ପ୍ରାର୍ଥନା କରିବା ନିମନ୍ତେ ଆମ୍ଭେମାନେ ନିଜ ନିଜର ମସ୍ତକକୁ ଅବନତ କରିବା ପୂର୍ବେ ମୁଁ ଈଶ୍ୱରଙ୍କ ପବିତ୍ର ବଚନରୁ କିଛିଟା ଅଂଶକୁ ପାଠ କରିବାକୁ ଚାହିଁବି। ମୁଁ ସର୍ବଦା ତାଙ୍କର ପବିତ୍ର ବଚନରୁ ପାଠ କରିବାକୁ ପସନ୍ଦ କରିଥାଏ, ଯେହେତୁ ମୋହର ବାକ୍ୟ ବୃଥା ହେବ, କାରଣ ସେଗୁଡ଼ିକ ଜଣେ ମନୁଷ୍ୟର ବଚନ ଅଟେ, ମାତ୍ର ତାଙ୍କରି ବାକ୍ୟ କଦାପି ବୃଥା ନୁହିବ। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ବିଷୟବସ୍ତୁକୁ ସମତୁଲ ଭାବେ ଦେଖି ରଖନ୍ତି ଆଉ ସେପରି କହିଥାନ୍ତି, ଆସନ୍ତୁ ଆଜି ରାତିରେ ମାଥିଉ 14 ଅଧ୍ୟାୟର 22 ପଦରୁ ଆରମ୍ଭ କରି ପଢିବା। ସେହି କ୍ଷଣି ସେ ଶିଷ୍ୟମାନଙ୍କୁ ନୌକାରେ ଚଢି ତାହାଙ୍କ ଆଗରେ ଅପର ପାରିକି ଯିବା ପାଇଁ ବଳାଇଲେ। ପୁଣି ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ। ଲୋକସମୂହକୁ ବିଦାୟ ଦେଲା ଉତ୍ତାରେ ସେ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ। କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳଟଳ ଟଳମଳ ହେଉଥିଲା। ମାତ୍ର ରାତ୍ରିର ଚତୁର୍ଥ ପହରରେ ସେ ସମୁଦ୍ର ଉପରେ ଚାଲି ସେମାନଙ୍କ ନିକଟକୁ ଆସିଲେ। ପୁଣି ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ, ଆଉ ସେମାନେ ଭୟରେ ଚିତ୍କାର କଲେ। କିନ୍ତୁ ଯୀଶୁ ସେଇ କ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ। ଆସନ୍ତୁ ପ୍ରାର୍ଥନା କରିବା ନିମନ୍ତେ ଆମମାନେ ନିଜ ନିଜର ମସ୍ତକ ଗୁଡାକୁ ଏତେବେଳେ ଅବନତ କରିବା। ଆମମାନଙ୍କ ହୃଦୟ ଆଉ ମସ୍ତକ ଗୁଡାକ ପ୍ରଭୁଙ୍କ ସମ୍ମୁଖରେ ଯେତେବେଳେ ଅବନତ ଅବସ୍ଥାରେ ରହିଛି, ସେପରି ଏକ ଅବସର କାଳରେ ଆଜିର ରାତ୍ରି ସମୟରେ ଏହି ଭବନ ମଧ୍ୟରେ ଏପରି କିଛି ଆବଶ୍ୟକର ଉପସ୍ଥିତି ରହିଛି କି ଯାହାକୁ ଈଶ୍ୱରଙ୍କ ନିକଟରେ ଆପଣମାନେ ଉପସ୍ଥାପନ କରିବାକୁ ଚାହିଁବେ, ତେବେ ହସ୍ତକୁ ଉପରକୁ ଉଠାଇ ପ୍ରାର୍ଥନା ସ୍ମରଣ କରିବା ନିମନ୍ତେ ଇଚ୍ଛୁକ ହେବେ କି? ପ୍ରଭୁ ଆପଣମାନଙ୍କ ଉପରେ ଦୃଷ୍ଟିପାତ କରନ୍ତୁ, ଆମ୍ଭମାନଙ୍କ ଉପରେ ଅନୁଗ୍ରହକାରୀ ହେଉନ୍ତୁ। ହେ ଆମ୍ଭମାନଙ୍କର ସ୍ୱର୍ଗବାସୀ ପିତା, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପୁଣି ତାଙ୍କରି ନାମର ନିମିତ୍ତ ଆମମାନେ ଆପଣଙ୍କ ଉପସ୍ଥିତିକୁ ଏତେବେଳେ ଆସିଥାଉ। ଆଶୀର୍ବାଦିତ ଭରସାର ସହିତ ଏହାକୁ ଜାଣିଥିବା କାରଣରୁ ଯେ ସେ ଆମମାନଙ୍କୁ ପ୍ରତିଜ୍ଞା କରି ଏପରି କହିଥିଲେ, ଆମମାନେ ତାଙ୍କରି ନାମରେ ଯାହା କିଛି ବିଷୟ ପ୍ରାର୍ଥନା କରି ମାଗିଥାଉ ସେ ସକଳ ବିଷୟ ଆପଣ ଆମମାନଙ୍କୁ ଦାନ କରିବେ। ଏଥି ନିମନ୍ତେ ଆମମାନେ ଅତିଶୟ କୃତଜ୍ଞ ଅଟୁ। ଏହାରି ନିମନ୍ତେ ଆମେମାନେ ଯେ କେତେ କୃତଜ୍ଞ ଅଟୁ ତାହାକୁ ବାକ୍ୟରେ ବ୍ୟକ୍ତ କରାଯାଇ ନପାରେ। ଯେଉଁ ଭରସାର ବିଷୟକୁ ଆମମାନେ ଲାଭ କରିଅଛୁ, ପୁଣି ଆପଣଙ୍କ ଠାରୁ ଏତେବେଳେ ଯାହା କିଛି ଶ୍ରବଣ କରିଥାଉ ଆଉ ଆପଣ ବର୍ତ୍ତମାନ ଆମମାନଙ୍କର ଯାହା କିଛି ବିଷୟ ଆମଠାରୁ ପ୍ରାର୍ଥନା ଶୁଣୁଛନ୍ତି ସେଥିପାଇଁ କୃତଜ୍ଞ ଅଟୁ। ହେ ପ୍ରଭୁ, ସେହି ହସ୍ତ ଗୁଡାକୁ ଆପଣ ଦେଖିଛନ୍ତି, ସେମାନଙ୍କର ଆବଶ୍ୟକ ଗୁଡାକ ଯେ କିପରି ଧରଣର ଥିଲା ସେ କଥାକୁ ଆପଣ ଜାଣନ୍ତି। ଆପଣ ତ ସର୍ବଜ୍ଞାତା, ସର୍ବଶକ୍ତିମାନ, ଅସୀମ ଈଶ୍ୱର ଅଟନ୍ତି। ତତ୍ପରେ ଆପଣ ଯେ ଲୋକମାନଙ୍କ ଅନ୍ତକରଣର ସକଳ ଭାବନାକୁ ଜାଣନ୍ତି ସେ କଥା ଆମମାନେ ଜାଣୁ। ଆପଣ ଆମ୍ଭମାନଙ୍କ ସକଳ ବିଚାର ସହିତ ପରିଚିତ ଅଟନ୍ତି, ଏପରିକି ଆମମାନେ ସୃଷ୍ଟି ହେବା ପୂର୍ବେ ଆପଣ ସେସବୁ ସହିତ ଭଲ ରୂପେ ପରିଚିତ ଅଟନ୍ତି। ଆମମାନଙ୍କ ମଧ୍ୟରେ କଦାଚ କୌଣସି ବିଚାର ଉତ୍ପନ୍ନ ହେବା ପୂର୍ବେ ସେଗୁଡ଼ିକ ସହିତ ଆପଣ ପୂର୍ବରୁ ପରିଚିତ ଥାନ୍ତି, କାରଣ ଆପଣ ଅସୀମ ଅଟନ୍ତି। ଆଉ ହେ ପ୍ରଭୁ, ଆମମାନେ ପ୍ରାର୍ଥନା କରିଥାଉ ଯେ ପୁଣି ଆମମାନଙ୍କ ସକଳ ଅଭିପ୍ରାୟ ବିଷୟ ଆପଣଙ୍କ ନିକଟରେ ଉପସ୍ଥିତ ହେଉଥିବା ସମୟରେ ହେ ପ୍ରଭୁ ସ୍ୱର୍ଗରେ ଦୃଷ୍ଟିପାତ କରନ୍ତୁ। ପୁଣି ପ୍ରଭୁ ହେ ଆପଣଙ୍କ ସହୃଦୟରେ ଆମମାନଙ୍କର ସକଳ ଅନୁରୋଧକୁ ଗ୍ରହଣ କରନ୍ତୁ, ତତ୍ପରେ ମହିମାରେ ଆପଣଙ୍କ ସକଳ ପୂର୍ଣ୍ଣତାର ସହିତ ଏଗୁଡ଼ାକର ଉତ୍ତର ପ୍ରଦାନ କରନ୍ତୁ। ଆମମାନଙ୍କ ହୃଦୟର ସକଳ ଅଭିଳାଷକୁ ଆମମାନଙ୍କୁ ଦାନ କରନ୍ତୁ, ଯେହେତୁ ତାହା ଯେ ଆପଣଙ୍କର ଐଶ୍ୱରିକ ଇଚ୍ଛା ସେପରି ଆମେ ଭରସା କରୁଅଛୁ। ତତ୍ପରେ ଆପଣଙ୍କ ଇଚ୍ଛାକୁ ସଫଳ କରିବା ଏହା ଯେ ଆପଣଙ୍କର ଅଭିପ୍ରାୟ ତାହା ଆମେ ଜାଣୁ। ହେ ପ୍ରଭୁ, ଆପଣଙ୍କ ଉପସ୍ଥିତିର ଦୋହରା ପ୍ରଦାନକୁ ଆଜିର ରାତ୍ରି କାଳରେ ଅଧିକ ରୂପେ ଆମମାନଙ୍କୁ ପୁନଃ ଦାନ କରନ୍ତୁ। ପୀଡ଼ିତମାନଙ୍କୁ ଆରୋଗ୍ୟତା ଦାନ କରନ୍ତୁ, ଧୃତଗଣଙ୍କୁ ଉଦ୍ଧାର କରନ୍ତୁ, ଯେଉଁମାନେ ପାପରେ ଆଉ ଅଧର୍ମରେ ମୃତ ଅଟନ୍ତି ସେମାନଙ୍କୁ ସଜୀବ କରନ୍ତୁ, ଆଉ ଆଜି ରାତିରେ ସେମାନଙ୍କୁ ଏକ ନୂତନ ଜୀବନର ଅନୁଭୂତିରେ କଢ଼ାଇ ନିଅନ୍ତୁ, ଯେପରିକି ଆମ୍ଭେମାନେ ଯୀଶୁଙ୍କୁ ଦେଖିପାରୁ। ଆମେ ତାଙ୍କ ନାମରେ ଏହାକୁ ଯାଚନା କରିଥାଉ, ଆମେନ୍। ଆପଣମାନେ ବସିଯାଇପାରନ୍ତି। ଲୋକମାନଙ୍କୁ ବସାଇବା ନିମନ୍ତେ ଯଥେଷ୍ଟ ଆସନର ଅଭାବ ଯୋଗୁଁ ଆମମାନେ ଯେ ବସାଇ ପାରୁନାହୁଁ ସେଥିପାଇଁ ଅତିଶୟ ଦୁଃଖିତ। ତଥାପି ପ୍ରଥମ ରାତ୍ରିର ଅବସର ହୋଇଥିବା କାରଣରୁ ସେମାନେ ଏପରି କହିଥିଲେ ଯେ ଜନସମାଗମର ଏକ ବୃହତ ଦଳକୁ ସେମାନଙ୍କୁ ଫେରାଇବାକୁ ପଡ଼ିଥିଲା। ଆଉ ସେ ହେତୁ ଆମମାନେ ଅତିଶୟ ଦୁଃଖିତ। ଏପରିକି ଭାଇ ଗ୍ରାଣ୍ଟ ମଧ୍ୟ ଅନ୍ୟ ଏକ କୋଠରୀକୁ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରି ନାହାନ୍ତି, ସେ ଯେ ଏହି ଅଂଶଟିକୁ ବାମ ପାଖର ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଯାଉଛନ୍ତି, ଏପରି ମୁଁ ଭରସା କରେ। ସେହି ମାନ୍ୟଗଣ୍ୟ ବହୁମୂଲ୍ୟ ଭାଇଟି ଆଜି ମୋତେ ପଚାରି ବୁଝିଥିଲେ, ଏହାକୁ ଏକ ପ୍ରକାର ବାର୍ଷିକ ସଭା ରୂପେ ମୁଁ ଯଦି ଉପସ୍ଥାପନ କରିବି, ତାଙ୍କ ଏହି ଉପାସନାଳୟକୁ ଡାଲାସକୁ ମୁଁ ବର୍ଷକୁ ଥରେ ଆସିବାକୁ ଯଦି ଯୋଜନା କରିବି। ପୁଣି ଅନ୍ୟାନ୍ୟ ଉପାସନାଳୟର କବାଟ ଗୁଡାକ ଯେତେବେଳେ ଅବିଳମ୍ବେ ବନ୍ଦ ହେବାରେ ଲାଗିଛି, ସେତେବେଳେ କେହି ଜଣେ ଅନ୍ୟ ବ୍ୟକ୍ତି ତାଙ୍କରି ଆରାଧନାଳୟକୁ ପୁନଃ ଆସିବା ନିମନ୍ତେ ପୁଣି ଏହାକୁ ବାର୍ଷିକ ଅଧିବେଶନ ରୂପେ ଗଢି ତୋଳିବା ନିମନ୍ତେ ଅନୁରୋଧ କରିବାଟା ସତରେ କେଡ଼େ ମହାନ ନିମନ୍ତ୍ରଣ ଅଟେ, ମୁଁ ତାହା ପସନ୍ଦ କରେ। ଭାଇ ଗର୍ଡନ୍ ଲିନ୍ସେ ପୁଣି ସେମାନେ ମଧ୍ୟରୁ ଅଧିକାଂଶ ଲୋକମାନଙ୍କ ସହିତ ଆଜି ସକାଳେ ସହଭାଗିତା କରିବାର ଏକ ସୁଯୋଗକୁ ମୁଁ ପାଇଥିଲି। ଆସନ୍ତା ସଭାଗୁଡ଼ିକର ସାହାଯ୍ୟକାରୀ ଭାଇ ଗ୍ରୀନ ଆଜି ରାତିରେ ମୋହର ଠିକ୍ ପଛ ପାଖରେ ବସିଛନ୍ତି। ସେହି ଉପାସନା ଗୁଡ଼ାକ ବିମାଉଣ୍ଟରେ ହେବାର ଯୋଜନା କରାଯାଉଛି। ପୁଣି ଆମମାନଙ୍କର ଏକାଧିକ ବନ୍ଧୁ ଯେପରିକି ଭାଇ ଡନ୍ ଆଉ ତାଙ୍କର ପତ୍ନୀ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ଏହି ସ୍ଥାନରେ ସେମାନଙ୍କୁ ଲାଭ କରି ଆମମାନେ ଅତିଶୟ ଆନନ୍ଦିତ ଅଟୁ। ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆଜି ରାତିରେ କେବଳ ଯେତେ ସରଳରୁ ସରଳ ତାହା ହୋଇପାରେ ମୋର ସମାଚାରକୁ ସେତିକିଟା ସରଳ କରି ପ୍ରସ୍ତୁତ କରିବାକୁ ମୁଁ ଯତ୍ନ କରୁଅଛି, ଯେପରିକି କେହି ଜଣେ ଶିଶୁ ମଧ୍ୟ ସେଗୁଡ଼ାକୁ ଭଲ ରୂପେ ବୁଝିପାରେ। ଆସନ୍ତାକାଲିର ଅପରାହ୍ନ ସମୟଟି ସୁସମାଚାର ପ୍ରଚାରର ଉପାସନା ଅଟେ, ତେଣୁ ଆପଣମାନେ ସମସ୍ତେ ଯେ ଆସି ଯୋଗଦାନ କରିବେ ଏପରି ମୁଁ ଇଚ୍ଛା କରେ। ତତ୍ପରେ ଆପଣମାନଙ୍କ ନିଜସ୍ୱ ଆରାଧନାଳୟରେ ଯଦି ଉପାସନା ଗୁଡ଼ିକର କାର୍ଯ୍ୟକ୍ରମ ଥାଏ, ତେବେ ଯେକୌଣସି ଆଳୟ ସହିତ ଆପଣମାନେ ସମ୍ବନ୍ଧିତ ଥାନ୍ତି ସେଗୁଡ଼ାକୁ ଯାଆନ୍ତୁ। କେହି ଜଣେ ବ୍ୟକ୍ତି ଯେ ସେମାନଙ୍କ ନିଜସ୍ୱ ଉପାସନାଳୟକୁ ଯିବାରୁ ବଞ୍ଚିତ ରହନ୍ତୁ, ସେପରି ବିଷୟକୁ ଆମମାନେ ଆଦୌ ଇଚ୍ଛା କରିନଥାଉ। ଆଉ ଆପଣମାନେ ଯଦି ପୀଡିତ ଥାନ୍ତି ପୁଣି ପ୍ରାର୍ଥନା କରାଯିବା ନିମନ୍ତେ ଆସିବାକୁ ଇଚ୍ଛୁକ ଥାନ୍ତି, ତଥାପି କାଲିର ଅପରାହ୍ନ ସମୟରେ ଆପଣମାନଙ୍କ ଆରାଧନାଳୟ ଗୁଡ଼ାକରେ ଯଦି ଉପାସନା କାର୍ଯ୍ୟକ୍ରମ ରହିନଥାଏ, ତେବେ ନିଜ ନିଜର ପାଳକଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରନ୍ତୁ, ତେବେ ସେ ଏ ବିଷୟରେ ଘେନି ଆଦୌ ଅସନ୍ତୋଷ ପ୍ରକାଶ କରିବେ ନାହିଁ, ଏ କଥା ଆପଣମାନଙ୍କୁ ଜଣା। ତାଙ୍କୁ ଏ ବିଷୟଟିକୁ ଅବଗତ ହେବାକୁ ଦିଅନ୍ତୁ ଯେ ଡାଲାସରେ ତଥା ଅନ୍ୟାନ୍ୟ ଅଞ୍ଚଳରେ ସହଯାତ୍ରୀ ଥିବା ଯୀଶୁଖ୍ରୀଷ୍ଟଙ୍କ ସମ୍ପୂର୍ଣ୍ଣ ଶରୀରକୁ ସାହାଯ୍ୟ କରିବାକୁ ପୁଣି ସହଯୋଗ କରିବାକୁ ଆମମାନେ ଏହି ସ୍ଥାନରେ ଉପସ୍ଥିତ ଅଟୁ। ତେଣୁ ଆସନ୍ତାକାଲି ଅପରାହ୍ନରେ ମୁଁ ବିଚାର କରେ ଯେ ଅଢେଇଟା ସମୟରେ ମୋତେ ସୁସମାଚାର ଉପରେ ଆଧାରିତ ଥିବା ଏକ ସମାଚାରକୁ ପ୍ରଚାର କରିବାକୁ ଅଛି। ତତ୍ପରେ ସମସ୍ତ ପୀଡିତମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବାକୁ ଅଗ୍ରସର ହେବୁ। ସବୁ ପ୍ରାର୍ଥନାର କାର୍ଡକୁ ପୁଣି ପୂର୍ବ ସପ୍ତାହରେ ଛଡ଼ାଯାଇଥିବା ଅନ୍ୟାନ୍ୟ କାର୍ଡ ଗୁଡ଼ାକୁ ରଖିଥାନ୍ତୁ, ଆଉ ଆସନ୍ତାକାଲି ସେସବୁ ନିମନ୍ତେ ପ୍ରାର୍ଥନା କରାଯିବ। କେବଳ କିଛି ସମୟ ନିମନ୍ତେ ଆଜି ରାତିରେ ମୋର ବିଷୟବସ୍ତୁଟି ଏକ କ୍ଷୁଦ୍ର ଅଭିନୟ ସମ ପରିଚିତ ଅଟେ। ତତ୍ପରେ ପୀଡିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଅଭିପ୍ରାୟରେ ଯଥାସାଧ୍ୟ ଉଦ୍ୟମ କରିବାକୁ ମୁଁ ପ୍ରୟାସ କରୁଛି। ମୋହର ପ୍ରସଙ୍ଗଟି ଯୀଶୁ ଯେପରି କହୁଅଛନ୍ତି, ସାହସ ଧର, ଏ ତ ମୁଁ ଭୟ କର ନାହିଁ, ତାହାରି ଉପରେ ନିର୍ଭରଶୀଳ ଅଟେ। ମୋର ବିଷୟବସ୍ତୁଟି ସମୁଦ୍ର ଉପରେ ଏକ ସାକ୍ଷ୍ୟ ତାହା ହିଁ ଅଟେ। ନିଶ୍ଚିତ ରୂପେ ତାହା ଏକ ବିଳମ୍ବିତ ଅପରାହ୍ନର ସମୟଟି ହୋଇଥିବ। ପୁଣି ଏହି ଘଟଣାଟି ଯେଉଁ ସମୟରେ ଘଟିଥିଲା ସେତେବେଳେ ସୂର୍ଯ୍ୟ ନିଶ୍ଚିତ ରୂପେ ପଶ୍ଚିମାକାଶରେ ଅସ୍ତ ହେଉଥିବ, ପୁଣି ଆଜି ଏହି ସ୍ଥାନ ଯେପରି ଗରମ ଅନୁଭୂତ ହେଉଛି, ଠିକ୍ ସେହିପରି ଗରମର ସମୟଟି ନିଶ୍ଚିତ ରୂପେ ତାହା ହୋଇଥିବ। ବାତାନୁକୂଳ ଯନ୍ତ୍ରଟି ଖରାପ ହୋଇଯାଇଛି, ପୁଣି ସେମାନେ ତାହାକୁ ଠିକ୍ କରିବାରେ ଲାଗିଛନ୍ତି। ସୁତରାଂ ଯେଉଁ ପ୍ରସଙ୍ଗଟିକୁ ମୁଁ ସେଠାରେ ଥିବା ସମୟରେ ମନୋନୀତ କରିଥିଲି, ପୁଣି ଯାହାକୁ ମୁଁ ପ୍ରଚାର କରିବାକୁ ମନସ୍ଥ କରିଥିଲି, ତାହାକୁ ପରିବର୍ତ୍ତନ କରିଦେବାର କାରଣଟି ଏହା ହିଁ ଥିଲା। ତେଣୁ ଏହାକୁ ମୁଁ ଶୀଘ୍ରତା ଶୀଘ୍ର ପ୍ରଚାର କରିବି, ଯେପରିକି ଏହି ପ୍ରକାର ଗରମ ଲାଗୁଥିବା ସ୍ଥାନରେ ଆପଣମାନଙ୍କୁ ବିଳମ୍ବିତ ସମୟ ଧରି ବସି ରହିବାକୁ ନ ପଡେ। ସେହି ଅନୁଭବୀ ମତ୍ସ୍ୟଜୀବୀ ଗଣ ସେ ଯେ କି ପ୍ରକାର କର୍ମ କରିଥିଲେ, ଦିନ ତମାମ ସେଗୁଡ଼ାକୁ ଲକ୍ଷ୍ୟ କଲା ପରେ ଯୀଶୁଙ୍କୁ ତାଙ୍କର ସୁପ୍ରସିଦ୍ଧ ସେବା କାର୍ଯ୍ୟ ମଧ୍ୟରେ ଲକ୍ଷ୍ୟ କରୁଥିଲେ, ତାଙ୍କୁ ଅନୁସରଣ କରିବା ଅଭିପ୍ରାୟକୁ ଘେନି ସେହି ଦିନମାନଙ୍କରେ ବସବାସ କରି ରହିବାକୁ ମୁଁ ଶ୍ରେୟସ୍କର ବୋଲି ମଣିଥାନ୍ତି। ତଥାପି ଆପଣମାନଙ୍କୁ ଯେପରି ଜଣା, ସେହି ସମାନ ଧରଣର କାର୍ଯ୍ୟକୁ କରିବାର ସୁଯୋଗକୁ ଅଦ୍ୟାବଧି ଲାଭ କରିବାର ବିଷୟକୁ ପାଇଥିବା କାରଣରୁ ପୁଣି ସେହି ସକଳ କାର୍ଯ୍ୟକୁ କରୁଥିବା ଦେଖି ମୁଁ ତଥାପି ଆନନ୍ଦିତ ଅଟେ। ତତ୍ପରେ ବିଗତ ଦିନମାନଙ୍କ ଠାରୁ ଏହି ଦିନମାନଙ୍କରେ ତାଙ୍କୁ ଲକ୍ଷ୍ୟ କରିବାଟା ଅଧିକ ଶ୍ରେୟସ୍କର ବିଷୟ ଅଟେ। ତାଙ୍କଠାରେ ମୋର ବିଶ୍ୱାସ ଯେତେବେଳେ ଅଧିକ ରହିଛି, ପୁଣି ସେତେବେଳେ ଲାଭ କରିପାରିବା ଠାରୁ ଅଧିକ ବିଶ୍ୱାସ ମୁଁ ଏତେବେଳେ ହାସଲ କରିବାକୁ ପାରେ, ଯେହେତୁ ସୁସମାଚାରର ଏହି ପ୍ରସଙ୍ଗଟି ଏତେବେଳେ ମଧ୍ୟ ସତ୍ୟ, ତାହାକୁ ପ୍ରମାଣିତ କରିବାକୁ ଆମେମାନେ ଦୀର୍ଘ 2000 ବର୍ଷର ଏକ ସମୟକୁ ଲାଭ କରିସାରିଥିଲୁ ଆଉ 2000 ବର୍ଷ ଉତ୍ତାରେ ସେ ଅଦ୍ୟାବଧି ଜୀବିତ ଅଟନ୍ତି ପୁଣି ସେତେବେଳେ ସେ ଯାହା କିଛି କର୍ମ କରିଥିଲେ ସେଇ ସମାନ ଧରଣ କର୍ମକୁ ସେ ଏତେବେଳେ ମଧ୍ୟ କରୁଛନ୍ତି ହେତୁ ସେମାନେ ଏତେବେଳେ ଲାଭ କରିଥିବା ବିଶ୍ୱାସରୁ ଅଧିକ ଠୋସ୍ ବିଶ୍ୱାସକୁ ପୁଣି ଶ୍ରେଷ୍ଠ ଭରସାକୁ ଆମେ ଏତେବେଳେ ଲାଭ କରିଅଛୁ ଯେହେତୁ ସେ ଜଣେ ସାଧାରଣ ବ୍ୟକ୍ତିର ନ୍ୟାୟ ପରିଚିତ ଥିଲେ ପୁଣି ସେ ଯେ ଈଶ୍ୱରଙ୍କ ଠାରୁ ପ୍ରେରିତ ବ୍ୟକ୍ତି ଥିଲେ ପୁଣି ପରମେଶ୍ୱରଙ୍କ ପୁତ୍ର ଥିଲେ ସେପରି ଧରଣର ଏକ ଦାବିକୁ ଉପସ୍ଥାପନା କରି ସେ ସର୍ବତ୍ର ଭ୍ରମଣ କରୁଥିଲେ ତତ୍ପରେ ତାଙ୍କରି ମାଧ୍ୟମରେ ଈଶ୍ୱର ଆପଣଙ୍କ ପ୍ରତିଜ୍ଞିତ ବଚନକୁ ଯେ ପ୍ରକଟ କରୁଥିଲେ ଏହାକୁ ପ୍ରକାଶ କରୁଥିଲେ ଏହା ସତ୍ତ୍ୱେ ସେଗୁଡାକୁ ସନ୍ଦେହ କରିବା ନିମନ୍ତେ ସେମାନଙ୍କ ନିକଟରେ ଅନେକ କିଛି କାରଣ ରହିଥିଲା ସେମାନେ ସମସ୍ତେ ଧର୍ମ ତତ୍ତ୍ୱ ଜ୍ଞାତା ସମାଜ ଥିଲେ ପୁଣି ତାହା ଯେ ଅତି ଦୁଃଖଦ ବିଷୟ ଥିଲା ସେ କଥାକୁ ଆପଣମାନେ ଲକ୍ଷ୍ୟ କରନ୍ତୁ ପ୍ରକୃତି ତାହା ଏକ ଦୁଃଖଦ ବିଷୟ ଥିଲା କାରଣ ପରମେଶ୍ୱର ସେମାନଙ୍କ ଚକ୍ଷୁଗୁଡାକୁ ଯଦି ଅନ୍ଧ କରି ପକାଇ ନଥାନ୍ତେ ତେବେ ସେଇ ଧର୍ମ ତତ୍ତ୍ୱ ଜ୍ଞାତାଗଣ ତାହାଙ୍କୁ ନିହାତି ପକ୍ଷେ ବିଶ୍ୱାସ କରିପାରିଥାନ୍ତେ ବାଇବଲ ଏପରି ପ୍ରକାଶ କରି କହିଅଛି ଆପଣମାନେ ଏ କଥାକୁ ଜାଣିଥିଲେ କି ସେ ଏପରି ପ୍ରତିଜ୍ଞା କରି କହିଥିଲେ ଯେ ସେ ଆଜି ପୁନର୍ବାର ସେମାନଙ୍କ ଚକ୍ଷୁଗୁଡାକୁ ଏ ନିମନ୍ତେ ଅନ୍ଧ କରି ପକାଇବେ ଯେପରି ସେମାନେ ଏହାକୁ ଆଦୌ ଦେଖିପାରିବେ ନାହିଁ ସେମାନେ ନିହାତି ପକ୍ଷେ ଆତ୍ମପ୍ରିୟ ଅହଂକାରୀ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ ଅପବାଦକ ଅଜିତେନ୍ଦ୍ରିୟ ଉତ୍ତମ ବିଷୟ ଘୃଣାକାରୀ ପ୍ରଚଣ୍ଡ ଭକ୍ତିର ଭେକଧାରୀ ମାତ୍ର ସେଥିର ଶକ୍ତିକୁ ଅସ୍ୱୀକାରୀ ହେବେ ପୂର୍ବେ କରାଯାଇଥିବା ପ୍ରତିଜ୍ଞା ପରି ପୁନଃ ସେ ପ୍ରକାର ସ୍ୱଭାବଧାରୀ ହେବେ ପୁଣି ଆପଣମାନେ ସାଧାରଣତଃ କିଛି କରି ନ ପାରି ଯେପରି ଲୋକମାନେ ନିମନ୍ତେ କେବଳ ଦୁଃଖିତ ହେବେ ପୁଣି ବର୍ତ୍ତମାନ ସମୟର କାରଣରେ ସେମାନଙ୍କ ଚକ୍ଷୁଗୁଡାକ ଯେ କେବଳ ଅନ୍ଧ ହୋଇଯାଇଛି ସେଥିପାଇଁ ଦୁଃଖ ପ୍ରକାଶ କରିବେ ଏହି ଦିନମାନଙ୍କରେ ଏହି ଘଡ଼ିରେ ସେହି ସବୁ ବିଷୟ ଯେ ଯଥୋଚିତ ରୂପେ ସଫଳ ହେବ ଧର୍ମଶାସ୍ତ୍ରର ସକଳ ଉକ୍ତି ଅନୁସାରେ ପରମେଶ୍ୱରଙ୍କ କଥିତ ପ୍ରତିଜ୍ଞାନୁସାରେ ସେଗୁଡାକ ସଫଳ ହେଉଛି ପୁଣି ଆମମାନେ ଯଥୋଚିତ ରୂପେ ତାହା ପ୍ରତି ଧ୍ୟାନ ପ୍ରଦାନ କରିଥାଉ ଆଉ ତାହାକୁ ଲକ୍ଷ୍ୟ କରି ରହିଥାଉ ତତ୍ପରେ ଲୋକମାନେ ଲକ୍ଷ୍ୟ କରିଥାନ୍ତି ପୁଣି ନିଜର ମସ୍ତକୁ ଫେରାଇ ନେଇଥାନ୍ତି ଆଉ କହିଥାନ୍ତି ମୁଁ ଏହାକୁ ଆଦୌ ଦେଖେ ନାହିଁ ଏହା ତ ଅତି ଦୁଃଖଦ ବିଷୟ ନିଶ୍ଚୟ ତଥାପି ଧର୍ମଶାସ୍ତ୍ର ସଫଳ ଉକ୍ତିକୁ ନିଶ୍ଚିତ ରୂପେ ସଫଳ ହେବାକୁ ହିଁ ଅଛି ଏହାକୁ ସେପରି ଭାବରେ ଅବଶ୍ୟ ସଫଳ ହେବାକୁ ହିଁ ଅଛି ସୁତରାଂ ଏହି ଶିଷ୍ୟଗଣ ଈଶ୍ୱରଙ୍କର ମନୋନୀତ ପାତ୍ର ଥିଲେ ଆପଣମାନେ ସେ ବିଷୟକୁ ଧ୍ୟାନ ଦେଇଥିଲେ କି ଯୀଶୁ ସେମାନଙ୍କୁ କହିଥିଲେ ଜଗତର ପତ୍ତନାବଧି ପୂର୍ବେ ସେ ଏମାନଙ୍କୁ ମନୋନୀତ କରିଥିଲେ ପୁଣି ସେମାନେ ଈଶ୍ୱରଙ୍କ ଏକ ଅଭିଷିକ୍ତ ବୀଜ ଥିଲେ ସେହି କାରଣରୁ ସମସ୍ୟା ଗୁଡାକ ଯେତେବେଳେ ମୁଣ୍ଡ ଟେକିଥିଲେ ପୁଣି ଯୀଶୁ ଯେ ଏକ ପାଖିଆ ହୋଇ ଯାଇଛନ୍ତି ଲୋକମାନଙ୍କୁ ଏପରି ଧାରଣାଟିଏ ଯେତେବେଳେ ଦେଖାଦେଇଥିଲା ଏକ ପ୍ରକାର ପ୍ରଶ୍ନବାଚୀ ସଦୃଶ ସେମାନଙ୍କୁ ଅନୁଭୂତ ହୋଇଥିଲା ତଥାପି ଶିଷ୍ୟମାନ ମଧ୍ୟରେ ସେପରି କିଛି ପ୍ରଶ୍ନର ଆଭାସ ନଥିଲା ସେମାନେ ଏ କଥାକୁ ଆଦୌ ବୁଝିପାରି ନଥିଲେ ସତ ତଥାପି ତାଙ୍କ ମେନୁ ଅନ୍ୟ କୌଣସି ବିଷୟକୁ ନ ଜାଣିବା ନିମନ୍ତେ ସେମାନେ ବଦ୍ଧ ପରିକର ଦୃଢ ସଂକଳ୍ପ ଥିଲେ କହିଥିଲେ କେବଳ ଆପଣ ହିଁ ଜୀବନ୍ତ ବାକ୍ୟର ଆକର ଅଟନ୍ତି ପୁଣି ଏହାରି ସହିତ ସୁସ୍ଥିର ରହିବାକୁ ସେମାନେ ଦୃଢ ସଂକଳ୍ପ ଥିଲେ ଯେହେତୁ ସେହି ପଦବୀ ପ୍ରତି ସେମାନେ ଅଭିଷିକ୍ତ ଥିଲେ ପୁଣି ଆଜି ମଧ୍ୟ ଏହା ତଦ୍ରୂପ ଅଟେ ଅର୍ଥାତ୍ ନରଗଣ ଆଉ ନାରୀଗଣ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ଅଭିଷିକ୍ତ ଅଟନ୍ତି ସେମାନେ ଅନନ୍ତ ଜୀବନର ନିକଟବର୍ତ୍ତୀ ହେବେ ପିତା ଯେଉଁମାନଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ ତାହା ତାଙ୍କର ବଚନ ଅଟେ ପୁଣି ତାହା ଆଦୌ ଅସଫଳ ହୋଇନପାରେ ଏହା ଈଶ୍ୱରଙ୍କର ବାକ୍ୟ ଅଟେ ତତ୍ପରେ ଏହି ଶିଷ୍ୟମାନଙ୍କୁ ଆମମାନେ ଲକ୍ଷ୍ୟ କରିଥାଉ ଯେଉଁମାନେ ଏକ ମୁଖ୍ୟ ଉପାସନା ସେଦିନ ଲାଭ କରିଥିଲେ ପର୍ବତର ଅପର ପାର୍ଶ୍ୱରେ ଏକ ବିରାଟ ବିସ୍ତୀର୍ଣ୍ଣ ଉପତ୍ୟକାରେ ତାହାକୁ ଲାଭ କରିଥିଲେ ପୁଣି ଯୀଶୁ ସେମାନଙ୍କୁ ଏପରି କହିଥିଲେ ତୁମ୍ଭେମାନେ ଆମ୍ଭର ଅଗ୍ରତେ ଏତେବେଳେ ସମୁଦ୍ର ପାର କରି ଅପର ପାର୍ଶ୍ୱକୁ ଚାଲିଯାଅ ପୁଣି ସେ କୌଣସି ଏକ ପର୍ବତର ଉପରକୁ ଯାଉଥିଲେ ପ୍ରାର୍ଥନା କରିବା ପାଇଁ ଏକାକୀ ଯାଉଥିଲେ ସେହି ଶିଷ୍ୟଗଣ ବନ୍ଧୁଗଣଙ୍କୁ ସାକ୍ଷାତ କଲା ଉତ୍ତାରେ ସେମାନେ ଯେ କି ପ୍ରକାର ଭାବନାକୁ ଅନୁଭବ କରିଥିଲେ ତାହାକୁ କେବଳ ହୃଦବୋଧ କରିପାରେ କାରଣ ବନ୍ଧୁଗଣଙ୍କୁ ସାକ୍ଷାତ କରିବାଟା ତତ୍ପରେ ବନ୍ଧୁମାନଙ୍କ ଠାରୁ ବିଦାୟ ଘେରି ଚାଲିଯିବାଟା ପୁଣି ସେମାନଙ୍କ ସହିତ କ୍ଷଣଭର ପାଇଁ ପରିଚିତ ହେଲା ଉତ୍ତାରେ ଆପଣମାନଙ୍କୁ ସେମାନଙ୍କ ଠାରୁ ବିଦାୟ କରି ଚାଲିଯିବାଟା ପ୍ରକୃତରେ ଅତି ମର୍ମସ୍ପର୍ଶୀ ଅନୁଭୂତି ହୋଇଥାଏ ପୁଣି ସେ ପ୍ରକାର ବିଷୟଟି ମୋ ପାଇଁ ସବୁବେଳେ ହୃଦୟ ବିଦାରକ ଅନୁଭୂତିଟିଏ ହୋଇ ରହିଆସିଛି ରାଷ୍ଟ୍ରର ପ୍ରତ୍ୟେକ ସ୍ଥାନରେ ସମ୍ପୂର୍ଣ୍ଣ ବିଶ୍ୱରେ ବନ୍ଧୁଗଣଙ୍କ ସହିତ ଭେଟ କରି ଆସିଛି ତତ୍ପରେ ସେମାନଙ୍କୁ ବିଦାୟ ବୋଲି କହିବାକୁ ପଡ଼ିଛି ଏହାକୁ ବୁଝୁଥିବା ଯୋଗୁଁ ଯେ ସେମାନଙ୍କ ମଧ୍ୟରେ ଏପରି ଅନେକ ଅଛନ୍ତି ଯେଉଁମାନଙ୍କୁ ବିଚାର ସିଂହାସନ ନିକଟରେ ଭେଟିବା ବିନୁ ଅନ୍ୟ କୌଣସି ସ୍ଥାନରେ ଆପଣ ସେମାନଙ୍କ ସହିତ ଆଉ କଦାପି ଭେଟିବାର ସୁଯୋଗ ପାଇବେ ନାହିଁ। ଏହା ତ ଏକ ପ୍ରକାର ଦୁଃଖଦ ବ୍ୟାପାର ସମ ଅବସ୍ଥା ଅଟେ। ନୌକାଟିର ସମ୍ବନ୍ଧରେ ମୁଁ ଅନୁମାନ ଲଗାଇପାରେ, ଆହୁଲା ସାହାଯ୍ୟରେ ତାହା କୂଳକୁ ଅଣାଗଲା। ପୁଣି ହୋଇପାରେ ସେହି ଜଣକ ସିମୋନ୍ ପିତର ଥାଇପାରନ୍ତି। ଧୂସର ବର୍ଣ୍ଣର ବଳିଷ୍ଠ ବାହୁ ଗୁଡାକ ଆଉ ସ୍କନ୍ଧଦ୍ୱୟର ସହିତ ପରିଚିତ ଥିଲେ, ଯିଏକି ନୌକାଟିକୁ ପାଖ ଆଖପାଖକୁ ବାହି ଆଣିଥିଲେ, ପୁଣି ତାହାକୁ ସମୁଦ୍ର ଭିତରକୁ ଚଳାଇ ନେଇଥିଲେ। ତତ୍ପରେ କୂଳରେ ଉପସ୍ଥିତ ଥିବା ଜନସମୂହଙ୍କୁ ସେମାନେ ସମସ୍ତେ ହାତ ହଲାଇ ବିଦାୟ ବୋଲି କହୁଥିଲେ। ଉପସ୍ଥିତ ଜନତା ଚିତ୍କାର କରି ପୁନଶ୍ଚ ଆସିବାକୁ, ପୁଣି ପ୍ରଭୁଙ୍କ ସହିତ ଆସି ଆମମାନଙ୍କ ସହିତ ପୁନଶ୍ଚ ସାକ୍ଷାତ କରିବାକୁ ଆସିବେ, ଏପରି ନିବେଦନ କରୁଥିଲେ। ଆଉ ଆଜି ଆମେ ବହୁ ରୂପେ ଆଶିଷିତ ହୋଇଛୁ, ଏପରି କହୁଥିଲେ। ଆଉ ଆଜି ଆମେ ବହୁ ରୂପେ ଆଶିଷିତ ହୋଇଛୁ, ତେଣୁ ଏଠାକୁ ଆସି ଅନ୍ୟ ଏକ ଉଦ୍ଦୀପନା ସଭାକୁ ସମ୍ପାଦନ କରନ୍ତୁ। ପୁଣି ନୂତନ ବନ୍ଧୁଗଣ ହସ୍ତ ଲାଇ ଅଭିନନ୍ଦନ ଜଣାଉଥିଲେ। ଆଉ ଅନ୍ୟ ଶିଷ୍ୟମାନଙ୍କ ସହିତ ସେ ନୌକା ପୁରକୁ ଚଢ଼ିଥିଲେ। ତତ୍ପରେ ନିଜ ଭ୍ରାତା ଆନ୍ଦ୍ରିୟଙ୍କ ଅତି ନିକଟରେ ଯାଇ ସମବେତ ବସି ପଡ଼ିଥିଲେ। ତତ୍ପରେ ଆହୁଲାଟିକୁ ଉଠାଇଥିଲେ। ସେହି ପୂର୍ବ କାଳରେ ଜାହାଜ ଗୁଡାକ ସମ୍ଭବତଃ ପାଲର ସାହାଯ୍ୟରେ ପବନର ଦିଗ ଆଡ଼କୁ ଚଳାଯାଉଥିଲା, ଅଥବା ଏକାଧିକ ଆହୁଲା ଦ୍ୱାରା ସେଗୁଡାକୁ ଚଳାଯାଉଥିଲା। ତତ୍ପରେ ଏପରି ମଧ୍ୟ ହୋଇପାରେ ଯେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ନୌକାର ମଧ୍ୟଭାଗରେ ବସୁଥିଲେ, ଦୁଇ ଜଣ ପାର୍ଶ୍ୱ ଦେଶରେ, ଆଉ ସେମାନେ ଏପରି କରୁଥିଲେ, କିମ୍ବା ଦୁଇ ଜଣ ଗୋଟିଏ ଆସନରେ ବସୁଥିଲେ। ସମ୍ଭବତଃ 6-8 ଆହୁଲା ସେଥିରେ ଲାଗିଥିବ। ସେମାନେ ଏକ ସମୟରେ ତାହାକୁ ଚଳାଉଥିବେ, ପୁଣି ଝଡ଼ ହେଉଥିବା ସମୟରେ ସେମାନେ ଏପରି ଭାବରେ ନୌକାଟିକୁ ସୁସ୍ଥିର କରି ରଖିପାରୁଥିଲେ। ଆଉ ପବନ ସାଧାରଣ ରୂପେ ବହୁଥିବା ସମୟରେ ସେମାନେ ଆହୁଲା ଗୁଡାକୁ ଢିଲା ଛାଡ଼ି ଦେଇ ତାହାକୁ ଅଗ୍ରେସରେ ବାହିଯିବାକୁ ଦେଉଥିଲେ। ଧର୍ମଶାସ୍ତ୍ରରୁ ଅଧ୍ୟୟନ କରିବା ସମୟରେ, ପୁଣି ଏହି ଘଟଣାଟି ଘଟିଥିବା ସମୟରେ ଏପରି ଅନୁଭୂତ ହୁଏ ଯେ ତାହା ନିଶ୍ଚିତ ରୂପେ ଏକ ଉତ୍ତପ୍ତ ଅପରାହ୍ନ ସମୟ ଅବଶ୍ୟ ହୋଇଥିବ। ତେଣୁ ତାହା ଅବଶ୍ୟ ଏକ ଶାନ୍ତ ପ୍ରଚଣ୍ଡ ଖରା ସମୟ, ଉତ୍ତପ୍ତ ଅପରାହ୍ନ ସମୟଟିଏ ହୋଇଥିବ। ସୂର୍ଯ୍ୟ ଅସ୍ତ ହେବାରେ ଲାଗୁଥିବ। ଆଉ ସେମାନେ ଯେତେବେଳେ ଆହୁଲା ମାରିଥିଲେ, ତତ୍ପରେ ନୌକାଟିକୁ ଚାଲିବାକୁ ଛାଡ଼ି ଦେଇଥିଲେ। ପୁଣି ଜନସମୂହଙ୍କୁ ବିଦାୟ କହି ସମ୍ଭାଷଣ ଜଣାଇ କହିଥିଲେ, କୌଣସି ଦିନ ପୁନର୍ବାର ସାକ୍ଷାତ ହେବ ବୋଲି ଆଶା କରୁ, ଏପରି କରି ଏପରି କହି ବିଦାୟ ନେଇଥିଲେ। ଯେତେବେଳେ ସେମାନେ ସମୁଦ୍ର ମଧ୍ୟକୁ ଧୀରେ ଧୀରେ ଅଗ୍ରସର କରିଥିଲେ, ତତ୍ପରେ ସୂର୍ଯ୍ୟ ଅସ୍ତ ହୋଇଗଲା। ଆଉ ସନ୍ଧ୍ୟାକାଳ ଢଳି ଆସି ସର୍ବତ୍ର ଅନ୍ଧକାର ହୋଇଗଲା। ପୁଣି କିଛି କ୍ଷଣ ଉତ୍ତରେ ଘୋର ଅନ୍ଧକାର ଛାଇଗଲା। ସମ୍ଭବତଃ କାତ ମାରି ସେମାନେ ଉତ୍ତମ ବେଗକୁ ଦାଖଲ କରି ସାରିଥିଲେ। ପୁଣି ସେହି ଭାରି କିସମର କାତ ଗୁଡାକ ସମୁଦ୍ର ପ୍ରାଣୀରେ ପଡିଲା ଉତ୍ତରେ ସେପରି ବେଗକୁ ଆୟତ୍ତ କରିବାଟା ଖୁବ କଷ୍ଟସାଧ୍ୟ ବ୍ୟାପାର ଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ମତ୍ସ୍ୟଜୀବୀ ଥିଲେ, ପୁଣି ଖୁବ ବଳିଷ୍ଠ ବ୍ୟକ୍ତିଗଣ ଥିଲେ, ସମୁଦ୍ର ସମ୍ବନ୍ଧରେ ଉତ୍ତମ ଅନୁଭୂତି ହାସଲ କରିଥିଲେ। ତତ୍ପରେ ଯଥାଶୀଘ୍ର ଯୀଶୁ ନୌକା ମଧ୍ୟକୁ ଆସି ସେମାନଙ୍କର ଯେ ସହଯାତ୍ରୀ ହେବେ ସେପରି ଏକ ବିଷୟକୁ ସେମାନେ ଆଶା କରୁଥିଲେ। କାହିଁକି ସେମାନେ ସେହି ସ୍ଥାନରୁ ଚାଲି ଆସିଥିଲେ? ହୋଇପାରେ ସେମାନେ କୂଳରୁ ଅନତି ଦୂରରେ ଥିଲେ। ସେମାନଙ୍କ ନୌକାଟି ପ୍ରାୟତଃ ଯାତ୍ରା ଆରମ୍ଭ କରିଥିଲା, ତତ୍ପରେ ଆଗକୁ ବଢ଼ିଥିଲା। କଥାବାର୍ତ୍ତା ଆରମ୍ଭ କରିବାର ସର୍ବପ୍ରଥମ ବ୍ୟକ୍ତି ଜଣକ ସମ୍ଭବତଃ ଜୋହନ ଥିଲେ, ଯେହେତୁ ସେହି ଦଳଟି ମଧ୍ୟରେ ସେ ସର୍ବକନିଷ୍ଠ ଥିଲେ। ହୋଇପାରେ ସେ ହିଁ ସେହି ଜଣକ ଥିଲେ ଯିଏ ଏପରି କହିଥିଲେ, ମୁଁ ଅଳ୍ପ କିଛି ସୁସ୍ଥିକୁ ଅନୁଭବ କରୁଛି, କେବଳ କିଛି କ୍ଷଣ ନିମନ୍ତେ ଆମମାନେ କୂଳରେ ରହିଯିବା, ଅଳ୍ପ ସମୟ ପାଇଁ ଅପେକ୍ଷା କରିବା, ଆମମାନଙ୍କୁ ଚଞ୍ଚଳ କରିବାର କିଛି ଆବଶ୍ୟକ ନାହିଁ, ସେ ତ ଅଦ୍ୟାବଧି ଆସିନାହାନ୍ତି, ତେଣୁ କିଛି ସମୟ ନିମନ୍ତେ ଆମେ ଅପେକ୍ଷା କରିପାରିବା, ପୁଣି କିଛିଟା ପ୍ରଶ୍ୱାସ ଯୋଗ୍ୟ ଶୁଦ୍ଧ ପବନକୁ ଆଘ୍ରାଣ କରିପାରିବା। ତତ୍ପରେ ନୌକାଟିର ମଧ୍ୟରେ ଆପଣା ମୁଣ୍ଡକୁ ତଳକୁ କରି ବସିଥିବା ଅବସ୍ଥାରେ ସମ୍ଭବତଃ ସାକ୍ଷାତର ଏକ ସଭାକୁ ସେ ଆରମ୍ଭ କରିଥିବେ। ଆଉ ସେ ବିଷୟଟିର ସମ୍ବନ୍ଧରେ ମୁଁ କଥାବାର୍ତ୍ତା କରିବାକୁ ଚାହେଁ। ସମ୍ଭବତଃ ସେ ସେହି ଜଣକ ଥିଲେ ଯିଏକି ପ୍ରଥମେ ଠିଆ ହୋଇ ପଡିଥିଲେ, ଆଉ କହିଥିଲେ, ଭାଇମାନେ ଲୋକମାନେ ଯେ କଣ କହନ୍ତି ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ତତ୍ପରେ କେହି ଜଣେ ବ୍ୟକ୍ତି ସେ କେତେ ଯେ ଅବିଶ୍ୱାସ କରେ ନା କାହିଁକି, ତଥାପି ଆଜିର ଘଟଣା ଉତ୍ତରେ ମୁଁ ନିଶ୍ଚିତ ରୂପେ ଦୃଢ଼ ସଂକଳ୍ପଟେ ଯେ ଆମମାନେ ଜଣେ ଭଣ୍ଡ ବ୍ୟକ୍ତିର ଅନୁସରଣ ଆଦୌ କରୁନାହୁଁ। ଆମମାନେ ଈଶ୍ୱରଙ୍କ ସମକକ୍ଷ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଅନୁସରଣ କରୁଅଛୁ, ଯେହେତୁ ଆଜି ସେ ଯେ ପ୍ରକାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟଟିକୁ କଲେ ସେପରି କାର୍ଯ୍ୟକୁ ଈଶ୍ୱରଙ୍କ ବିନୁ କେହି ଜଣେ ଅନ୍ୟ ସାଧାରଣ ବ୍ୟକ୍ତି କରିପାରନ୍ତି ନାହିଁ। ତୁମ୍ଭମାନଙ୍କୁ ତ ଜଣା, ସେହି ରୋଟି ଗୁଡାକୁ ନେଇ ସେଗୁଡାକୁ ସେ ଯେତେବେଳେ ଭାଙ୍ଗିଥିଲେ, ପୁଣି ସେହି ସ୍ଥାନରେ ସମବେତ ଥିବା 5000 ସଂଖ୍ୟକ ଲୋକଙ୍କୁ ଭୋଜନ କରାଇଥିଲେ, ତାହା ତ ମୋ ପାଇଁ ଅତି ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଆଜି ଯାଏ ତା ଉପରେ ସମ୍ଭବତ ପ୍ରଶ୍ନ କରିବାର ଯୁକ୍ତି ଥାଇପାରେ ହୋଇପାରେ, ଆଜି ପର୍ଯ୍ୟନ୍ତ ତା ଉପରେ ସମ୍ଭବତଃ ପ୍ରଶ୍ନ କରିବାର ଯୁକ୍ତି ଥାଇପାରେ। ତା ଯେପରି ଧରଣର ଆଲୋଚନା ସଙ୍ଗତ ବିଷୟବସ୍ତୁ ଥିଲା ସେ ପ୍ରକାର ଏକ ସାକ୍ଷ୍ୟକୁ ମୁଁ କେବଳ ଦୋହରାଉଅଛି, ତଥାପି ତାହା ଏହାକୁ ବ୍ୟବସ୍ଥିତ କରିଥିଲା। କହିଥିଲେ, ବହୁ ବର୍ଷ ତଳ ଘଟଣାକୁ ମୁଁ ମନେ ପକାଇପାରେ, ମୁଁ ଜର୍ଦନ ନଦୀର ଅତି ନିକଟରେ ରହୁଥିଲି। ମୁଁ ମନେ ପକାଇ ପାରେ ଯେ ସାନ ବାଳକଟିଏ ଥିବା ସମୟରେ ମୋର ସନ୍ତାନ ବତ୍ସଳା ଜିହୁଦିଆ ମାତା ମୋତେ ଉଠାଉଥିଲେ, ଅପରାହ୍ନ ସମୟରେ ଜଗାଇ ଦେଉଥିଲେ, ନିଜ କୋଳରେ ମୋତେ ବସାଇ ଦୋହଲାଉଥିଲେ, ଅଗଣାରେ ମୋତେ ଖେଳାଉଥିଲେ। ଯେତେବେଳେ ପୋସ୍ତଦାନାର ଗଛ ଗୁଡାକ ଜର୍ଦନ କୂଳରେ ପୁଷ୍ପିତ ହୋଇ ଦୋହଲୁଥିଲେ, ପୁଣି ସେ ମରୁଭୂମିର ନ୍ୟାୟ ବେଳାଭୂମି ମଧ୍ୟ ଦେଇ ନିରୀକ୍ଷଣ କରି ରହୁଥିଲେ, ଯେଉଁ ସ୍ଥାନରୁ ଆମମାନଙ୍କର ପିତୃପୁରୁଷଗଣ ପାର ହୋଇ ଏହି ସ୍ଥାନକୁ ଅଣାଯାଇଥିଲେ, ଆଉ ସେ ମରୁଭୂମିର ନ୍ୟାୟ ବେଳାଭୂମି ମଧ୍ୟ ଦେଇ ନିରୀକ୍ଷଣ କରି ରହୁଥିଲେ, ଯେଉଁ ସ୍ଥାନରୁ ଆମମାନଙ୍କର ପିତୃପୁରୁଷଗଣ ପାର ହୋଇ ଏହି ସ୍ଥାନକୁ ଅଣାଯାଇଥିଲେ। ସେ ମୋତେ ବାଇବଲର କାହାଣୀ ଗୁଡାକ କହୁଥିଲେ। ସବୁଠାରୁ ଶ୍ରେଷ୍ଠ କାହାଣୀ ଯାହାକୁ ମୁଁ ମନେ ପକାଏ ତାହା ସେ ସୁନେମିଆ ନାରୀର ସମ୍ବନ୍ଧରେ ଥିଲା, ଆଉ ତାର ଶିଶୁପୁତ୍ରଟି ଯେତେବେଳେ ମରିଗଲା ଜଣେ ଭାବବାଦୀ ସେହି ମୃତ ସନ୍ତାନକୁ ପୁନଃ ଜୀବିତ କରିଥିଲେ, ତାହା ତ ପ୍ରକୃତରେ ଚକିତ କଲା ପରି କାହାଣୀଟିଏ ଥିଲା। ଏହା ସତ୍ତ୍ୱେ ସବୁଠାରୁ ହୃଦୟସ୍ପର୍ଶୀ କାହାଣୀଟି ଏପରି ଥିଲା ଯାହାକୁ ମା ମୋତେ ପ୍ରାୟତଃ କହୁଥିଲେ। ସେପରି କହୁଥିଲେ, ଜୋହନରେ ତୁ ବର୍ତ୍ତମାନ ଛୋଟ ବାଳକଟିଏ ଅଟୁ, ତଥାପି ତୁ ମନେ ରଖ ଏପରି ମୁଁ ଚାହେଁ, ତୁ ଯେତେବେଳେ ବୟସରେ ବଢିଥାଉ ଏହାକୁ ମନେ ରଖ ଯେ ପ୍ରତାପୀ ଜିହୋଭା ଆମମାନଙ୍କର ପୂର୍ବଜମାନଙ୍କୁ ମିଶ୍ରରୁ କାଢି ଆଣିଥିଲେ, ପୁଣି ସେଠା ସ୍ଥିତ ନଦୀକୁ ପାର କଲା ଉତ୍ତାରେ ଆମମାନେ ସେହି ଅରଣ୍ୟାଞ୍ଚଳକୁ ପାର କରିଥିଲୁ, ଆଉ ଦୀର୍ଘ 40 ବର୍ଷ କାଳ ସେମାନେ ଅରଣ୍ୟ ମଧ୍ୟରେ ଯାତ୍ରା କରିଥିଲେ। ବସ୍ତ୍ର ଲାଭ କରିବାର କିଛି ଉପାୟ ନଥିଲା, ପୁଣି ଭୋଜନ କରିବାର କୌଣସି ସ୍ଥାନ ନଥିଲା। ପ୍ରତିଦିନର ରାତ୍ରି କାଳରେ ପରମେଶ୍ୱର ସ୍ୱର୍ଗରୁ ମାନ୍ନା ବୃଷ୍ଟି କରାଉଥିଲେ, ପୁଣି ଆମ୍ଭମାନଙ୍କର ପୂର୍ବଜଗଣଙ୍କୁ ଅରଣ୍ୟରେ ଭୋଜନ କରାଉଥିଲେ। ଯେହେତୁ ମହାନ ଜିହୋବାଙ୍କର ପଶ୍ଚାତ୍ପଦ କରୁଥିବା ଯୋଗୁଁ ସେମାନେ ନିଜର କର୍ମମୟ ପଥରେ ବିଶ୍ୱାସ ବାଧ ନଥିଲେ। ତତ୍ପରେ ଏକଦା ଏହି ଧରାପୃଷ୍ଠକୁ ମାନବ ଶରୀର ଧାରଣ କରି ସେହି ଜିହୋବା ଆସିବାକୁ ଯାଉଥିଲେ, ମନୁଷ୍ୟ ରୂପକୁ ନେଇ ଅବତରିତ ହେବାକୁ ଯାଉଥିଲେ, ଆଉ ସେ ଅଭିଷିକ୍ତ ବ୍ୟକ୍ତି ଜଣକ ହିଁ କେବଳ ମସିହ ରୂପେ ପରିଚିତ ହେବେ। ପୁଣି ମୁଁ ମନେ ପକାଏ ଯେପରି କହିଥିବେ, ଗୋଟେ ସାନ ବାଳକ ହୋଇଥିବାରୁ ମୋର ପିଲାଲିଆ ମସ୍ତକଟି ଛୋଟ ବିଚାରଧାରାଟି ଧାରଣ କରୁଥିଲା, ବିଚାର ବିମର୍ଶ କରିବାକୁ ଯତ୍ନ କରିଥିଲା। ସେପରି ଧରଣର ବିରାଟ ଜନତାଙ୍କୁ ପ୍ରାୟ 250 ଲୋକଙ୍କୁ ପରମେଶ୍ୱର ସେହି ଅରଣ୍ୟ ମଧ୍ୟରେ କିପରି ଭୋଜନ ଦେଇଥିଲେ, ସେ ଏତେ ପରିମାଣ ଭୋଜନ ସାମଗ୍ରୀକୁ ରୁଟି ଗୁଡାକୁ କେଉଁଠାରୁ ପ୍ରବନ୍ଧ କଲେ। ତେଣୁ ମୁଁ ମାଙ୍କୁ ପଚାରିଥିଲି, ମା ତାଙ୍କ ପାଖରେ କଣ ଥିଲା କି? ଆକାଶ ମଧ୍ୟରେ ଯେହୋବା ପରମେଶ୍ୱର ପାଖରେ ବିରାଟ ଚୁଲା ଗୁଡାକ ରହିଥିଲା କି? ତେଣୁ ଏତେ ଗୁଡିଏ ରୁଟିକୁ ସେ ପ୍ରସ୍ତୁତ କରିପାରୁଥିଲେ, ପୁଣି ରାତ୍ରି କାଳରେ ଭୂପୃଷ୍ଠକୁ ସେଗୁଡାକୁ ବୃଷ୍ଟି କରାଉଥିଲେ, ଆପଣା ପ୍ରଜାବର୍ଗଙ୍କୁ ସେଗୁଡାକୁ ପ୍ରଦାନ କରୁଥିଲେ, ଆଉ ଜିହୋବାଙ୍କ ବିସ୍ତୀର୍ଣ୍ଣ ଆକାଶ ମଣ୍ଡଳ ଚୁଲା ଗୁଡିକରେ ଭରପୁର ଟେକି। ଆଉ ସେ ଏପରି କହିଥିବେ, ହେ ପୁତ୍ର ସେପରି ନୁହେଁ, ବୁଝିବା ନିମନ୍ତେ ତୁମେ ତଥାପି ବାଳକ ମାତ୍ର ଅଟ। ବୁଝ, ଜିହୋବା ଜଣେ ସ୍ରଷ୍ଟା ଅଟନ୍ତି, ସେ ଚୁଲା ଗୁଡାକୁ ଆଦୌ ଆବଶ୍ୟକ କରନ୍ତି ନାହିଁ, ସେ କେବଳ କହନ୍ତି, ଆଉ ସେ ଯେତେବେଳେ କହନ୍ତି ତାଙ୍କର ବାକ୍ୟ ସାକାର ହୋଇ ପ୍ରକଟ ହୋଇଥାଏ। ସେ ତ ସାମର୍ଥ୍ୟ ଜିହୋବା ଅଟନ୍ତି, ଆଉ ସେ ଏହାକୁ କେବଳ କହିଥାନ୍ତି, ତତ୍ପରେ ଦୂତଗଣ ଧରାପୃଷ୍ଠରେ ଲୋକମାନଙ୍କ ପାଇଁ ତାହାକୁ ବଣ୍ଟନ କରିଥାନ୍ତି। ଆଉ ଆଜି ସେଠାରେ ତାଙ୍କୁ ଠିଆ ହୋଇଥିବାର ମୁଁ ଯେତେବେଳେ ଦେଖିଥିଲି, ତାହା ଯେ ତାଙ୍କର ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହେଉଥିଲା, ସେ ବିଷୟ ତୁମମାନେ ଲକ୍ଷ୍ୟ କରିଥିଲ କି? ତାଙ୍କ ବିଚାର ବୁଦ୍ଧିରେ ସନ୍ଦେହର କୌଣସି ଆଭାସ ନଥିଲା। ପଛ ପାଖରେ ଥିବା ଖଣ୍ଡେ ପଥର ଉପରକୁ ମୁଁ ଚଢି ଯାଇଥିଲି, ପୁଣି ସେହି ରୁଟି ଗୁଡାକୁ ଆପଣା ହସ୍ତକୁ ନେଇ ସେଗୁଡାକ ଯେତେବେଳେ ସେ ଭାଙ୍ଗିଥିଲେ ମୁଁ ତାଙ୍କୁ ଲକ୍ଷ୍ୟ କରି ରହିଥିଲି, ପୁଣି ତାଙ୍କ ସେବକଗଣଙ୍କୁ ସେଗୁଡାକୁ ସେ ପ୍ରଦାନ କରିଥିଲେ, ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ସେ ଆମମାନଙ୍କୁ ସେଗୁଡାକ ଦେଇଥିଲେ। ତତ୍ପରେ ସେ ପୂର୍ବାବସ୍ଥାକୁ ଯେତେବେଳେ ପୁନଃ ପହଞ୍ଚିଥିଲେ ସେହି ରୁଟି ଗୁଡାକ ପୁନଃ ଭରପୁର ଥିବା ଅବସ୍ଥାରେ ମିଳିଥିଲା, ଆଉ ପ୍ରତ୍ୟେକ ଜଣ ଭୋଜନ କଲା ପର୍ଯ୍ୟନ୍ତ ସେ ଶତାଧିକ ବାର ସେପରି କରିଥିଲେ। ତତ୍ପରେ କେତେକ ଟୋକାଇ ଭରପୁର ଭୋଜନ ବଳି ପଡିଥିଲା, ସେଗୁଡାକୁ ଉଠାଇ ନିଆଯାଇଥିଲା। ଜିହୋବାଙ୍କ ଠାରୁ ଅଧିକ କିଛି ସେ ନଥିଲେ, ସେ କଥାକୁ ମୁଁ ବୁଝିଥିଲି, କାରଣ ଜିହୋବା ଯେ ପ୍ରକାର କର୍ମକୁ କରିଥିଲେ ଠିକ ତଦ୍ରୁପ ଧରଣର କାର୍ଯ୍ୟକୁ ସେ କରିଥିଲେ। କେବଳ ଜିହୋବା ହିଁ ସୃଷ୍ଟି କରିପାରନ୍ତି, ସୁତରାଂ ସେଇ ଜଣଙ୍କ ଯେ ଆଦୌ ଭଣ୍ଡ ବ୍ୟକ୍ତି ନୁହନ୍ତି ସେ କଥାକୁ ମୁଁ ବୁଝିଥିଲି। କେବଳ ଜଣେ ଯିଏକି ସ୍ରଷ୍ଟା ଆଉ ସେଇ ଜଣକ ଜିହୋଭା ଅଟନ୍ତି। ଏଣୁ ଏତେବେଳେ ଯେତେବେଳେ ଘଟଣାକୁ ମୁଁ ଦେଖିଅଛି ତାହା ମୋତେ ସନ୍ତୁଷ୍ଟି ଦେଇଥିଲା। ବର୍ତ୍ତମାନ ତୁମମାନେ ଯେ ଏହି କଥାକୁ ଜାଣ ତାହା ମୁଁ ଚାହେଁ, ଅର୍ଥାତ୍ ମୋର ହୃଦୟ ସମ୍ପୂର୍ଣ୍ଣ ରୂପେ ତାଙ୍କଠାରେ ସମର୍ପିତ ଅଟେ। ଆଉ ମୁଁ ସିଦ୍ଧତାର ସହିତ ବିଶ୍ୱାସ କରେ ଯେ ସେ ଏକାଧାରରେ କେବଳ ଜଣେ ଭାବବାଦୀ ନୁହନ୍ତି, ସେ ତ ଜଣେ ଭାବବାଦୀ ଅଟନ୍ତି, ତଥାପି ସେ ଜଣେ ଭାବବାଦୀ ଠାରୁ ଶ୍ରେଷ୍ଠ ଭାବବାଦୀ ଅଟନ୍ତି। ସେ ତ ଅଧିକ କିଛି ନ ହୋଇ ଆମମାନଙ୍କ ମଧ୍ୟ ବାସ କରି ରହିଥିବା ଜିହୋବା ପରମେଶ୍ୱର ଅଟନ୍ତି, ଯେହେତୁ ସେ ରୁଟି ଗୁଡାକୁ ସୃଷ୍ଟି କରିଥିଲେ। ପୁଣି ଜିହୋବାଙ୍କ ସକଳ ଆଚରଣର ଆକର ସେ ହିଁ ଥିଲେ। ସେ ଯେ କହିପାରିଥିଲେ ଏଥିପାଇଁ ଚକିତ ହେବାର କିଛି କାରଣ ନଥିଲା। ଯଦି ମୁଁ ମୋର ପିତାଙ୍କ କର୍ମ ସବୁ କରେ ନାହିଁ ତାହେଲେ ମୋତେ ବିଶ୍ୱାସ କରେ ନାହିଁ, କିନ୍ତୁ ଯଦି ମୁଁ କରେ ତାହେଲେ ଯଦ୍ୟପି ତୁମେମାନେ ମୋତେ ବିଶ୍ୱାସ ନ କର, ତଥାପି ପିତା ଯେ ମୋ ଠାରେ ଅଛନ୍ତି ଓ ମୁଁ ପିତାଙ୍କ ଠାରେ ଅଛି ଏହା ଯେପରି ତୁମେମାନେ ଜାଣ ଓ ବୁଝ, ଏଥି ନିମନ୍ତେ କର୍ମ ସବୁ ବିଶ୍ୱାସ କର। ଏପରି ଲାଗୁଥିଲା ଯେପରି ଲୋକମାନେ ତାହାକୁ ଲକ୍ଷ୍ୟ କରିପାରିଥିଲେ, ସହଜେ ସେପରି କରିପାରିଥିଲେ। ପୁଣି ସେ ଯେ ଉକ୍ତ ମସିହ ଥିଲେ ସେ କଥାରେ ଯୋହନ ସନ୍ତୁଷ୍ଟ ଥିଲେ, ଆଉ ସେଥିରେ ସେ ସାକ୍ଷ୍ୟ ଦେଇଥିଲେ। ସେହି ଜଣକ ଥିଲେ ଯାହାଙ୍କ ବିଷୟରେ ଯିଶାୟ ଭାବବାଣୀ କରି କହିଥିଲେ, ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ତାହାଙ୍କ ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ଶାନ୍ତିର ରାଜକୁମାର, ପରାକ୍ରାନ୍ତ ଈଶ୍ୱର, ଅନନ୍ତକାଳୀନ ପିତା ବୋଲି ଖ୍ୟାତ ହେବ। ପୁଣି ଯୋହନ ସନ୍ତୁଷ୍ଟ ଥିଲେ, କାରଣ ସେ ଯାହା କିଛି ଦେଖିଥିଲେ ତାହା ତାଙ୍କର ସନ୍ତୋଷର କାରଣ ଥିଲା। ଯୁବକ ବ୍ୟକ୍ତି ଜଣକ ନିଜର ସାକ୍ଷ୍ୟକୁ ଦେଉଥିଲେ। ପ୍ରାୟ ଠିକ ସେହି ଅବସରରେ ଶିମୋନ ପେତ୍ର କହିଥିଲେ, ହଁ କେବଳ କିଛି କ୍ଷଣ ପାଇଁ ସାକ୍ଷ୍ୟଦାନ ଏକ ସଭାକୁ ଆମେ ଯଦି ଆରମ୍ଭ କରିବାକୁ ଯାଉଛୁ ତେବେ ମୁଁ ମଧ୍ୟ କିଛି କହିବା ନିମନ୍ତେ ଇଚ୍ଛା କରିବି। ତୁମ୍ଭେମାନେ ତ ଜାଣ ସବୁକିଛି ବିଷୟ ଉପରେ ମୁଁ ଟିକେ ସନ୍ଦେହୀ ଥିଲି। ମୋର ଭାଇ ଆନ୍ଦ୍ରିୟ, ଯିଏକି ଭାବବାଦୀ ଯୋହନଙ୍କ ଉଦ୍ଦୀପନା ସଭାରେ ଯୋଗଦାନ କରିଥିଲେ, ଯିଏକି ଏପରି କହିଥିଲେ ଯେ ମସିହ ଆସୁଅଛନ୍ତି, ପୁଣି ସେ ତାଙ୍କୁ ପରିଚିତ କରାଇବେ। ପୁଣି ଆନ୍ଦ୍ରିୟ ମୋତେ ଯେ କଣ କହିଥିଲେ ତାହା ଘେନି ମୁଁ ଟିକିଏ ଚିନ୍ତିତ ଥିଲି, ଯେହେତୁ ଏକାଧିକ ମସିହଙ୍କ କଳ୍ପିତ କାହାଣୀକୁ ପୁଣି ଅନେକଗୁଡ଼ିଏ ବିଷୟକୁ ମୁଁ ଶୁଣିସାରିଥିଲି। ତଥାପି ହେ ମୋର ଭାତୃଗଣ, ତୁମମାନେ ସମସ୍ତେ ମୋର ବୃଦ୍ଧ ପିତାଙ୍କୁ ମନେ ପକାଇ ପାର। ତାଙ୍କର ନାମ ଜୁନସ ଥିଲା। ତୁମମାନେ ତାଙ୍କ କଥା ମନେ ପକାଅ, ସେ କିପରି ଜଣେ ଦୃଢ ବିଶ୍ୱାସୀ ଥିଲେ। ପିତା ଆଉ ମାତାଙ୍କ ବିଷୟରେ ମୁଁ କିପରି ମନେ ପକାଇ ପାରେ, ତତ୍ପରେ ଆମ ସମସ୍ତଙ୍କ ବିଷୟ ମଧ୍ୟ ମନେ ପକାଏ। ଯେହେତୁ ଜୀବିକା ନିମନ୍ତେ ଆମମାନେ ମାଛ ମାରୁଥିଲୁ, ପୁଣି ଏକଦା ଆମମାନେ କିଛି ମାଛ ମାରି ନଥିଲୁ, ଆମମାନଙ୍କର ଭୋଜନ ଆବଶ୍ୟକ ଥିଲା, ଆଉ ଆମେମାନେ କିପରି ପକ୍କା ଉପରକୁ ଓହ୍ଲାଇ ପଡ଼ିଥିଲୁ, ପୁଣି ଈଶ୍ୱରଙ୍କଠାରେ ପ୍ରାର୍ଥନା କରି କହିଥିଲୁ, ହେ ପରମେଶ୍ୱର ଆଜି ଆମମାନଙ୍କୁ ମାଛ ଦିଅନ୍ତୁ, ଯେପରିକି ଆମମାନେ ଆମମାନଙ୍କର ସବୁ ମାଛକୁ ବିକ୍ରି କରିପାରୁ, ପୁଣି ଆମମାନଙ୍କ ମହାଜନମାନଙ୍କୁ ସେମାନଙ୍କ ଋଣ ପରିଶୋଧ କରିପାରୁ, ତତ୍ପରେ ଭୋଜନ ନିମନ୍ତେ ସାମଗ୍ରୀ ଗୁଡାକୁ କିଣିପାରୁ। ତତ୍ପରେ ଝଡ଼ ମୁଖରିତ ସମୁଦ୍ର ମଧ୍ୟକୁ ଆମମାନେ କିପରି ଚାଲି ଯାଇଥିଲୁ, ପୁଣି ସେହି ଝଡ଼କୁ ସାମ୍ନା କରିବାକୁ ସାହସ ବାନ୍ଧିଥିଲୁ। ବାପା ତାଙ୍କ ଧୂସର ବର୍ଣ୍ଣର କେଶ ଗୁଡାକ ତାଙ୍କ କାନ୍ଧ ଉପରେ ଲଟୁଥିବାର ବିଷୟକୁ ମୁଁ ମନେ ପକାଇ ପାରେ। ଏକଦା ନୌକାର ମଙ୍ଗ ଉପରେ ସେ ବସିଥିବା ସମୟରେ ମୋ ସହିତ କଥାବାର୍ତ୍ତା କରିଥିଲେ, କହୁଥିଲେ, ଶିମନ ତୁ ମୋର ଜ୍ୟେଷ୍ଠ ପୁତ୍ର, ତୁ ତ ଜାଣୁ ରେ ଶିମନ, ମୁଁ ସର୍ବଦା ବିଶ୍ୱାସ କରିଆସିଛି ମୁଁ ନିଶ୍ଚିତ ରୂପେ ମସିହଙ୍କୁ ଦର୍ଶନ କରିବି। ଏଦନ ଉଦ୍ୟାନରୁ ଆମ୍ଭମାନଙ୍କର ପୂର୍ବଜଗଣ ତାଙ୍କରି ଅପେକ୍ଷାରେ ରହି ଆସିଛନ୍ତି। କେତେ ଯେ ବିଳମ୍ବ ଘଟେ ସେଥିରେ କିଛି ହେଲେ ଯାଏ ଆସେ ନାହିଁ, ତଥାପି ସେ ଯେ ଆସୁଅଛନ୍ତି ଏଥିରେ ଆମ୍ଭମାନେ ନିଶ୍ଚିତ ଅଟୁ। ତୁମେ କହିଥାଅ ତାହା ତ ଦୀର୍ଘ 4000 ବର୍ଷ ତଳର ଏକ ପୁରୁଣା କଥା ହୋଇସାରିଛି, ତଥାପି ମସିହ ଯେ ଆସିବେ ଏପରି ମୁଁ ବିଶ୍ୱାସ କରେ। ପୁଣି ପ୍ରତ୍ୟେକ ଯେହେତୁ ଏପରି ବିଶ୍ୱାସ କରି ଆସିଛନ୍ତି ଯେ ସେମାନେ ତାଙ୍କରି ଯୁଗରେ ମସିହଙ୍କୁ ଦର୍ଶନ କରିବେ। ମୋର ପୁରୁଷରେ ମୁଁ ତାଙ୍କୁ ଦର୍ଶନ କରିବି ବୋଲି ଆଶା କରେ, ତଥାପି ଏପରି ବୋଧ ହୁଏ ଯେ ମୁଁ ଯେତେବେଳେ ବୃଦ୍ଧ ହୋଇ ଚାଲିଛି ମୋତେ ସମୁଦ୍ରକୁ ଯିବାକୁ ନିଶ୍ଚିତ ରୂପେ ବନ୍ଦ କରିଦେବାକୁ ପଡ଼ିବ। ମୋର ଶରୀରରେ ଅସହ୍ୟ ଯନ୍ତ୍ରଣା ଏବଂ ବ୍ୟଥା ଅନୁଭୂତ ହେଉଛି। ସମ୍ଭବତଃ ମୋର ଜୀବନ କାଳରେ ମୁଁ ତାଙ୍କୁ ଦର୍ଶନ କରିପାରିବି ନାହିଁ, ତଥାପି ହେ ମୋର ପୁତ୍ର ତୁମ୍ଭେ ସମ୍ଭବତଃ ତାଙ୍କୁ ଦର୍ଶନ କରିପାର। ସମସ୍ତ ଧର୍ମଶାସ୍ତ୍ରର ବିଷୟ ଉପରେ ମୁଁ ତୁମକୁ ଶିକ୍ଷା ଦେବାକୁ ଚାହେଁ। ହେ ପୁତ୍ର, ଏଥିପୂର୍ବେ କି ମସିହ ଦୃଶ୍ୟପଟରେ ଉପସ୍ଥିତ ହେଉନ୍ତୁ, ତା ପୂର୍ବେ ଅନେକ ଗୁଡ଼ିଏ ଘଟଣା ସଂଗଠିତ ହେଉଥିବ, ଅନେକ ଗୁଡ଼ିଏ ଭଣ୍ଡ ବିଷୟ ସଂଗଠିତ ହେଉଥିବ। ଯେହେତୁ ପ୍ରକୃତ ମସିହ ଯେତେବେଳେ ଆଗମନ କରନ୍ତି ସେତେବେଳେ ପ୍ରଭାବକୁ ନଷ୍ଟ କରିବା ନିମନ୍ତେ ଶୈତାନ ତାହାକୁ ସମ୍ପନ୍ନ କରିବ। ଏହା ପୂର୍ବରୁ ସର୍ବଦା ସେପରି ହୋଇଆସିଛି, ଅଦ୍ୟାବଧି ସେପରି ଧାରଣ ଅଟେ। ତତ୍ପରେ ଆମେମାନେ ଲକ୍ଷ୍ୟ କରିଥାଉ ସେ କହିଥିଲେ ସେ ମୋର ଗଳାରେ ହାତ ଥୋଇଥିବାର ବିଷୟକୁ ମୁଁ ମନେ ପକାଏ କହିଥିଲେ ପୁତ୍ରରେ ସେ ମତ୍ସ୍ୟଙ୍କ ପରିଚୟ ଲାଭ କରିବାକୁ କେବଳ ଏକମାତ୍ର ପନ୍ଥା ରହିଛି। ଭାବବାଦୀ ବିହୀନ ଅବସ୍ଥାରେ ଆମମାନେ ଶତାଧିକ ବର୍ଷ ଅତିବାହିତ କରିସାରିଥିଲୁ। ମଲାଖି ଆମମାନଙ୍କର ଶେଷ ଭାବବାଦୀ ଥିଲେ। ଜଣେ ଭାବବାଦୀଙ୍କୁ ଲାଭ କରିଥିବା ଘଟଣା ତାହା ପୁଣି 400 ବର୍ଷ ତଳର ଘଟଣା ହୋଇସାରିଛି। ତଥାପି ଏ ବିଷୟକୁ ମନେ ରଖ, ସକଳ ଧର୍ମଶାସ୍ତ୍ରରେ ମୂଷା ଆମମାନଙ୍କୁ କହିଥିଲେ ସେ ମତ୍ସ୍ୟ ଯେତେବେଳେ ଆସନ୍ତି ସେ ଜଣେ ଭାବବାଦୀ ହେବେ। ସେ ଦୃଶ୍ୟପଟରେ ଉପସ୍ଥିତ ହେଲେ ଜଣେ ଭାବବାଦୀ ହୋଇ ବୁଝାଯିବେ। ଭାବବାଦୀଙ୍କୁ ବିଶ୍ୱାସ କରିବା ବିଷୟ ଉପରେ ଆମମାନେ ଯେଉଁ ଜଣ ଶିକ୍ଷିତ ହୋଇଅଛୁ। ଏହି ପୃଥିବୀ ପୃଷ୍ଠରେ ମସିହଙ୍କର ଯାତ୍ରା ପରମେଶ୍ୱରଙ୍କ ଏକ କଥିତ ବାକ୍ୟ ଅଟେ, ଯାହାକୁ ସେ ଆମମାନଙ୍କଠାରେ ପ୍ରତିଜ୍ଞା କରି କହିଥିଲେ। ବଚନ ଆବାହନ କାଳରୁ ଜଣେ ଭାବବାଦୀଙ୍କ ନିକଟକୁ ଆସିଥାଏ, ତତ୍ପରେ ଜଣେ ଭାବବାଦୀ ସେ ବଚନକୁ ପ୍ରକଟ କରିଥାନ୍ତି, ହେ ମୋର ପୁତ୍ର, ତାହାକୁ ତୁମେ କଦାପି ପାସର ନାହିଁ। ହୋଇପାରେ ମହାନ ଘଟଣା ଗୁଡାକ ସେତେବେଳେ ମୁଣ୍ଡ ଟେକି ପାରନ୍ତି, ହୋଇପାରେ ପ୍ରଖ୍ୟାତ ଉତ୍ତେଜନା ଗୁଡାକ ପୁଣି ମହାନ ଘଟଣା ଗୁଡାକ ସଂଗଠିତ ହୋଇପାରନ୍ତି, କିନ୍ତୁ ମନେ ରଖ ମସିହ ଜଣେ ଭାବବାଦୀ ହେବେ। କାରଣ ପରମେଶ୍ୱର ନିଜ ଯୋଜନାକୁ ଯେ ଆଦୌ ପରିବର୍ତ୍ତନ କରନ୍ତି ନାହିଁ ସେ କଥା ଆମମାନଙ୍କୁ ଜଣା। ପୁଣି ସେ କହିଥିଲେ ମସିହ ଜଣେ ଭାବବାଦୀ ହେବେ। ତେଣୁ ହେ ମୋର ପୁତ୍ର, ଏହାକୁ ମନେ ରଖ, ସେମାନେ ଭାବବାଦୀ ଅଟନ୍ତି ଯେଉଁମାନଙ୍କ ନିକଟରେ ପ୍ରଭୁଙ୍କ ବଚନ ରହିଛି। ସୁତରାଂ ମତ୍ସ୍ୟ ଯେତେବେଳେ ଆସନ୍ତି ସେ ଜଣେ ଭାବବାଦୀ ହେବେ। ମୁଁ ଏତେବେଳେ ମଧ୍ୟ ତାଙ୍କ ହସ୍ତର ସ୍ପର୍ଶକୁ ଅନୁଭବ କରିପାରେ। ଶିମୋନ ଏପରି କହିଥିଲେ, ସେ ତାହାକୁ ମୋର ଚତୁଃସ୍ପର୍ଶକୁ ଯେତେବେଳେ ଘେରାଇ ରଖିଥିଲେ, ସେତେବେଳେ ଆନ୍ଦ୍ରିୟ ସେଠାରେ ଠିଆ ହୋଇ ଜାଲ ଗୁଡାକୁ ଜଗୁଥିଲା। ଆନ୍ଦ୍ରିୟ, ତୁ ଏହାକୁ ମନେ ପକାଇ ପାରୁ କି? ହଁ ଶିମୋନ, ମୁଁ ତାହା ଖୁବ୍ ଭଲ ଭାବେ ମନେ ପକାଇଥାଏ। ତତ୍ପରେ ଆନ୍ଦ୍ରିୟ ମୋତେ କହିବାକୁ ଚେଷ୍ଟା କରୁଥିଲା ଯେ ଏହି ଜୋହନ ଜଣେ ଭାବବାଦୀ ଥିଲେ। ମୋତେ ଅନ୍ୟାନ୍ୟ କେତେକ କାର୍ଯ୍ୟ କରିବାକୁ ଥିଲା, ମାଛ ଗୁଡାକୁ ବିକ୍ରି କରିବାକୁ ତଥା ଅନ୍ୟାନ୍ୟ କାର୍ଯ୍ୟ ଗୁଡାକୁ ଶେଷ କରିବାକୁ ଥିଲା। ପୁଣି କେତେକ ବର୍ଷ ପୂର୍ବରୁ ପିତାଙ୍କର ମୃତ୍ୟୁ ହୋଇସାରିଥିଲା, ତଥାପି ସେହି ବିଷୟ ଗୁଡାକ ମୁଁ ଏସବୁବେଳେ ମୋର ଚିତ୍ତରେ ଗଚ୍ଛିତ କରି ରଖିଅଛି। ବାପା ପରି କହିଥିଲେ, ଏହି ମସିହ ଜଣକ ଧର୍ମଶାସ୍ତ୍ର ମାଧ୍ୟମରେ ପରିଚିତ ଥିବା ଜଣେ ଭାବବାଦୀ ହେବେ, ପୁଣି ଏହାକୁ ଆଦୌ ଭୁଲ ନାହିଁ ଯେହେତୁ ଏହା ଈଶ୍ୱରଙ୍କ କଥିତ ବାକ୍ୟ ଅଟନ୍ତି। ଆଉ ସେହି ବଚନ ଲଗାତାର ରୂପେ ଭାବବାଦୀମାନଙ୍କ ନିକଟକୁ ପ୍ରେରିତ ହୋଇଥାଏ, ତାହା ଏହାକୁ ପରିଚିତ କରାଇଥିଲେ, କିମ୍ବା ସେହି ଯୁଗଟି ନିମନ୍ତେ କଣ ଯେ ପ୍ରତିଜ୍ଞା କରାଯାଇଥିଲା ତାହାକୁ ପ୍ରକଟ କରିଥିଲେ। ଆଉ ଶିମୋନ ସେ ଏକଦା ଏପରି କହିଥିଲେ, ତୁମମାନଙ୍କୁ ତ ଜଣା କୌଣସି ଏକ ସଭାକୁ ଯିବା ପାଇଁ ଆନ୍ଦ୍ରିୟ ମୋତେ ମନ୍ତ୍ରଣା ଦେଇଥିଲା, ପୁଣି ସେଠାରେ ସ୍ଥିତ ସଭାକୁ ମୁଁ ଯାଇଥିଲି ଯେଉଁ ସ୍ଥାନରେ ଯୀଶୁ ନାମକ ଏହି ବ୍ୟକ୍ତି ଜଣକ ଉପସ୍ଥିତ ଥିଲେ। ମୁଁ ତ ବିଭିନ୍ନ ଧରଣର ଗୁଜବକୁ ଏଥିପୂର୍ବେ ଶୁଣି ସାରିଥିଲି। ତାଙ୍କ ପୂର୍ବରୁ ଯୀଶୁ ନାମକ ଅନ୍ୟ ଜଣେ ବ୍ୟକ୍ତି ଉଦିତ ହୋଇ ସାରିଥିଲା, ଯିଏକି ସେପରି କିଛି ମହାନ ବିଷୟ ଗୁଡାକୁ ପ୍ରତିଜ୍ଞା କରି କହିଥିଲା, ପୁଣି 400 ଲୋକଙ୍କୁ ତାହାର ଅନୁବର୍ତ୍ତୀ କରାଇଥିଲା, ଆଉ ଏହିପରି ଭାବରେ ସମସ୍ତେ ନାଶ ହୋଇଥିଲେ। ମୁଁ ଭାବିଥିଲି ଏହି ଜଣଙ୍କ ସେବାଙ୍କ ଦଳ ମଧ୍ୟରୁ କେହି ଜଣେ ଅନ୍ୟ ବ୍ୟକ୍ତି ଅଟନ୍ତି। ପୁଣି ଉଦ୍ଦୀପନାର ଏକ ପ୍ରକାର ମହାନ ଉତ୍ସାହ ସହିତ ଥାଇ ସେପରି କିଛି ଭିନ୍ନ ଧରଣ ଉଦ୍ଦେଶ୍ୟ ଅଟନ୍ତି, କିମ୍ବା ସେମାନେ କୌଣସି ଏକ ଭିନ୍ନ ସଂସ୍ଥାକୁ ଗଠନ କରିବାକୁ ଯାଉଛନ୍ତି। ତଥାପି ଦିନେ ମୁଁ ଚିନ୍ତା କରି ସ୍ଥିର କଲି ଯେ ମୋର ଭାଇ ଆନ୍ଦ୍ରିୟ ସହିତ ମୁଁ ସେହି ବ୍ୟକ୍ତିଙ୍କ ପାଖକୁ ଯିବି। ପୁଣି ଠିକ୍ ସେହି ମୁହୂର୍ତ୍ତରେ ଡଙ୍ଗାଟି ଅଳ୍ପ କିଛି ପରିମାଣରେ ଟଳମଳ ହୋଇପଡ଼ିଥିଲା ଏପରି ମୁଁ ଧାରଣା କରେ। କେହି ଜଣେ ବ୍ୟକ୍ତି ଚିତ୍କାର କରିବାକୁ ଆରମ୍ଭ କରିଦେଲା, ପୁଣି ସେ ଶିମୋନ କହିଲେ, ବସିପଡ଼, ନୌକାଟିକୁ ହଲଚଲ ନ କର, ଅଳ୍ପ କ୍ଷଣ ପାଇଁ ଅପେକ୍ଷା କର, ଶାନ୍ତ ହୋଇ ବସିପଡ଼। ତତ୍ପରେ ସେ କହିଥିଲେ, ତୁମମାନେ ତ ଜାଣ ମୁଁ ସେହି ସ୍ଥାନକୁ ଯେତେବେଳେ ଗଲି ପୁଣି ତାଙ୍କ ସମ୍ମୁଖକୁ ଯାଇ ଉପସ୍ଥିତ ହେଲି, ସର୍ବପ୍ରଥମେ ସେ ମୋର ଚକ୍ଷୁ ସହିତ ଚକ୍ଷୁ ବୁଳାଇ ମୋତେ ସିଧା ସଳଖ ଅନାଇଲେ, ପୁଣି ମୋର ନାମଟି ଯେ କଣ ତାହା ସେ ମୋତେ କହିଲେ। ସେ ମୋତେ ପୂର୍ବେ କଦାପି ଦେଖିନଥିଲେ, ସେ ଯେ କେବଳ ମୋତେ ଚିହ୍ନିଥିଲେ ଏପରି ନଥିଲା, ମାତ୍ର ମୋର ଈଶ୍ୱର ଭକ୍ତ ପିତାଙ୍କୁ ତଥାପି ଚିହ୍ନିଥିଲେ, ଯିଏକି ଧର୍ମଶାସ୍ତ୍ର ସକଳ ପୁସ୍ତକରୁ ମୋତେ ନିର୍ଦ୍ଦେଶ ଦେଇ କହିଥିଲେ। ଆଉ ସେହି ଜଣଙ୍କ ଯେ ମତ୍ସ୍ୟ ଥିଲେ ତାହାକୁ ମୁଁ ବୁଝିଥିଲି, ସେହି ସ୍ଥାନରେ ତାହା ମୋ ନିମନ୍ତେ ସୁଦୃଢ଼ ହୋଇଗଲା, ତାହା ତ ମୋ ପାଇଁ ଯଥାର୍ଥ ବୋଲି ପ୍ରମାଣିତ ହୋଇଗଲା। ଏପରି ହୋଇପାରେ ସମ୍ଭବତଃ ଫିଲିପ କହିଥିଲେ, ଏଠାରେ ମୁଁ ପଦେ କିଛି କହିପାରେ କି? ଆଉ ସେପରି କହିଥିଲେ, ଭାଇ ନିଥାନିଏଲ, ଏହା ତୁମକୁ ଆଦୌ ଆଘାତ ନ ଦେଉ, କାରଣ ତୁମକୁ ଜଣା ଯେ ଆମମାନେ ଉଭୟ ବର୍ଷ ବର୍ଷ ଧରି ଅନେକ ବର୍ଷ ଚମଡ଼ାର ପୁସ୍ତକ ଗୁଡାକୁ ପାଠ କରି ମସିହ ଯେ କିପରି ଧରଣର ବ୍ୟକ୍ତି ହେବେ ତାହାକୁ ଅଧ୍ୟୟନ କରିଥିଲୁ। ମାତ୍ର ତାହାକୁ କରୁଥିବା ବିଷୟକୁ ମୁଁ ଯେତେ ଦେଖିଥିଲି ମୁଁ ଚାଲି ଆସିଥିଲି ପୁଣି ମୋହର ବନ୍ଧୁ ନିଥାନିଏଲଙ୍କୁ ସେଠାରେ ଭେଟିଥିଲି ତତ୍ପରେ ସେ ଯେତେବେଳେ ସେହି ସ୍ଥାନକୁ ଗଲେ ନିଥାନିଏଲ କହିଲେ ମୋତେ ତାହା କହିବାକୁ ଦିଅ ମୋତେ ତାହା କହିବାକୁ ଦିଅ ଆରେ ବା ଆପଣମାନଙ୍କୁ ଜଣା ଯୀଶୁ ଆପଣମାନଙ୍କ ନିମନ୍ତେ କିଛିଟା ବିଶେଷ ଧରଣର କାର୍ଯ୍ୟକୁ ଯେତେବେଳେ କରନ୍ତି ସେତେବେଳେ ସେ ବିଷୟରେ ଆପଣଙ୍କ ମଧ୍ୟରେ କିଛିଟା ଆନ୍ଦୋଳନ ସୃଷ୍ଟି ହୁଏ ଆପଣମାନେ ଚାହିଁ ସୁଦ୍ଧା ସୁସ୍ଥ ହୋଇ ରହିପାରିନଥାନ୍ତି ଆପଣମାନଙ୍କୁ ନିଜସ୍ୱରୁ ସେ ବିଷୟରେ କହିବାକୁ ହିଁ ପଡ଼ିଥାଏ ସେ ପବିତ୍ରତ୍ମରେ ମୋତେ ଯେବେ ଭରିଦେଲେ ମୁଁ ସେ ବିଷୟରେ ସାକ୍ଷୀ ଦେବାକୁ ଚାହିଁଥାଏ କେହି ଜଣେ ଅନ୍ୟ ବ୍ୟକ୍ତି ଏ ସମ୍ବନ୍ଧରେ ଜାଣୁ ବୋଲି ଇଚ୍ଛା କରିଥାଏ କେହି ଜଣେ ଅନ୍ୟ ବ୍ୟକ୍ତି ଯେ ଏହାକୁ କହନ୍ତୁ ସେପରି ନୁହେଁ ମୁଁ ସ୍ୱୟଂରୁ ତାହା କହିବାକୁ ଇଚ୍ଛା କରିଥାଏ ତତ୍ପରେ ମୁଁ ଏପରି ଧାରଣା କରିପାରେ ନିଥାନିଏଲ ପୁରାପୁରି ଉତ୍ସାହିତ ହୋଇପଡ଼ିଥିଲେ ଆଉ କହିଥିଲେ ତୁମମାନଙ୍କୁ ଜଣା ମୁଁ ଏହା କହିବା ନିମନ୍ତେ ଚାହିଁବି ହେ ଫିଲିପ ମୁଁ ତୁମ ବିଷୟରେ କିଛିଟା ସନ୍ଦେହ ଥିଲି ମୁଁ ସେପରି ଥିଲି ଯେତେବେଳେ ତୁମେ ମୋତେ କହିଥିଲ ମୁଁ ତୁମକୁ ପଚାରିଥିଲି ନାଜରିତରୁ କଣ କିଛି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ ପୁଣି କେହି ଜଣେ ଉତ୍ତମ ବ୍ୟକ୍ତି କଦାଚ ପାଇଥିବା ସବୁଠାରୁ ଶ୍ରେଷ୍ଠ ଉତ୍ତରଟିକୁ ତୁମେ ମୋତେ ଦେଇଥିଲ କହିଥିଲ ଆସ ଆଉ ଦେଖ ତାହା ଆଜି ଉପକାରୀ ହୋଇ କାର୍ଯ୍ୟ ସାଧନ କରିଥାଏ ତାହା ହିଁ ସତ୍ୟ କଥା ଘରେ ବସି ରହି ଆଦୌ ସମାଲୋଚନା କର ନାହିଁ ଆସ ପୁଣି ନିଜରୁ ପରୀକ୍ଷା କରି ଦେଖିନିଅ ବୁଝ ପଚାରିଥିଲେ ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ କହିଥିଲେ ସ୍ୱୟଂରୁ ଆସ ଆଉ ଦେଖ ତୁମେ ଯେ ମୋତେ କଣ କହିଥିଲ ସେ କଥାକୁ ତୁମେ ନିଜେ ଜାଣ ତତ୍ପରେ ମୁଁ ତାଙ୍କ ପାଖକୁ ଯେତେବେଳେ ଯାଇଥିଲି ଆଉ ସେ ମୋତେ କହିଥିଲେ ମୁଁ ଜଣେ ଏବ୍ରିୟ ଜଣେ ଇସ୍ରାଏଲି ପୁଣି ଜଣେ ସଚ୍ଚୋଟ ବ୍ୟକ୍ତି ମୁଁ ଯେତେବେଳେ ତାହା ବୁଝିଥିଲି ତଥାପି ମୁଁ ଆଶ୍ଚର୍ଯ୍ୟଚକିତ ହୋଇଥିଲି ଏହା କିପରି ସମ୍ଭବ ହୋଇପାରିଲା ସେ ତ ଜଣେ ଅତି ସାଧାରଣ ବ୍ୟକ୍ତି ରୂପେ ଦେଖାଯାଉଥିଲେ ମୁଁ ଏପରି ଆଶା କରୁଥିଲି ଯେ ମସିହ ସ୍ୱର୍ଗରୁ ଏକ ସ୍ୱର୍ଣ୍ଣ ଖଚିତ ରଥରେ ଏଠାରେ ଜେରୁସାଲେମରେ ଥିବା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟକୁ ଓହ୍ଲାଇ ଆସିବେ ଚାଲି ଆସିବେ ପୁଣି କହିବେ କେଫା ମୁଁ ପହଞ୍ଚି ଯାଇଛି ମାତ୍ର ସେମାନେ ଦେଖିଲେ ଯେ ନାଜରିତର ଏକ ଗରିବ ପରିବାରରୁ ସେ ଆସିଲେ ପୁଣି ତାଙ୍କର ପଶ୍ଚାତ ଭାଗରେ ଏକ ପ୍ରକାର ଘୃଣାଜନକ ନାମ ସହିତ ଜାରଜ ସନ୍ତାନ ରୂପେ ଅଭିହିତ ଥାଇ ଆସିଥିଲେ ଏହି ସ୍ଥାନରେ ସାଧାରଣ ପୋଷାକରେ ଆଚ୍ଛାଦିତ ଥାଇ ଜଣେ ଯାଜକ କିମ୍ବା ଅନ୍ୟ କେହି ମାନ୍ୟଗଣ୍ୟ ବ୍ୟକ୍ତି ରୂପେ ଦେଖା ନ ଯାଇ ମାତ୍ର ଜଣେ ସାଧାରଣ ବ୍ୟକ୍ତିର ନ୍ୟାୟ ଠିଆ ହୋଇଥିଲେ ପୁଣି ମୁଁ ସେଠାକୁ ଯାଇ ତାଙ୍କର ନିକଟରେ ପହଞ୍ଚିଥିଲି ମୁଁ ବିଚାର କଲି ସେହି ଜଣକ କିପରି ମସିହ ହୋଇପାରନ୍ତି ଜଣେ ଯୁବକ ଥିବା ସମୟରେ ପରିଧାନ କରୁଥିବା ସେହି ସମାନ ପୁରୁଣା ବସ୍ତ୍ରକୁ ଚୋଭାକୁ ପିନ୍ଧିଛନ୍ତି ପୁଣି ସେହି ସମାନ ଚୋଭାକୁ ଏତେବେଳେ ସୁଦ୍ଧା ପିନ୍ଧିଛନ୍ତି ପୁଣି ତାଙ୍କର କେଶ ଗୁଡାକ ତାଙ୍କ ପିଠି ଉପରେ ଝୁଲୁଅଛି ପୁଣି ରାସ୍ତାର ଜଣେ ସାଧାରଣ ବ୍ୟକ୍ତି ପରି ସେ ଦେଖାଯାଉଛନ୍ତି ଆଉ ସେ ମୋର ମୁଖମଣ୍ଡଳକୁ ଅନାଇଲେ ପୁଣି କହିଲେ ଫିଲିପ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ବୃକ୍ଷ ତଳେ ଥିଲ ମୁଁ ତୁମକୁ ସେତେବେଳେ ଦେଖିଥିଲି ତାହା ହିଁ ମୋ ପାଇଁ ଦୃଢ଼ ନିଶ୍ଚିତ ହୋଇପାରିଥିଲା ବଚନ ମଧ୍ୟରେ ମୁଁ ଜାଣିପାରିଲି ଯେ ସେହି ଜଣଙ୍କ ମସିହ ଥିଲେ ସେହି ଜଣଙ୍କ ତାହା ହିଁ ଥିଲେ ଆପଣ ସେହି ଜଣଙ୍କ ମସିହ ହିଁ ଥିଲେ ତତ୍ପରେ ନୌକାଟି ସମ୍ଭବତଃ ନିଶ୍ଚିତ ରୂପେ ଟଳମଳ ହୋଇଥିବ ପୁଣି ସାକ୍ଷର ସଭାଟି ତଥାପି ଚାଲୁଥିବ ଓହୋ କେତେ ଚିତ୍ତାକର୍ଷକ ସମୟକୁ ସେମାନେ ଅତିବାହିତ କରୁଥିଲେ ବାହାରେ ସେହି ସମୁଦ୍ର ବକ୍ଷରେ ଏକ ପ୍ରକାର ମହାନ ସମୟକୁ ସେମାନେ ଉପଲବ୍ଧ କରୁଥିଲେ ଆନ୍ଦ୍ରିଓ କହିଥିଲେ ମୁଁ କିଛିଟା କଥାକୁ ନିଶ୍ଚୟ କହିବି ଯାହାକି କିଛି ସମୟ ପାଇଁ ମୋତେ ଅସ୍ଥିର ବିବ୍ରତ କରି ପକାଇଲା ଆମେମାନେ ସମବେତ ହୋଇ ଯେତେବେଳେ ଜିରିଓ ଆଡ଼କୁ ଯାଉଥିଲୁ ସେତେବେଳେ କଥାକୁ ତୁମମାନଙ୍କ ମନେ ଅଛି କି ସେ କହିଥିଲେ ଆମମାନଙ୍କୁ ସେ ଆଡ଼କୁ ଅବଶ୍ୟ ଯିବାକୁ ଅଛି ମୋତେ ସମରିଆ ମଧ୍ୟ ଦେଇ ଯିବାର ଆବଶ୍ୟକ ଅଛି ତେଣୁ ସେ ସମରିଆକୁ ଅଗ୍ରସର ହୋଇଥିଲେ ଆଉ ସେଠାକାର ନଗର ଶିଖରରେ ସେ ଆମ ସମସ୍ତଙ୍କୁ ଭୋଜନ ସାମଗ୍ରୀ କିଣି ଆଣିବାକୁ ସର ମଧ୍ୟକୁ ପ୍ରେରଣ କରିଥିଲେ ଆରେ ହଁ ସେହି କୂପଟିକୁ ମୁଁ ଆଜି ପର୍ଯ୍ୟନ୍ତ ମନେ ପକାଏ ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣ କହିଥିଲେ ହଁ ହଁ ସେପରି ହିଁ ଅଟେ ନୌକାଟି କିଛିଟା ତଳମଳ ହୋଇଥିଲା ଆଉ ଉଦ୍ଦୀପନା ସଭାଟି ଶେଷ ହେଲା ଉତ୍ତାରେ ପ୍ରତ୍ୟେକ ଜଣ ସାକ୍ଷାତ ଏକ ଚିତ୍ତାକର୍ଷକ ସମୟକୁ ଲାଭ କରିଥିଲେ ପୁଣି ସେ କହିଥିଲେ ହଁ ଆମମାନେ ଯେ ଟିକିଏ ଦୂରକୁ ଚାଲି ଯାଇଥିଲୁ ସେ କଥାକୁ ତୁମମାନେ ସମସ୍ତେ ମନେ ପକାଅ ପୁଣି ଆମମାନଙ୍କ ଗୁରୁ ଯେ ଜଣେ ସହରୀ ବେଶ୍ୟା ସହିତ କଥାବାର୍ତ୍ତା କରୁଛନ୍ତି ତାହା ଆମମାନଙ୍କର ବିସ୍ମୟ କାରଣ ହୋଇପଡ଼ିଥିଲା ତାହା ଯେ ଅତି ଅସହନୀୟ ବିଷୟ ଏପରି ଆମମାନେ ବିଚାର କରିଥିଲୁ ତାଙ୍କରି ଆଡ଼କୁ ଚାହିଁ ଦେଖ ତ ସେଠାରେ ଜଣେ ଯୁବତୀ ନାରୀ ସହିତ କଥାବାର୍ତ୍ତା ହେଉଛନ୍ତି ଆମମାନଙ୍କୁ ଦୂରକୁ ପଠାଇ ଦେଇଛନ୍ତି ପୁଣି ଏଠାରେ ଜଣେ ଦୁଶ୍ଚରିତ୍ରା ନାରୀ ସହିତ ବସି କଥାବାର୍ତ୍ତା ହେଉଛନ୍ତି। ମନେ ପକାଅ, ଆମମାନେ ବୁଦା ଗୁଡ଼ିକର ଉହାଡ଼ରେ ଠିଆ ହୋଇଥିଲୁ, ପୁଣି ସେମାନଙ୍କର କଥୋପକଥନକୁ ଧ୍ୟାନର ସହିତ ଶୁଣୁଥିଲୁ। ତତ୍ପରେ ତାହାଙ୍କୁ ଏପରି କହୁଥିବା ବିଷୟକୁ ଆମମାନେ ତାଙ୍କଠାରୁ ଶୁଣିଥିଲୁ, ହେ ନାରୀ, ଯାଇ ଆପଣଙ୍କ ସ୍ୱାମୀଙ୍କୁ ସଙ୍ଗରେ ଧରି ଏଠାକୁ ଆସ। ଆଉ ଆମମାନେ କହିଥିଲୁ, ହୋଇପାରେ ଆମେ ଭୁଲ ବୁଝିଛୁ, ସମ୍ଭବତଃ ନାରୀଟି ବିଧିସଙ୍ଗତ ରୂପେ ବିବାହ କରିଥିଲେ। ଆଉ ସେଇ ନାରୀଟି ତାଙ୍କ ମୁଖମଣ୍ଡଳକୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଥିଲେ ଆଉ କହିଥିଲେ, ମହାଶୟ, ମୋର ଆଦୌ ସ୍ୱାମୀ କହି କେହି ନାହାନ୍ତି। ଆମମାନେ ଯେ କେତେ ନିରାଶ ହୋଇ ପଡିଥିଲୁ ସେ କଥାକୁ ତୁମମାନେ ମନେ ରଖିଥିବ ପରା। ଏହି ଶ୍ରେଷ୍ଠ ଆମମାନଙ୍କର ଏହି ଶ୍ରେଷ୍ଠ ମସିହ, ଯାହାଙ୍କଠାରେ ଆମମାନଙ୍କ ଏତେ ଆସ୍ଥା ଥିଲା, ଏହି ସ୍ଥାନରେ ଜଣେ ମିଥ୍ୟାବାଦୀ ରୂପେ, ଜଣେ ସନ୍ଦେହୀ ବ୍ୟକ୍ତି ରୂପେ ଧରା ପଡିଥିଲେ। କାରଣ ସେ କହିଥିଲେ, ଯାଇ ଆପଣଙ୍କ ସ୍ୱାମୀଙ୍କୁ ଧରି ଆସ। ତତ୍ପ ନାରୀଟି କହିଥିଲେ ଯେ ତାଙ୍କର କେହି ସ୍ୱାମୀ ନାହାନ୍ତି। ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ଏହା ଏକ ପ୍ରକାର ସମାଲୋଚନାର କାରଣ ହୋଇଥିଲା। ଆମମାନେ ସମସ୍ତେ ଚକିତ ହୋଇ ପରସ୍ପର ଆଡ଼କୁ ଚାହିଁଥିଲୁ, ପୁଣି ଆମମାନଙ୍କ ଶ୍ୱାସରୁଦ୍ଧ ଯେ ହୋଇପଡିଥିଲା ସେ କଥାକୁ ମନେ ଅଛି କି? ହଁ, ତାହା ମୁଁ ମନେ ପକାରେ। ତତ୍ପରେ ପରବର୍ତ୍ତୀ କଥାଟିକୁ ତୁମମାନେ ମନେ ପକାଅ କି? ସେ କହିଥିଲେ, ତୁମେ ପ୍ରକୃତରେ ସତ କହିଅଛ, କାରଣ ତୁମର ପାଞ୍ଚ ସ୍ୱାମୀ ଥିଲେ, ପୁଣି ଯାହା ସହିତ ତୁମେ ଏତେବେଳେ ବାସ କରୁଅଛ ସେ ତୁମର ନୁହେଁ। ବୁଦା ଉହାଡ଼ରେ ସାକ୍ଷର ସେହି ସଭାଟିର ବିଷୟକୁ ତୁମମାନେ ମନେ ପକାଇଥାଅ କି? ଆରେ ହେ, ତୁମେ ତାଙ୍କୁ ମିଛ କଥା କହିପାରୁ ନାହିଁ, ସେ କଥା ବୁଝନ୍ତି, ସେ ପରମେଶ୍ୱର ଅଟନ୍ତି। ଓ ସିମନ କହିଥିଲେ, ତାହା ତ ପ୍ରକୃତ ବିଷୟ। ଆନ୍ଦ୍ରେ କହିଥିଲେ, ତାହା ମୋ ପାଇଁ ସବୁକିଛି ସନ୍ଦେହ ବିଷୟକୁ ସମାଧାନ କରି ପକାଇଥିଲା। ବାର୍ଥଲମି କହିଥିଲେ, ଅପେକ୍ଷା କର, ମୁଁ ମଧ୍ୟ କିଛିଟା ସାକ୍ଷ୍ୟକୁ ଯୋଗ କରିବାକୁ ଚାହିଁବି। ଭାତୃଗଣ, ମୁଁ ତାହା କହିପାରେ କି? ଆହେ, ଭଲ କଥା, ଆମମାନଙ୍କ ହାତରେ ଯଥେଷ୍ଟ ସମୟ ଅଛି, ପୁଣି ତୁମମାନେ ଯେପରି କରିପାର ବୋଲି ମୁଁ ଅନୁମାନ କରେ। ସେ ଅଦ୍ୟାବଧି ଏ ଆଡ଼କୁ ଆସିନାହାନ୍ତି, ତେଣୁ ଆମମାନେ ଅଳ୍ପ କିଛିଟା ଆହୁଲା ମାରି କେବଳ କିଛିଟା ଆଗକୁ ବଢିଯିବା। ହେ ବାର୍ଥଲମି, ବଢିଚାଲ, ତୁମେ ସାକ୍ଷ୍ୟ ପ୍ରଦାନ କର। ହଁ, ମୋ ପାଇଁ ତାହା ଏକ ବଡ଼ ଧରଣର ଘଟଣା ଥିଲା। ମନେ କର, ଜିରିହୋରେ ରିବିକା ନାମ୍ନି ଆମମାନଙ୍କ ଜଣେ ଭଉଣୀ ଥିଲେ, ସେ କଥା ମନେ ଅଛି କି? ହଁ, ସେଥିରେ ତାଙ୍କର ସ୍ୱାମୀ ଏକ ଭୋଜନାଳୟର ମାଲିକ ଥିଲେ, ତାହାର ବ୍ୟବସାୟ କରୁଥିଲେ। ଓହୋ, ହଁ ହଁ ହଁ, ପୁଣି ସେ ଜଣେ ବ୍ୟବସାୟୀ ଥିଲେ, ତାଙ୍କ ନାମ ଯକ୍ଷିଏ ଥିଲା। ହଁ ହଁ, ତ ମୁଁ ତାଙ୍କୁ ଭଲ ଭାବେ ଚିହ୍ନେ, ତାହା ଭଲ ଭାବେ ମନେ ପକାଏ। ତୁମେମାନେ ମନେ ପକାଅ, ସେ ଆମମାନଙ୍କ ଭଗ୍ନୀଭାବ ମଧ୍ୟରୁ ଅନ୍ୟତମ ଥିଲେ। ସେ ପ୍ରଭୁଙ୍କ ଉପରେ ବିଶ୍ୱାସ କରିଥିଲେ, ପୁଣି ଯୀଶୁଙ୍କଠାରେ ବିଶ୍ୱାସ କରିବିନୁ, ଯୀଶୁଙ୍କୁ ଗ୍ରହଣ କରିବିନୁ, ଯକ୍ଷିଅ ଯେ ସବୁରେ ବ୍ୟସ୍ତ ଥାଇ ସୁଯୋଗଟିକୁ ହାତଛଡ଼ା କରିଦେବେ, ତାହା ଘେନି ତାଙ୍କର ବଡ ଭୟ ଥିଲା। ଓହୋ, ସେହି ଅନ୍ତର ଧର୍ମଯାଜକଙ୍କ ସହିତ ଯକ୍ଷିଅଙ୍କର ଘନିଷ୍ଠ ବନ୍ଧୁତ୍ୱର ସମ୍ପର୍କ ଥିଲା, ତେଣୁ ସେ ସର୍ବଦା ପ୍ରାର୍ଥନା କରୁଥିଲେ ଯେପରିକି ଏପରି କିଛି ଘଟଣା ଘଟେ ଯାହାକି ଯକ୍ଷିଅଙ୍କ ଚକ୍ଷୁକୁ ଉନ୍ମୁକ୍ତ କରିଦିଏ। ପୁଣି ଏହି ଜଣକ ଯେ ସେହି ଗୁରୁ ଥିଲେ, ତାହା ସେ ଯେପରି ଚିହ୍ନି ପାରନ୍ତି। ଏହି ଜଣକ ପ୍ରକଟ ହୋଇଥିବା ବାକ୍ୟ ଥିଲେ, ଯିଏ ଆମମାନଙ୍କ ମଧ୍ୟରେ ଦେହଧାରୀ ହୋଇଥିଲେ, ତାହାକୁ ବୁଝିପାରନ୍ତି। ପୁଣି ଆମମାନେ ତାହାଙ୍କୁ କହିବାକୁ ଯତ୍ନ କରିଥିଲୁ ଯେ ନାଜରେତ ଯୀଶୁ ହୃଦୟର ଗୁପ୍ତ କଥା ଗୁଡାକ ବୁଝୁଥିଲେ, ତେଣୁ ସେ ଯେ ବଚନ ଥିଲେ ଏହା ସେ କଥାକୁ ପ୍ରଚଳିତ କରାଉଥିଲା, କାରଣ କେବଳ ବଚନ ହିଁ ହୃଦୟର ବିଚାର ଗୁଡାକୁ ପ୍ରଘଟ କରିଥାନ୍ତି। ସେ କହିଥିଲେ, ମୂର୍ଖାମେ ବିଷୟ, ମୁଁ ଧର୍ମଯାଜକଙ୍କୁ ବିଶ୍ୱାସ କରେ, ଧର୍ମଯାଜକ ମୋତେ ଯାହା କହନ୍ତି ତାହା ମୋ ପାଇଁ ଯଥେଷ୍ଟ, କାରଣ ସେ ସହରର ସକଳ ପ୍ରକାର ବ୍ୟବସ୍ଥା ସହିତ, କିଶ୍ୱାନୀ ସହିତ ତଥା ଅନ୍ୟାନ୍ୟ ପ୍ରବନ୍ଧ ଗୁଡ଼ାକ ସହିତ ଭଲ ଭାବେ ପରିଚିତ ଅଟନ୍ତି, ତୁମ୍ଭେ ସେ କଥାଟିକୁ ଜାଣ। ତେଣୁ ସେହି ଅଲୌକିକ ଶକ୍ତି ଉପରେ ନିର୍ଭର କରି ତାହାଙ୍କୁ ବିଶ୍ୱାସ କରିବାର ଟିକେ କଷ୍ଟକର ବ୍ୟାପାର। ସୁତରାଂ ରିବିକା ଆମମାନଙ୍କୁ ଅନୁରୋଧ କରି ପ୍ରାର୍ଥନା କରିବାକୁ, ପୁଣି ନିବେଦନ ରଖିବାକୁ ଏ ବିଷୟକୁ କହିଥିଲେ। ଆଉ ପ୍ରତିଦିନ ଥର ସେ ବିଷୟବସ୍ତୁ ଉପରେ ଆସି ସେ ଯେ ଜଣେ ଭାବରୀ ଥିଲେ ଏପରି କହିବାକୁ ଯାଉଥିବା ସମୟରେ ସେପରି କହିଥିଲେ, ନିରାଟ ମୂର୍ଖାମେ କଥା, ଧର୍ମଯାଜକ ଏପରି କହନ୍ତି, ସେ ବାଲ ଜିବୁବ ଅଟନ୍ତି, ସେ ଜଣେ ଶୟତାନ ଅଟନ୍ତି, ସେ ଶୟତାନ ଶକ୍ତିରେ ସେ ସବୁ କାର୍ଯ୍ୟକୁ କରୁଛନ୍ତି, ସେ ତ ମନୋବୈଜ୍ଞାନିକ ଅଟନ୍ତି। ଏହା ବିଷୟରେ ସେପରି କିଛି ବିଷୟ ସେହି ସ୍ଥାନରେ ପରିଚିତ ହୋଇ ରହିଛି, ଏହା ଉପରେ ସେପରି କିଛି ଗୁରୁତ୍ୱ ଆଦୌ ନାହିଁ। ତେଣୁ ବର୍ତ୍ତମାନ ଯୁଗରେ ସେପରି କିଛି ସତ୍ୟତା ବିଷୟ ଆଦୌ ନାହିଁ, ଶତ ଶତ ବର୍ଷ ଧରି ଆମମାନଙ୍କ ମଧ୍ୟରେ କୌଣସି ଭାବବାଦୀ ଉଦିତ ହୋଇନାହାନ୍ତି। ତେଣୁ ସେହି ବ୍ୟକ୍ତି ଜଣକ କିପରି ହୋଇପାରନ୍ତି ଯାହାଙ୍କ ପାଖରେ ସହଭାଗିତାର ପରିଚୟ ପତ୍ର ନାହିଁ, ତେଣୁ ସେପରି ଭାବରେ ଜଣେ ଭାବବାଦୀ ହୋଇପାରନ୍ତି? ଆହେ, କୌଣସି ପ୍ରକାର ସେପରି ଆଦୌ ହୋଇ ନ ପାରନ୍ତି। ତଥାପି ତୁମମାନଙ୍କୁ ଜଣା, ରିବିକା ତାଙ୍କର ପତ୍ନୀ ନିରନ୍ତର ଲାଗି ରହିଥିଲେ, ପୁଣି ତାଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ଏକଦା ପ୍ରାତଃ କାଳରେ ଯୀଶୁ ସହର ମଧ୍ୟ ଯେତେବେଳେ ଆସୁଥିଲେ, ହଁ, ସେତେବେଳେ ଆମମାନେ ଶୁଣିପାରିଲୁ, କାରଣ ରିବିକା ଆମମାନଙ୍କୁ ଏପରି କହିଥିଲେ ଯେ ତାଙ୍କୁ ସାକ୍ଷାତ କରିବା ନିମନ୍ତେ ଯକ୍ଷିଅ ସହର ମଧ୍ୟକୁ ଯାଉଛନ୍ତି। ପୁଣି ସେ ଯେ ଜଣେ ଭାବବାଦୀ ଥିଲେ, ସେ କଥାକୁ ଯକ୍ଷିଅ ଆଦୌ ବିଶ୍ୱାସ କରିନଥିଲେ, ତେଣୁ ସେ କହିଥିଲେ, ମୁଁ କେବଳ ତାଙ୍କୁ ଭଲ ଭାବରେ ଦେଖିବାକୁ ଇଚ୍ଛା କରିବି। সেদিন তাঁর ভোজনালয় আমি ভোজন করুথা সময় সেপরি সেপরি এ বিষয়ে আমি কথাবার্তা আলোরে কহিলে সুতরাং সে এক ডিম্বিরি গছ উপরক চড়ি যাই আহিলে কারণটা যে কোণ সে কথা তোমার জাণ কি সেই গছ উপরে থাই নিজে লুচাইবি তবে সে মতো আখিপার সক্ষম হবে না যা হে না কী জনে বাংলা মানুষ খুব ছোট মানুষটিয়ে সেপর ধরণের এক জনগহলি মধ্যে সেঠার দেখি নপরে তে এঠা স্থিত গছ উপরে চড়ি যাবি তে দুইটি ডাল পরস্পর যোগ করুবা অড়ুয়াল স্থানে সে যাই বসি পড়ে পুঁ সেই স্থানে সে লুচি পড়ে সেই ডালগুলিক মধ্যে বসি রই উপরে বিচার বিমর্শ করে দেখা নিমন্তে বসি রই দেখা নিমন্তে তাহা এক উত্তম স্থান অটে তাহি সেই স্থান অটে যে স্থানে দুইটি রাস্তা পরস্পরক সংযোগ করতে তুমমানকর আশ্বরকর রাস্তা তুমান সকল বিচার বিমর্শ যোগ করতে তাহা সবুঠার উত্তম স্থান অটে এপরি এর উপরে বিচার করে দেখা সবুঠার যোগ্য স্থান অটে সুতরাং সে কহিলে কোন কথা তা তোমাকে জানা কি সে নিশ্চিত রূপে জনে ভাববাদী হয়ে সে নিশ্চয় হয়ে পড়ে এ সম্ভব হয়ে পড়ে যে মু স্বয়ং রু ভ্রান্ত থাইপারে সুতরাং কোন কথা তাহা মু তোমাকে কহিবি মু তাঙ্কু ভালোভাবে নিরীক্ষণ করিবি তথাপি সে মতে আদৌ দেখি পারিবে নাহি তেণু গহলিয়া পতর গুড়াকু মু নিজ আড়কু টাণি আনি মোর চারিপাখকু সেগুড়াকরে ঢাঙ্কি দেবি পুঁ নিজকু মু লুচাই রখিবি তেণু সে মতে আদৌ দেখি পারিবে নাহি আউ সে নিকটবর্তী হুঁতে মু তাঙ্কু দেখি পারিবি তৎপরে সে জনে যোগ্য ব্যক্তি অটন্তি সেপরি কিছু ভাবভঙ্গী তাঙ্কঠারে যদি দেখা ন যায় তবে এখানে গছ উপরে বসি রই মু তাঙ্কু নিজের দৃঢ় যুক্তি কু জনাইবি মোর ভাবভঙ্গী কু তাঙ্কঠারে ব্যক্ত করিবি তেণু সে জগি রহিলে পুঁ পত্র গহল মধ্যে লুচি রহিলে যেপরি সে উঠি পড়ি পারন্তি পুঁ সে পাখর এক দিগকু আসিবা সময় তাঙ্কু যেপরি দেখি পারন্তি তৎপরে সে এক পাখক যেতবে আসলে রাস্তায় চারি চারি আসুলে গোটিয়ে পাখর অন্য পাখক যে সে দেখুলে একথা তোমাকে জনা তৎপরে শিষ্য মানুষ এপরি কহিলে দুঃখিত গোটিয়ে পাখক লাগি ঠিয়া হয়ে পড় তৎপরে লোকগুড়াক রোগাক্রান্ত শিশুগুড়া সঙ্গে ধরে চালুলে গত রাত্রে সেই বিরাট উপাসনার পরে গুরু অত্যন্ত থকি অটন্তি গুরু অত্যন্ত থকিত অটন্তি তেমন মু দুঃখিত অটে তেমন হে ভদ্রে আপনার টিকে ঘুঞ্চি ঠিয়া হয়ে পড়বে কি পুঁ তাঙ্কু অতিক্রম করে যাওয়া দেবে কি হ্যাঁ সহর আড়ক যাওয়া সে নিজ পথক প্রস্তুত করুচান্তি তেমন দয়াপূর্বক আপনার টিকে এক পাখিয়া হয়ে ঠিয়া হবে কি পুঁ গছ উপরে থাই যক্ষীয় সে আড়ক চাহি রইলে ঠিক তাঙ্করি আড়ক চাহুলে আীশু সিধা সড়ক গছ পাখক চালি আসিলে সেখানে ঠিয়া হয়ে পড়ে উপরক চাহি দেখিলে আহিলে যক্ষীয় সেখানে তলক ওহাই আস মু তুম সহ তুম ঘরক আজ মধ্যাহ্ন ভোজন যাবি মো তাহা এই সব কিছু বিষয় সমাধান করে পারি সে যে গছ উপরে অনেক সে বিষয়টি সে জাঁলে সে তাঙ্কর নামকু জাঁলে সে যে কিয়ে সে কথা সুদ্ধা জাঁলে তাহারি উদ্দেশ্য কু সমাধান করে মো সেই জনক মসিহলে আজ্ঞা হ্যাঁ তাহাই যেহেতু তাহা করে দেখাইবা কেবল মসিহ যে সক্ষম লে সে কথা আমি জাঁল নিশ্চিত রূপে সেপরি হি অটে তেমন কহিলে সে তাঙ্করি সহিতরে তাঙ্ক ঘরকু অবশ্য যাবে মধ্যাহ্ন ভোজন গ্রহণ করা উপলক্ষে সেঠাকু যাবে প্রকৃতরে তাহা যে কেড়ে মহান দিন থিলা সে কথাকু আমমানে মনে পকাউ তুম্ভমানঙ্কু জনা সম্ভবত নিশ্চিত রূপে তাহা সেপরি এক সময় থিলা আউ সাক্ষেদর সভাটি লগাতার চালুথিলা তুমমানঙ্কু জনা সেঠারে সেই সমুদ্র পক্ষে শিষ্য মানে পার হেউথিলে আউ কৌণসি স্থানরে সেতেবেলে অন্ধকার ঘনে আসুথিলা নিশ্চয় সাক্ষেদর দেবারে সেমান লাগিথিলে সেটাকার অনতি দূরে উত্তর দিগর এক পাহাড় উপরক শয়তান নিশ্চিত রূপে চালি যাইথিলা পুঁ সে আড়ক এক লয়ে চাহি রহিথিলা সাক্ষেদর সেই সভাকু সে চাহি দেখিথিলা পুঁ তাঙ্ক বিনা সেমান যে স্থানটিকু ত্যাগ করিথিলে সে কথাকু সে দেখিছিলা তার যোগ্য সুযোগটি সেই স্থানে বুঝন্তু সেই দৃশ্যটি বর্তমান যে পুনর্বার ফেরি আসিবাকু উদ্যত এপরি মু বিচার করে স্বয়ংরু পুনরাবৃত্তি করুথিলা সেমানে ছিলে উদ্দীপনার উৎসাহরে সেমানে উদ্দীপ্ত থিলে মাত্র তাঙ্কু ছাড়ি দেই সেমানে অগ্রসর হইথিলে পুনি বর্তমান আমমান প্রতি সেপরি ধরনের অনেক কিছু অঘটন মান যে ঘটুছি তা মু বিশ্বাস করে অর্থাৎ বিশৃঙ্খলার ঘড়িরে পুঁ যে মহান উদ্দীপনার বিষয়ক আমি সাক্ষ্য দিয়েছিল তা উচ্চারে সেপরি অপ্রীতিকর পরিস্থিতি উৎপন্ন হয়ে সর্বজগতরে উদ্দীপিত হয়ে সারিছি প্রতিটি রাষ্ট্র উদ্দীপনার বহ্নিকে প্রজ্বলিত করে সারিছি পুনি তাহা জলু অছি বিরাট ধরনের আরোগ্যতা লাভর সভাগুলিক হেউছি পুনি হাজার হাজার সংখ্যক ব্যক্তিগণ পবিত্র আত্মাকে লাভ করুছন্তি তৎপরে এর উৎসাহে প্রবল ভাবে উৎসাহিত হয়ে সে যে কোণ করিয়াছন্তি সেই শিষ্য মান পরি সাক্ষ্যদান করুছন্তি পুনি ওহো এহা করিতিবার বিষয়কু আমি দেখুছু তাকু সেপরি করুতা কার্যকু আমানে দেখিয়াছু বলি কহুছন্তি তথাপি আমানে যে বহু দূরে যাইছু তাঁকু সেবা পরি ছাড়ি দেই যে বহুদূরকু চালি যাইছু এপরি মু বিশ্বাস করে যে সুযোগ গুড়া উদ্দীপন সভাটি আমি প্রদান করিয়াছি কহিলে আমি ভাসি যাই তদ্বারা বহু দূরকু চালি যাইছু অধিক অর্থ উপার্জন করিবা অভিপ্রায়ে গির্জাগড় গুড়াকরে সবুঠারে বিরাট প্রসাদ নির্মাণ করিবারে লক্ষ লক্ষ মিলিয়ন ডলারর স্থান গুড়াকরে বিরাট শিক্ষারিকম গুড়াকরে শিক্ষার পদ্ধতি গুড়াক প্রস্তুত করিবারে আমমানকর সংস্থাকু উন্নতি করাইবা লিপ্তরে জড়িত থাই আমানে বহু দূরকু দূরে যাইছু তৎপরে আহমানক সাম্যবাদর কতক কার্যসূচীরে পুনি সাম্যবাদ বিরোধী আলোচনারে যা বিষয়ে আমানে আজিকালি আলোচনা করিথাও তদ্বারা এথেরু দূরে যাইছু সর্বপ্রথম বিষয় যাহাকি আপনমানক জানা আমানক সাম্যবাদ বিরোধী সকল কার্যসূচী মধ্যে সহায়তা আমমানক দেখি অছি তৎপরে আমমানক বিরাট সংস্থা গুলাকর কার্যসূচী মধ্যে জড়িত থিবার বিষয়কু পুনি কোটি কোটি অর্থর যোজনা গুলি করে আউ সেপরি অন্যান্য যোজনা গুড়াক যেপরিকি সেমানে হাসল করে রয়েছন্তি সে সবুকু শয়তান দেখিছি প্রাচীন কালর প্রার্থনা সভা গুড়ি করু রহিত থাই আমি বহু দূরকু দূরে যাইছু পুনি ধর্মাত্মাক বাপ্তিস্মর বিধানটি ফেরি যাওছি যেতবেলে পর্যন্ত অগ্নির তেজটি নিস্তেজ হইন পড়িছি আপন মানে ব্যাকুল হয়ে কান্দি পারন্তি পুনি জনসমূহকু বেদী নিকটকু কড়াই আনিবাকু প্রবল চেষ্টা করি পারন্তি আউ সেমানে যেপরি মৃতপ্রায় অবস্থায় ছিলে সেইপরি ভাবে সেমানে যথাসম্ভব উঠি আসিথান্তি আসিবাকু থিবা এক বিভীষিকার ভয়রে গ্রস্ত থিবা পরি আসিথান্তি তৎপরে সেমানক নিমন্তে প্রার্থনা করিবা পাই পাওয়াকঙ্কু নিবেদন করন্তি ওহো সে কেউ কারণ মতে কহিছিলে তৎপরে সেখানে সেমানে যাই রুণ্ড হইথান্তি পুনি আপন মানে কষ্ট করিলে সুদ্ধা সেমানক নিকটরে পৌঁছি পারন্তি নাহি সেই স্থানে কিছু সময় পাই সেমানে ঠিয়া হই রহিবে আপন মানক আরকু ঊর্ধ্ব দৃষ্টি করি চাহান্তি পুনি ফেরি যাই সেমানকর স্থান মানকরে বসি পড়ন্তি মোহর মতরে অগ্নি নির্বাপিত হয়ে সারিছি যে কোনসি অব্যবস্থার সূত্রপাত হয়ে সারিছি মোহর মতরে অগ্নি নির্বাপিত হয়ে সারিছি যে কোনসি অব্যবস্থার সূত্রপাত হয়ে সারিছি শুনন্তু যাহাকু আমমানে আবশ্যক করিথাও তা এ প্রকার উদ্দীপনা অটে এপরিকি পাপীগণ খ্রিস্টঙ্ক আড়কু চাহি অনুতাপ করন্তি সেমানক হস্তগড়ক উপরক উঠাই বেদী নিকটক দৌড়ি আসন্তি করুণার নিমিত্ত চিৎকার করন্তি তৎপরে ঈশ্বর মহিমা তেজরে সমস্ত উপাসনালয়টি যেপরি ভরপুর হয়ে উঠে তাহাই আবশ্যক আমমানক উৎসাহটি আমমানক সংস্থা গুলিকে বর্ধিষ্ণু হেবার উদ্দেশ্য প্রণোদিত অটে আমমানক সেবকগণকে শিক্ষিত করিবা অভিপ্রায়ে আমরা বিরাট শিক্ষা নিকেতন গুলাকে নির্মাণ করিছু পুনি প্রারম্ভিক অবস্থায় সেমানে পরমেশ্বরক সান্নিধ্যরু যেতে দূরে রহিলে তহিরু অধিক কিছু দূরক সেমানকে আমি প্রেরণ করে সারিছু পরমেশ্বর আদৌ পরিচিত হুঁতি না সে ঈশ্বর তত্ত্ব বিদ্যা দ্বারা সুদ্ধা বুঝা যাতে না পরমেশ্বর বিশ্বাস বুঝা যাতে আপন মানে ঈশ্বর আদৌ ব্যাখ্যা করে পারতে না সে তো ব্যাখ্যার সুদ্ধা অধিক অটন্তি কোন যে করা যাই সেপ্রতি ধ্যান দিয়ন্তু আমি যে মানে কি আগরু পেন্টিক কষ্ট অনুভূতি অনুভবী থিলু আমি পেন্টিক কষ্ট রূপে গণ্য অটু আমমানক মহিলাগণ সেমান কেশ গুড়াকু ছোট করে কাটি পকাই অছন্তি সৌখিন সামগ্রী গুড়াকু ব্যবহার করুছন্তি আম্ভমানকর মধ্যস্থিত পুরুষগণ এথিপাই অনুমতি প্রদান করুছন্তি আম্ভমানকর সেবকগণ এহাপাই অনুমতি প্রদান করুছন্তি সেমানে এ বিষয়ে বিরোধ করি কিছু কহিবাকু ভয়াতুর অটন্তি যদি সেমানে সেপরি কিছু মন্তব্য দেই কহন্তি সেমান মন্ডলী সেমানকু তড়ি বাহার করি দেব আম্ভমানকর উৎপত্তি স্থানরু সেবা মঞ্চর অবস্থিতি স্থানরু আরম্ভ করি আম্ভমানকে পরিষ্কার করিবার কার্য যদি আবশ্যক ন করু এ এক লজ্জাজনক বিষয় এ এক অনুকম্পাবিহীন অবস্থার পরিচয় অটে কিছু দিন পূর্বে কেই জন ব্যক্তি মো পাখ আসিলে পুনি কহিলে ভাই ব্রহ্মাম লোকে আপনার শ্রদ্ধা করতে তৎপরে কহিলে এ সত্ত্বে তুমি সেমানকু ভর্ষণ করিথাও পুনি সেই নারীগণকু সেমানক অধাকটা কেশ গুড়াকু রাখিথিবা বিষয়রে ଆଉ ସେପରି ଧରଣର ଅନ୍ୟାନ୍ୟ ଦୁର୍ବହ ଆଚରଣ ବିରୁଦ୍ଧରେ ସେମାନଙ୍କୁ ଭର୍ସନା କରିଥାଉ। ମୁଁ କହିଥିଲି ତାଙ୍କୁ ସେପରି କେଶକୁ ରଖିବା ସମ୍ବନ୍ଧରେ ବାଇବଲ କହିଅଛି ଯେ ତାହା ଏକ ଲଜ୍ଜାଜନକ ବିଷୟ ତାଙ୍କ ନିମନ୍ତେ ଅଟେ। ସେ ଏହାକୁ ଯେତେବେଳେ କାର୍ଯ୍ୟକାରୀ କରନ୍ତି ସେ ଆପଣା ସ୍ୱାମୀଙ୍କୁ ଅସମ୍ମାନ କରନ୍ତି। ଆଉ ଆପଣ ଯେ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଅଛନ୍ତି ଏହା ତାହାର ଏକ ଅତୁଟ ପ୍ରମାଣ ଅଟେ। ସାମସନଙ୍କ ସମ୍ବନ୍ଧୀୟ ଘଟଣାକୁ ମନେ ପକାନ୍ତୁ। ଲମ୍ବା କେଶ ଅଭିଷିକ୍ତ ହୋଇଥିବାର ଏକ ଚିହ୍ନ, ଅର୍ଥାତ୍ ଈଶ୍ୱରଙ୍କ ବଚନ ନିମିତ୍ତ ସେ ଜଗତରୁ ପୃଥକୀକୃତ ଥିଲେ। ତେଣୁ ନିଜର କେଶଗୁଚ୍ଛକୁ ଆପଣ ଛୋଟ ଛୋଟ କରି ଯେତେବେଳେ କାଟି ପକାନ୍ତି, ହେ ଦାରିଗଣ, ଆପଣମାନେ ନିଜର ଅଭିଷେକର ଚିହ୍ନଟିକୁ ଅସ୍ୱୀକାର କରିଥାନ୍ତି। ଆପଣମାନେ ବାଇବଲ ଆଡ଼କୁ ଫେରିଆସିବା ପରିବର୍ତ୍ତେ ହଲିଉଡ୍ର ରଙ୍ଗମଞ୍ଚ ଆଡ଼କୁ ଚାଲିଯାଇଛନ୍ତି। ବାଇବଲ ଏପରି କହିଅଛି, ସେଗୁଡାକୁ ବିନା କାଟି ଛାଡି ଦିଅନ୍ତୁ। ବୁଝନ୍ତୁ ତାହା ଏକ ଲଜ୍ଜାଜନକ ବିଷୟ, ତଥାପି ସେବକଗଣ ଏହା ବିରୁଦ୍ଧରେ ଆଦୌ କିଛି କହନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ମୋତେ ପୁଣି କହିଥିଲେ, ସେହି ନାରୀଗଣଙ୍କୁ ଆପଣ କାହିଁକି ପୃଥକ କରି ଛାଡି ଦିଅନ୍ତି ନାହିଁ? କହିଥିଲେ ସେମାନେ ଆପଣଙ୍କୁ ଜଣେ ଭାବବାଦୀ ବୋଲି କହି ସମ୍ମାନ ଦିଅନ୍ତି। ମୁଁ କହିଥିଲି ମୁଁ ଯେ ଜଣେ ଭାବବାଦୀ ଥିଲି ସେପରି କଥାକୁ ମୁଁ ଆଦୌ କହିନଥିଲି। କହିଥିଲେ ସେପରି ବିଚାର କରି ସେମାନେ ଆପଣଙ୍କର ସମ୍ମାନ କରନ୍ତି। ଆତ୍ମିକ ବରଦାନ ଗୁଡାକୁ କିପରି ଭାବରେ ମିଳିପାରେ, ପୁଣି ବିଶେଷ ଧରଣର କିଛି କାର୍ଯ୍ୟକୁ ସେମାନେ କିପରି କରିପାରନ୍ତି, ସେ ବିଷୟ ଘେନି ସେମାନଙ୍କୁ ଶିକ୍ଷା ଦିଅନ୍ତୁ। ସେମାନଙ୍କୁ କିଛି ବିଶେଷ ଧରଣର ବିଷୟକୁ, ମହତ ବିଷୟ ଗୁଡାକୁ ଆପଣଙ୍କୁ ନିଶ୍ଚିତ ରୂପେ ଶିଖାଇବା ଉଚିତ। ମୁଁ କହିଥିଲି ସେମାନେ କ ଖ ଗ ଉପରେ ଯେତେବେଳେ କିଛି ଜାଣିନାହାନ୍ତି, ଏହା ପ୍ରତି କିପରି ନିଷ୍ଠାବାନ ହୋଇ ରହିବାକୁ ପଡେ ସେ ବିଷୟ ସେମାନେ ଯେତେବେଳେ କିଛି ହେଲେ ବୁଝନ୍ତି ନାହିଁ, ସେତେବେଳେ ମୁଁ କିପରି ଭାବରେ ସେମାନଙ୍କୁ ବୀଜଗଣିତ ବିଷୟରେ ପ୍ରାରମ୍ଭିକ ଶିକ୍ଷା ଦେଇପାରେ, ଏହାକୁ କିପରି ଭାବରେ ଆପଣ ଶିଖାଇ ପାରିବେ? ପ୍ରକୃତରେ ସର୍ବପ୍ରଥମ ଅବସ୍ଥାକୁ ଫେରି ଯାଆନ୍ତୁ। ବର୍ଷ ବର୍ଷ ଧରି ମୁଁ ରାଷ୍ଟ୍ରଟିକୁ ପରିଭ୍ରମଣ କରୁଅଛି, ପୁଣି ଏହା ପ୍ରତ୍ୟହ ଅଧିକରୁ ଅଧିକ ଦୁଃସହ ଅବସ୍ଥାକୁ ଚାଲିଯାଇଛି। କୌଣସି ନା କୌଣସି ସ୍ଥାନରେ କିଛିଟା ବିଭ୍ରାଟ ଅବଶ୍ୟ ରହିଛି, କିନ୍ତୁ ତାହା ବାକ୍ୟରେ ଆଦୌ ନାହିଁ। ଉଦ୍ଦୀପନର ବନ୍ଧିଟି ଯେ ଆଦୌ ପ୍ରଜ୍ୱଳିତ ହେବାର ବିଷୟକୁ ଆମମାନେ ଆଉ କଦାପି ଲକ୍ଷ୍ୟ କରି ନ ପାରୁ, ସେଥିରେ ଚକିତ ହେବାର କିଛି କାରଣ ଆଦୌ ନାହିଁ। ଘରକୁ ପରିଷ୍କାର କରିବାର ସମୟଟି ଆମମାନେ ଆବଶ୍ୟକ କରୁ, ଆଉ ଆମମାନେ ପୁନଶ୍ଚ ଫେରି ନ ଆସିବା ପର୍ଯ୍ୟନ୍ତ ଈଶ୍ୱର ଏହି କାର୍ଯ୍ୟଟିକୁ ଆଦୌ ସମ୍ପନ୍ନ କରିବେ ନାହିଁ। ଆମ୍ଭମାନଙ୍କୁ ଘରଟିକୁ ପରିଷ୍କାର କରିବାର ସମୟଟି ଆବଶ୍ୟକ ହୋଇପଡିଛି। ଆଉ ଆପଣମାନେ ହେ ପୁରୁଷଗଣ, ଯେପରି ଧରଣର ଏକ କର୍ମକୁ କରିବା ନିମନ୍ତେ ନିଜର ସ୍ତ୍ରୀମାନଙ୍କୁ ତୁମମାନେ ଅନୁମତି ଦିଅ, ଛୋଟ ବସ୍ତ୍ର ଗୁଡାକୁ ପିନ୍ଧିବାକୁ ତାଙ୍କୁ ଅନୁମତି ଦିଅ। ସେମାନେ ଯେ ମେଥଡିଷ୍ଟ ଗଣ, ବ୍ୟାପ୍ଟିଷ୍ଟ ଗଣ କେବଳ ଅଟନ୍ତି ଏପରି ନୁହେଁ, ତାହା ତ ପେଣ୍ଟିକୋଷ୍ଟାଲ ଗଣ ଅଟନ୍ତି, ଆଉ ଏହା ନିରାଟ ସତ୍ୟ କଥା ଅଟେ। ଲାଓଦିକିଆ ମଣ୍ଡଳୀ ଯୁଗଟି ଭକ୍ତିର ଭେଦଧାରୀ ଅଟେ, କିନ୍ତୁ ଇସତୃଷ୍ଣ ଅଟେ। ନାମକୁ ମାତ୍ର ପେଣ୍ଟିକୋଷ୍ଟ, ତାହା ହିଁ ସବୁକିଛି। ପେଣ୍ଟିକୋଷ୍ଟ ତାହା ଏକ ନାମ ଆଦୌ ନୁହେଁ, ଏହା ତ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଜନିତ ଏକ ଅନୁଭୂତି ଅଟେ, ଯାହାକି ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧୋଇ ପରିଷ୍କାର କରନ୍ତି। ପ୍ରଭାବଶୀଳ ଆରୋଗ୍ୟକାରୀ ସଭା ଗୁଡିକୁ ପୁଣି ସେପରି ଧରଣର ଆଶ୍ଚର୍ଯ୍ୟଜନକ କର୍ମ ଗୁଡାକୁ ଯେ ଆମମାନେ ଆଉ କରିପାରୁନାହୁଁ, ସେଥି ନିମନ୍ତେ ଚକିତ ହେବାର କିଛି କାରଣ ନାହିଁ। କୌଣସି ନା କୌଣସି ସ୍ଥାନରେ ବିଭ୍ରାଟର କିଛି ବିଷୟ ଅବଶ୍ୟ ପଶିଯାଇଛି, ଏହା ତ ଶୈତାନର କାର୍ଯ୍ୟ। ଚେଷ୍ଟା କରୁଥିବା ପ୍ରମାଣେ ଆମମାନଙ୍କୁ ବାହାରେ ଥିବା ବିଷୟକୁ ସେ ଦେଖିଥିଲା। ଭଲ କଥା, ଏ ବିଷୟ ଉପରେ ଆମମାନେ ଯାହା କିଛି ଯୁକ୍ତିକୁ କହିପାରିବା, ସେମାନେ ସେମାନଙ୍କ ସଭ୍ୟପଦକୁ ରଦ୍ଦ କରିଦେବେ। ମନେ ରଖନ୍ତୁ, ଆପଣମାନେ ଖ୍ରୀଷ୍ଟିଆନ ମାନଙ୍କୁ ଆଦୌ ପ୍ରିୟ ପାତ୍ର ସ୍ୱରୂପ ଆଦର କରନ୍ତି ନାହିଁ। ଖ୍ରୀଷ୍ଟିଆନ ମାନେ କଷ୍ଟ ସହିଷ୍ଣୁ ଅଟନ୍ତି, ସେମାନେ ପରମେଶ୍ୱରଙ୍କ ସନ୍ତାନଗଣ ଆଉ ସନ୍ତତିଗଣ ଅଟନ୍ତି। ପୁଣି ଅନ୍ୟ କେହି ଜଣେ ବ୍ୟକ୍ତି ସେମାନଙ୍କ ବିରୁଦ୍ଧରେ ଯାହା କିଛି କହିଥାନ୍ତି ନା କାହିଁକି, ସେଗୁଡାକୁ ଭୃକ୍ଷେପ ନ କରି ସେମାନେ ଈଶ୍ୱରଙ୍କ ନିମନ୍ତେ ଦୃଢ ସଂକଳ୍ପ ହୋଇ ସୁସ୍ଥିର ଥାନ୍ତି। ଆପଣମାନଙ୍କୁ ଯାଚନା କରିବାକୁ କିମ୍ବା ସେମାନଙ୍କୁ ମନାଇବାକୁ କଦାପି ଆବଶ୍ୟକ ପଡେ ନାହିଁ, କିମ୍ବା ସେମାନଙ୍କୁ ଉତ୍ତେଜିତ କରିବାକୁ ଆଉ ସେମାନଙ୍କୁ ଖେଳାଇବାକୁ ପଡିନଥାଏ। ତାହା ତ ଚାରା ଶଙ୍କର ଜାତୀୟ ଶିଶୁର ପରିଚୟ ଅଟେ, ଏକ ଶଙ୍କର ଜାତୀୟ ଗଛର ପରିଚୟ। ଏହା ତ କୌଣସି ପ୍ରକାର ଆଦୌ ଲାଭଦାୟକ ନୁହେଁ, ସେମାନେ କୌଣସି ଯୋଗ୍ୟ ଫଳକୁ ଆଦୌ ଉତ୍ପନ୍ନ କରିବେ ନାହିଁ। ସେପରି ଧରଣର ଏକ ବିଷୟକୁ ମୋତେ ମନେ ପକାଇ ଦିଏ, ଅତି ଶୀଘ୍ର ଅଣ୍ଡା ଉଷୁମାଇବାର ଏହା ଏକ ସମୟ। ଆଜି ଛୋଟ ଛୋଟ ପକ୍ଷୀ ଗୁଡାକୁ ମୁଁ ଧ୍ୟାନର ସହିତ ଦେଖୁଥିଲି। ଛୋଟ ଘର ତଟିଆ ପକ୍ଷୀ ଗୁଡାକ ଆପଣାର ବସା ଗୁଡାକୁ କୁଟା ବୋହି ନେଉଥିଲେ। ଏହା ଅତି ବିଳମ୍ବିତ ସମୟ ଆଉ ହେବ ନାହିଁ, ଯେତେବେଳେ ସେମାନେ ନୀଳ ମଧ୍ୟରେ ରହିବେ। ପୁଣି ଫୁଟାଇବା ନିମନ୍ତେ ସେମାନଙ୍କର ଅଣ୍ଡାକୁ ଉଷୁମାଇବେ। ଆପଣମାନଙ୍କୁ ତ ଜଣା ଛୋଟ ପକ୍ଷୀଟିଏ ଆପଣଙ୍କ ବସାରେ ଅଣ୍ଡା ଗୁଡାକୁ ଦେଇପାରେ, ପୁଣି ଅଣ୍ଡା ଥିବା ନୀଳରେ ସେଗୁଡାକ ପରେ ବସିପାରେ। ତତ୍ପରେ ପ୍ରତି ମିନିଟରେ ସେଇ ଅଣ୍ଡା ଗୁଡାକୁ ସେ ଓଲଟ ପଲଟ କରିପାରେ, ନିଜର ଛୋଟ ପାଦ ଗୁଡାକୁ ତାହାରି ଉପରେ ଥୋଇପାରେ, ପୁଣି ସେଗୁଡାକୁ ଉପର ତଳ ଏପରି କରି ଓଲଟାଇ ପାରେ, ପୁଣି ନୀଳ ମଧ୍ୟରେ ବସି ରହିପାରେ। ତଥାପି ଅଣ୍ଡା ଗୁଡାକ ଥରେ ଉଷୁମିବା ଉତ୍ତାରେ ସେଇ ଅଣ୍ଡା ଗୁଡାକୁ ସେ ଯଦି ଥଣ୍ଡା ହେବାକୁ ଦିଏ ସେଗୁଡାକ ଆଉ କେବେ ଫୁଟନ୍ତି ନାହିଁ। ସେ ତ କେବଳ ଉଡ଼ିଯାଏ, ପୁଣି କିଛି ଖାଦ୍ୟ ନେଇ ଆସେ ଆଉ ସେଗୁଡାକ ଉପରେ ପୁନଶ୍ଚ ଫେରି ଆସି ବସି ପଡେ। ଆପଣମାନଙ୍କୁ ଜଣା ସେ ବୃଦ୍ଧା ମା ପକ୍ଷୀଟି ସେଇ ଅଣ୍ଡା ଗୁଡାକ ଉପରେ ସେ ବସି ପାରିଥିଲା, ପୁଣି ପ୍ରତି ଦୁଇ ମିନିଟ ଅନ୍ତରରେ ସେଗୁଡାକୁ ଓଲଟ ପଲଟ କରିଥିଲା, ତତ୍ପରେ କରିନଥିଲା, ଏପରିକି ଆତ୍ମବିଶ୍ୱାସ କରିଥିଲା, ପୁଣି ଦୁର୍ବଳ ନ ହେବା ପର୍ଯ୍ୟନ୍ତ ତଥା ବସାରୁ ବାହାରକୁ ଉଡି ଆସିବାକୁ ସକ୍ଷମ ନ ହେଲା ପର୍ଯ୍ୟନ୍ତ ସେ ଉପବାସ କରିଥିଲା। ତଥାପି ସେଇ ମା ପକ୍ଷୀଟି ପୁରୁଷ ପକ୍ଷୀର ସଂସ୍ପର୍ଶରେ ଯଦି ଆସି ନଥାଏ ସେଇ ଅଣ୍ଡା ଗୁଡାକ ଆଗ ଫୁଟିବ ନାହିଁ। ସେଗୁଡାକ ସେମାନେ କେତେ ଅଧିକ ଯେ ଯତ୍ନ ନେଇଥିଲେ ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ଏହା ସତ୍ତ୍ୱେ ସେଗୁଡାକ ବସା ମଧ୍ୟରେ ଅକାମୀ ହୋଇ ପଡି ରହନ୍ତି ଆଉ ସଢି ପଚି ଯାଆନ୍ତି। ତେଣୁ ଯଦି ସେପରି କିଛି ଯୋଗ୍ୟ ସୁଯୋଗ କଦାପି ଉପସ୍ଥିତ ହୋଇଥିଲା ଯେତେବେଳେ ପେଣ୍ଟିକୋଷ୍ଟ ଗଣଙ୍କୁ ଆପଣଙ୍କ ସଙ୍ଗୀ ଯୀଶୁଙ୍କ ସହିତ ଅବଶ୍ୟ ମିଳିତ ହେବାକୁ ଅବସର ମିଳିଥିଲା, କାରଣ ଆମମାନେ ଅଧିକ କିଛି ଲାଭ କରିନାହୁଁ, କେବଳ ସଢା ପଚା ଅଣ୍ଡାରେ ଭରା ଏକ ନୀଳକୁ ଲାଭ କରିଛୁ। ବିଶ୍ୱାସ ବିଷୟକୁ ଅସ୍ୱୀକାର କରିଅଛୁ, ପୁଣି ଏକତାବାଦୀ ସମ୍ମେଳନ ମଧ୍ୟକୁ ପ୍ରବେଶ କରିଅଛୁ, ତତ୍ପରେ ପୋପଙ୍କ ଅତି ନିକଟରେ ବସି ରହିଛୁ, ଆଉ ଏହାକୁ ଏକ ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କହୁଅଛୁ, ପୁଣି ଏହା ଯେ ଆତ୍ମିକ ସେପରି କଥାକୁ ପ୍ରକାଶ କରୁଅଛୁ। ଆହେ ପେଣ୍ଟିକୋଷ୍ଟାଲ ସଭ୍ୟଗଣ, ଜଗତ ସହ ଥିବାର ତୁମମାନଙ୍କ ଉଦ୍ଦେଶ୍ୟରେ କଣ ସେହି ସବୁ ଘଟଣା ଯେ ଘଟିବ, ବାଇବଲ ସେପରି ପ୍ରତିକ୍ରିୟାକୁ ଯେ କରିଅଛି ସେ କଥା ତୁମମାନଙ୍କୁ ଜଣାନାହିଁ କି? ଆଉ ମେଥଡିଷ୍ଟ କଣ, ବ୍ୟାପ୍ଟିଷ୍ଟ କଣ, ତଥା ସେମାନଙ୍କ ପରି ଅନ୍ୟାନ୍ୟ ଅନେକ ସଂସ୍ଥା ଯେହେତୁ ଯୋଗଦାନ କରୁଅଛନ୍ତି, ତେଣୁ ଆମମାନେ ଉତ୍ସାହିତ ହୋଇ ଚିତ୍କାର କରିଥାଉ। ତୁମମାନେ ଏତିକିଟା ସୁଦ୍ଧା ଚିନ୍ତା କରୁନାହିଁ ଯେ ହୃଦ୍ବଳ କରୁନାହିଁ ଯେ ତେଲ କ୍ରୟ କରିବା ନିମନ୍ତେ ଶୋଇଥିବା କୁମାରୀଗଣ ଯେତେବେଳେ ଆସିଥିଲେ ତାହିଁ ସେହି ଉପଯୁକ୍ତ ବେଳା ଥିଲା ଯେତେବେଳେ କି ବର ଆସି ପହଞ୍ଚିଥିଲେ ଆଉ ସେମାନେ ତେଲ ପାଇପାରିନଥିଲେ। ଆପଣମାନଙ୍କୁ ତ ଜଣା ଉର୍ଦ୍ଧାନ୍ତିକରଣ ବେଳାଟି ଏପରି ଗୁପ୍ତ ଭାବେ ଉପସ୍ଥିତ ହେବ, ପୁଣି ଦୂରେଇ ଯିବ ଯେ ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ବେଳାରେ ଘଟିଯିବ। ଆଉ ଏହାକୁ ଘଟିଥିବାର ବିଷୟକୁ ଆମମାନେ ଆଦୌ ଜାଣିବେ ନାହିଁ, ତାହା ତ ଘଟି ସାରିଥିବ, ତଥାପି କଣ ଯେ ଘଟିଲା ସେ ଘାନି ଆପଣମାନେ ବିସ୍ମୟ ପ୍ରକାଶ କରିବେ। ଠିକ ସେହିପରି ଏକ କଥା ଯେଉଁ ଜଗତକୁ ଆସିଥିଲେ ଆଉ ସେମାନେ ତାଙ୍କୁ କହିଥିଲେ, ମାତ୍ର ପଚାରିଥିଲେ, ଭଲ କଥା, ବାଇବଲ ଏଭଳି କହିଥିଲା ଏଲିଏ ପ୍ରଥମେ ଆସିବା ନିଶ୍ଚିତ, ମାତ୍ର ଯୀଶୁ କହିଥିଲେ ସେ ତ ଆସିସାରିଲେଣି ଆଉ ତୁମମାନେ ଏକଥାକୁ ଜାଣିନ ନା। ଏକଦା ଏହା ଠିକ ସେହିପରି ଧରଣର ଏକ ଘଟଣା ହେବ, ସେମାନେ ଏପରି କହିବେ ଏହା ଯେ ମହାକ୍ଲେଶର ସମୟ ପୂର୍ବେ ଘଟିବ, ସେପରି ଏକ ବିଷୟକୁ ମୁଁ ଚିନ୍ତା କରିଥିଲି, ଉର୍ଦ୍ଧାନ୍ତିକରଣର ଘଟଣା ଯେ ଘଟିଥିଲା ସେପରି କଥାକୁ ମୁଁ ବିଚାର କରିଥିଲି, ବଚନ ଗୁଡାକ ପୁନଶ୍ଚ ଫେରିପାରେ, ଏହା ତ ଘଟି ସାରିଲାଣି ଆଉ ତୁମମାନେ ଏହାକୁ ଜାଣି ନଥିଲ। ଓ ଆରେ ବାହ, ଆପଣ ବିଚାର କରୁଥିବା ତୁଳନାରେ ସମ୍ଭବତଃ ଏହା ଅଧିକ ନିକଟବର୍ତ୍ତୀ ହୋଇସାରିଛି। ହେ ମଣ୍ଡଳୀ, ଜାଗି ଉଠ, ମତେ ଏଥିରୁ ନିବୃତ ହେବାଟା ଶ୍ରେଷ୍ଠ ହେବ। ଧର୍ମ ସିଦ୍ଧାନ୍ତ ପରେ ଟିପ୍ପଣୀ କରିବାକୁ ମୁଁ ଏଠାକୁ ଆଦୌ ଆସି ନାହିଁ, ମୁଁ ଏହାକୁ କେବଳ ଉପସ୍ଥାପନ କରିବାକୁ ବିଚାର କରିଥିଲି ଯେପରିକି ଏଠାରେ ତାହାକୁ ଆପଣମାନେ ଲାଭ କରିପାରନ୍ତି। ହେ ଭାଇ, ଏ କଥାକୁ ମନେ ରଖ, ଏହି ମହାନ କାର୍ଯ୍ୟକ୍ରମ ଗୁଡାକୁ ଶୈତାନ ଲକ୍ଷ୍ୟ କରି ରହିଅଛି, ଏକ ମଣ୍ଡଳୀ ଅନ୍ୟ ମଣ୍ଡଳୀକୁ ପରାସ୍ତ କରି ଶ୍ରେଷ୍ଠ ବୋଲି ବିବେଚିତ ହେବାକୁ ଯତ୍ନ କରୁଅଛି, ଗୋଟିଏ ସଂସ୍ଥା ଅନ୍ୟ ଏକ ସଂସ୍ଥାକୁ ଅତିକ୍ରମ କରି ବଢିଯିବାକୁ ଚେଷ୍ଟା କରୁଅଛି, ଅପାଠୁଆ ପଣର ସବୁକିଛି ଅବସ୍ଥାକୁ ମୂଳପୋଷ କରୁଅଛି, ପୁଣି ସେମାନଙ୍କୁ ନିଶ୍ଚିତ ରୂପେ ମନସ୍ତତ୍ତ୍ୱ ଜ୍ଞାନର ପରୀକ୍ଷା ଦେବାକୁ ବାଧ୍ୟ କରୁଛି, ପୁଣି ସୁସମାଚାର ପ୍ରଚାରର କ୍ଷେତ୍ରକୁ ସେମାନେ ଯିବା ପୂର୍ବେ କେହି ଜଣେ ମନସ୍ତତ୍ତ୍ୱବିତଙ୍କୁ ସେମାନଙ୍କର ପରୀକ୍ଷା ଦେବାକୁ ପଡୁଛି। ଏମାନେ ପୁଣି ପେଣ୍ଟିକୋଷ୍ଟ ମତାବଲମ୍ବୀ ନୁହେଁ, ସେମାନେ ହଁ ସେମାନେ ପ୍ରେସବିଟେରିଆନ ଆଦୌ ନୁହନ୍ତି, ସେମାନେ ତ ପେଣ୍ଟିକୋଷ୍ଟାଲ ଅଟନ୍ତି। ଏଥିପୂର୍ବେ କି ସୁସମାଚାର ପ୍ରଚାରକଗଣ କ୍ଷେତ୍ରକୁ ଯାଇ କାର୍ଯ୍ୟ କରିପାରନ୍ତି, ସେପରି ଧରଣର ଏକ ବୃହତ ପେଣ୍ଟିକୋଷ୍ଟ ଦଳକୁ ସର୍ବପ୍ରଥମେ ମନସ୍ତତ୍ତ୍ୱ ସମ୍ବନ୍ଧୀୟ ଏକ ପରୀକ୍ଷା ଦେବାକୁ ଆବଶ୍ୟକ ପଡେ। ସେପରି ଧରଣର ଏକ ପରୀକ୍ଷା ସାମ୍ନା ସେମାନଙ୍କୁ ଯଦି କରିବାକୁ ପଡିଥାନ୍ତା ତେବେ କଣ ହୋଇଥାନ୍ତା? ସେମାନେ ଏକ ପ୍ରକାର ପରୀକ୍ଷାର ସାମ୍ନା କରିଥିଲେ। ପ୍ରାରମ୍ଭିକ ସମୟରେ ତାହା ଏକ ପେଣ୍ଟିକୋଷ୍ଟାଲ ପରୀକ୍ଷା ଥିଲା, ଯେତେବେଳେ ସେମାନେ ସେଇ ଉପର କୋଠରୀରେ ସେତେବେଳେ ପର୍ଯ୍ୟନ୍ତ ଅପେକ୍ଷା ରହିଥିଲେ, ଯେତେବେଳେ ପର୍ଯ୍ୟନ୍ତ ଉର୍ଦ୍ଧ୍ୱରୁ ଅଗ୍ନି ଅବତରିତ ହୋଇନଥିଲେ, ପୁଣି ପରମେଶ୍ୱରଙ୍କ ଶକ୍ତି ପ୍ରକଟ ହୋଇନଥିଲେ। ପରୀକ୍ଷାଟି ତାହା ହିଁ ଥିଲା। ସେପରି କିଛି ଜାଗତିକ ବିଷୟ ସେଠାରେ ନଥିଲା। କେହି ଜଣେ ମତୁଆଲା ମନସ୍ତତ୍ତ୍ୱବିତ୍ ସେଠାରେ ଉପସ୍ଥିତ ରହି ମସ୍ତିଷ୍କକୁ କିଛିଟା ଉତ୍ତେଜିତ କରିବାକୁ ଚେଷ୍ଟା କରୁଥିଲେ, ସେ ପ୍ରକାର ବିଷୟ ନଥିଲା। କିମ୍ବା କେହି ଜଣେ ଅନ୍ୟ ବ୍ୟକ୍ତି ମନ୍ତ୍ରଣା ଦେଇ ଏପରି କହୁନଥିଲେ ଯେ ତୁମମାନେ ସମସ୍ତେ ସମୟ ରୂପେ ପ୍ରକଟ ହୋଇ ସାରିଅଛ। ଯେତେବେଳେ କି ଏହା ସମ୍ପୂର୍ଣ୍ଣ ରୂପେ ପ୍ରମାଣ କରିଥାଏ ଯେ କେହି ଜଣେ ବ୍ୟକ୍ତି ଯିଏକି ଅଧିକ ରୂପେ ଧର୍ମ ପ୍ରାଣ ଅଟନ୍ତି, ସେ ବିଚଳିତମାନ ଅଟନ୍ତି, ଦୁର୍ବଳ ଅଟନ୍ତି, ପୁଣି ଏଥିର ଅନୁଭୂତିକୁ ଲାଭ କରିବା ନିମନ୍ତେ ତାଙ୍କୁ ସେପରି ଅବସ୍ଥାକୁ ଅବଶ୍ୟ ଉପନୀତ ହେବାକୁ ହିଁ ଅଛି। ସୁତରାଂ ଆପଣମାନଙ୍କ ସ୍ଥିତିରେ ଠିକ ସେହି ପ୍ରକାର ବୁଝନ୍ତୁ। ପୁଣି ବର୍ଷ ବର୍ଷ ଧରି ଯାହାକୁ କରିବା ପାଇଁ ଈଶ୍ୱର ଚେଷ୍ଟା କରି ଆସିଛନ୍ତି ତାହାକୁ କେବଳ କଦର୍ଯ୍ୟ କରି ପକାଉଛନ୍ତି। ପୁଣି ସେମାନଙ୍କର ସକଳ ଯୋଜନାକୁ ଆଉ ବିରାଟ ବ୍ୟବସ୍ଥାକୁ ସଙ୍ଗେ ଧରି ସେମାନେ ଏହାର ନିକଟକୁ ଫେରୁଛନ୍ତି। ଶତାଧିକ ଲୋକଙ୍କ ଜନସମାଗମକୁ ସେମାନେ ଯେତେବେଳେ ଦେଖନ୍ତି ସେତେବେଳେ ସେମାନେ ଅଧିକ ଉତ୍ସାହିତ ହୋଇପଡନ୍ତି, କହନ୍ତି ଏ ସମସ୍ତଙ୍କୁ ମୁଁ ଯଦି ଆସେମ୍ବଲି ସଦସ୍ୟ କରିପାରନ୍ତି, ଯଦି ଏ ସମସ୍ତଙ୍କୁ ମୁଁ ୱାନ୍ନେସ୍ କରିଦେଇପାରନ୍ତି, ଯଦି ଏ ସମସ୍ତଙ୍କୁ ମୁଁ ମେଥଡିଷ୍ଟ କରିଦେଇପାରନ୍ତି। ଜଣେ ମେଥଡିଷ୍ଟ ସେ ସମସ୍ତଙ୍କୁ ମେଥଡିଷ୍ଟ କରିଦେବାକୁ ଯତ୍ନ କରୁଛନ୍ତି, ଜଣେ ବ୍ୟାପ୍ଟିଷ୍ଟ ସେମାନଙ୍କୁ ବ୍ୟାପ୍ଟିଷ୍ଟ କରିଦେବାକୁ ଯତ୍ନ କରୁଛନ୍ତି, ପେଣ୍ଟିକଷ୍ଟାଲ କ'ଣ ସେ ସମସ୍ତଙ୍କୁ ପେଣ୍ଟିକଷ୍ଟାଲ କରିଦେବାକୁ ଚେଷ୍ଟା କରୁଛନ୍ତି। ଏ ପରିପ୍ରେକ୍ଷୀରେ ଆପଣମାନେ କୌଣସି ପ୍ରକାର ଉଦ୍ୟମକୁ ଆଗକୁ କରିପାରନ୍ତି ନାହିଁ। ଏ ସମସ୍ତଙ୍କୁ ଜଗତର ପତ୍ନାବଧି ସମୟରୁ ଈଶ୍ୱର ବିପୁତ କରି ସାରିଛନ୍ତି। ଆମମାନଙ୍କୁ ନିହାତି ପକ୍ଷେ ସୁସମାଚାର ପ୍ରଚାର କରିବାକୁ ଅଛି, ତାହା ସବୁକିଛି କାର୍ଯ୍ୟ। ତଥାପି ଆମମାନଙ୍କର ବିରାଟ ଯୋଜନା ଗୁଡାକ ରହିଅଛି। ଅଗ୍ନି ରହିତ ଥାଇ ବହୁ ଦୂରକୁ ଚାଲି ଯାଇଛୁ, ଆମେ ବହୁ ଦୂରକୁ ଚାଲି ଯାଇଛୁ, ପୁଣି ସ୍ୱଗୃହ ନିର୍ମିତ ନିଜସ୍ୱ ଅଗ୍ନିକୁ ପ୍ରସ୍ତୁତ କରି ପକାଇଛୁ ଯେପରିକି ଏହା ପୂର୍ବେ ହୋଇଥିଲା। ତତ୍ପରେ ଆମମାନଙ୍କ ମଧ୍ୟରେ ପରିଚିତ ଥିବା ସାମ୍ୟବାଦ ମତଟି, ସାମ୍ୟବାଦ ମତଟି ଯେ ଆମମାନଙ୍କ ସମାଜରେ ଅବସ୍ଥାପିତ ହୋଇସାରିଛି, ଏଥିପାଇଁ ଆମେ ଅଧିକ ଭୀତତ୍ରସ୍ତ ହୋଇପଡିଛୁ। ଏହା ଯେ କଣ ଘଟିବାକୁ ଯାଉଛି ତାହା ଘେନି ଆମେ ଭୀତତ୍ରସ୍ତ ଅଟୁନା। ତଥାପି ଆପଣମାନଙ୍କୁ ଜଣା ଯେ ସାମ୍ୟବାଦ ମତ ତାହା ତ ପ୍ରମୁଖ ବିଷୟ ଆଦୌ ନୁହେଁ। ଆପଣମାନଙ୍କୁ ଏ କଥା ମୋତେ କହିବାକୁ ଦିଅନ୍ତୁ, ମୁଁ ସାମ୍ୟବାଦ ପାଇଁ ଆଦୌ ଭୟଭୀତ ନୁହେଁ। ତଥାପି ଯାହା ପାଇଁ ମୁଁ ଭୟଭୀତ ଅଟେ ତାହା ଏହି ଯେ ଆପଣମାନେ ପେଣ୍ଟିକଷ୍ଟାଲ ଗଣ ଏହି ଏକତାବାଦୀ ସମ୍ମେଳନଟି ତାହା ତୁମମାନଙ୍କୁ ଗ୍ରାସିବା ପାଇଁ ଯାଉଛି, ତାହିଁ ସେଇ ସବୁକିଛି ବିଷୟ ଅଟେ। ଏହା ପଶୁର ଚିହ୍ନଟିକୁ ଚିହ୍ନିତ କରିବାକୁ ଯାଉଛି, ତତ୍ପରେ ତୁମମାନଙ୍କୁ ନିଶ୍ଚିତ ରୂପେ ଏଥିରେ ମୁଦ୍ରାଙ୍କିତ ହେବାକୁ ହିଁ ପଡିବ। ତୁମେ ତାହାକୁ ଧାରଣ କରିବାକୁ ଯାଉଛ, ଯେହେତୁ ତୁମମାନେ ଏକ ସଂଗଠନ ଅଟ, ତୁମମାନଙ୍କୁ ସାମିଲ ହେବାକୁ ଅଛି, ନହେଲେ ସେଥିରୁ ବାହାରିଯିବାକୁ ଅଛି। ତାହା ହିଁ ପରିଧାନ ଯୋଗ୍ୟ ବିଷୟ। ଆଉ ଯେ କେହି ଜଣେ ଉତ୍ତମ ବିବେକୀ ଆଉ ଆତ୍ମିକମାନ ବ୍ୟକ୍ତି ସେ କଥାକୁ ଜାଣନ୍ତି, ଆମେ ସମୁଦ୍ର ଉପରିସ୍ଥ ଅନ୍ୟ ଏକ ସାକ୍ଷୀର ଅନୁଭୂତିକୁ ଆବଶ୍ୟକ କରୁ, ତାହାକୁ ଯେତେବେଳେ ଆମେ ଲାଭ କରୁ। ଆଉ ଆମମାନଙ୍କର ପେଣ୍ଟିକଷ୍ଟାଲ ଗଣ ଏହାକୁ ଅକ୍ରେଶରେ ଉଦରସ୍ଥ କରୁଛନ୍ତି, ଧରନ୍ତି, ସମାନତାକୁ ରକ୍ଷା କରନ୍ତି, ପୁଣି ତହିଁରେ ଲିପ୍ତ ରହି କହନ୍ତି ଏହା କଡେ ମହାନ ସମାବେଶ ହେବ ପରା। ହଁ, ତୁମମାନେ ମେଥଡିଷ୍ଟ, ପ୍ରେସବିଟେରିଆନ, ଲୁଥରନ, ଚର୍ଚ୍ଚ ଅଫ୍ କ୍ରାଇଷ୍ଟ, ପୁଣି ପେଣ୍ଟିକଷ୍ଟାଲ ଗଣ ତୁମମାନେ ସେହି ସ୍ଥାନରେ ତହିଁ ମଧ୍ୟ ଥିବାରୁ ତୁମମାନଙ୍କ ମହତ୍ ପ୍ରେରିତିକ ଶିକ୍ଷାକୁ ଅବଶ୍ୟ ଅସ୍ୱୀକାର କରିବ ହିଁ କରିବ। ସେମାନଙ୍କୁ ସେହି ସମାନ ଧରଣର କର୍ମକୁ ନିଶ୍ଚୟ କରିବାକୁ ହିଁ ଅଛି। ଏହା ମଧ୍ୟ ରହି ତୁମମାନେ କିଛି କରିବାର କ୍ଷମତାକୁ ଲାଭ କରିବ ନାହିଁ। ପୁଣି ରୋମ୍ ସହିତ ଏକତ୍ରିତ ହେବାର ଏହା ସବୁକିଛି ଉଦ୍ୟମର ପରିପୂରକ, ଯାହାକି ପ୍ରକୃତରେ ପ୍ରମାଣ କରାଯାଇ ସାରିଛି, ଧର୍ମଶାସ୍ତ୍ର ସେପରି ପ୍ରକାଶ କରିସାରିଅଛି। ଏସବୁ ଅବ୍ୟବସ୍ଥା ବିଷୟକୁ ସେପରି ଅବସ୍ଥାରେ ଥାଇ ପ୍ରବେଶ କରିବାକୁ ଦେଉଥିବା ଯୋଗୁଁ ପ୍ରଚାରକମାନଙ୍କ ସହିତ କଣ ହୋଇଯାଇଛି? ମଣ୍ଡଳୀକୁ ଏ ବିଷୟରେ ସତର୍କ କରାଉ ନଥିବାର କାରଣଟି କଣ? ପରମେଶ୍ୱର ସେମାନଙ୍କଠାରୁ ଏହାର ସୁଧି ନେବେ। ସମସ୍ୟାର ଏହି ନିଶ୍ଚିତ ଘଡ଼ିରେ ସେମାନେ ସମସ୍ୟା ମଧ୍ୟରେ ଥିଲେ, ସେମାନେ ସେପରି ଥିଲେ। ସାମ୍ୟବାଦ ନୀତିଟି ବଦ୍ଧମୂଳ ହେବାକୁ ଯାଉନାହିଁ, ଏହା ତ ଏକତାବାଦୀ ସମ୍ମେଳନ ଅଟେ, ଯାହାକି ସମୁଦାୟ ଦଳକୁ ଗିଳି ପକାଇବାକୁ ଯାଉଅଛି। ଆଉ ମନେ ରଖନ୍ତୁ, ଏହା କେତେବେଳେ ଘଟେ ଏପରି ପ୍ରଶ୍ନକୁ ଆପଣମାନେ ଯେତେବେଳେ ପଚାରନ୍ତି ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିବ। ଆପଣମାନେ ପଶୁର ଚିହ୍ନଟିର ସହିତ ମୁଦ୍ରାଙ୍କିତ ହୋଇସାରିଥିବେ, ତତ୍ପରେ ଏହା ସହିତ ଆପଣ ଯୋଗଦାନ କରିସାରିଥିବେ। ଆପଣମାନେ ସେହି ସ୍ଥାନକୁ ଯାଆନ୍ତୁ ଯେଉଁ ଜାଗାରେ ଥାଇ ଆପଣମାନେ ଏଥିରୁ ବର୍ତ୍ତମାନ ଦୂରେଇ ରହିପାରନ୍ତି। ଆଜ୍ଞା, ହଁ, ପରମେଶ୍ୱରଙ୍କ ରାଜ୍ୟ ମଧ୍ୟରେ ସୁରକ୍ଷିତ ହୋଇ ରହିଥାନ୍ତୁ। ଖ୍ରୀଷ୍ଟଙ୍କ ଶରୀରଟି ତାହା ତ ଖ୍ରୀଷ୍ଟଙ୍କର ଅଲୌକିକ ଶରୀର ଅଟେ। ପବିତ୍ର ଆତ୍ମାରେ ତହିଁରେ ବାପ୍ତିଜିତ ହେବା ଯୋଗୁଁ ଏହା ତାହା ହିଁ ଅଟେ। ଏଥିରେ ସଦସ୍ୟତା ଲାଭର ବିଷୟଟି ତାହା ଆଦୌ ନୁହେଁ, ଏଥିରେ ଗୃହୀତ ହେବା ଯୋଗୁଁ ନୁହେଁ, ଏଥିରେ ସହଭାଗିତା କରିଥିବା ଯୋଗୁଁ ନୁହେଁ, ଏଥିରେ ବିଭିନ୍ନ ପରଭାଷାରେ କଥାବାର୍ତ୍ତା କରିଥିବା ଯୋଗୁଁ ନୁହେଁ, ଏଥିରେ ପାଟି କରି ଚିତ୍କାର କରିଥିବା ଯୋଗୁଁ ନୁହେଁ। ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମମାନେ ଏଥିରେ ଜନ୍ମଲାଭ କରିଅଛ ତାହା ସତ୍ୟ କଥା, ନିଶ୍ଚିତ ରୂପେ ତାହା ହିଁ ଅଟେ। ବର୍ତ୍ତମାନ ଏହି ବିଷୟ ଗୁଡାକୁ ଆମମାନେ ଲକ୍ଷ୍ୟ କରିଥାଉ, ସମସ୍ୟାଟି ଅଚାନକ ଭାବେ ଆସି ପଡିଥାଏ। ଓହୋ, ଶୈତାନ ସେଆଡ଼କୁ ଚାହିଁ ଦେଖିଲା ଆଉ ବିଚାର କରି କହିଲା, ଆରେ ବା, ସେମାନେ ଏକ ପ୍ରକାର ବିପତ୍ତି ମଧ୍ୟରେ ଥାଇ ଛାଡ଼ି ଚାଲି ଯାଇଛନ୍ତି। ସେଠାରେ ସେମାନେ କେବଳ ତଳକୁ ଉପରକୁ ହୋଇ ଡେଉଁଛନ୍ତି, ଜୟ ଜୟକାର କରି ଚିତ୍କାର କରୁଛନ୍ତି, ଖୁବ ସୁଖକର ସମୟକୁ ଉପଭୋଗ କରୁଛନ୍ତି। କଣ ତା ତୁମମାନଙ୍କୁ ଜଣାଶି କି ସେମାନଙ୍କୁ ଡୁବାଇ ଦେବାକୁ ଏହା ହିଁ ମୋର ଉପଯୁକ୍ତ ସମୟ, ଏପରିକି ମୁଁ ସେମାନଙ୍କ ସହିତ ଯାଇ ସହଯୋଗ କରିବି। ସୁତରାଂ ସେ ଏକ ପାହାଡ ଉପରକୁ ଚଢିଗଲା ଆଉ ଆପଣ ବିଷାକ୍ତ ପ୍ରଶ୍ୱାସକୁ ଛାଡିଲା, ପରିହାସ କରି କହିଲା, ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡାକ ସକାଳ ଦିନ ସମାପ୍ତ ହୋଇସାରିଛି। ଯାହା ହେଉ ପଛେ ଏହି ଲୋକ ଗୁଡାକ ଯେ ନିହାତି ପକ୍ଷେ ବିଚଳିତ ମନା, ଏପରି ମୁଁ ବିଶ୍ୱାସ କରେ। ମୁଁ ଏପରି ବିଚାର କରେ ଯେ ଅପରିଚିତ ସ୍ଥାନର କୌଣସି ଏକ କ୍ଷେତ୍ରକୁ ସେବକ ହୋଇଥିବା ପୂର୍ବେ ସେମାନଙ୍କୁ ନିଶ୍ଚିତ ରୂପେ ମନୋବିଜ୍ଞାନରେ ଏକ ପରୀକ୍ଷା ଦେବାକୁ ଆବଶ୍ୟକ ରହିଛି। ପେଣ୍ଟିକଷ୍ଟାଲ ଗଣ, ଆରେ ବା, ଲକ୍ଷ୍ୟ କରନ୍ତୁ, ତାର ବିଷାକ୍ତ ପ୍ରଶ୍ୱାସ ବାକ୍ୟକୁ ହତ କରୁଛି। ଓହୋ, ଏହା ଯେ କୌଣସି ଏକ ଅନ୍ୟ ପ୍ରକାର ବିଷୟ ଅଟେ ଏପରି ମୁଁ ଚିନ୍ତା କରେ, ମୁଁ ଏହାକୁ ସେପରି ବିଶ୍ୱାସ କରେ। ଦେଖନ୍ତୁ, ଅନ୍ୟାନ୍ୟ ସଂସ୍ଥା ଗୁଡାକ ସହଜ ଯେପରି କାର୍ଯ୍ୟ କରିଥିଲେ, ଏମାନେ ପଛକୁ ଅଗ୍ରେସରେ ଫେରିଯାଇ ଠିକ ସେ ପ୍ରକାର କର୍ମକୁ କରିଛନ୍ତି। ତାହା ପ୍ରକୃତରେ ସେହି ମାର୍ଗଟି ଅଟେ ଯାହା ଉପରେ ସେମାନେ ଚଳପ୍ରଚଳ କରୁଛନ୍ତି। ସେମାନେ କରିବେ ଏହା ତାହାକୁ ହତ କରେ। ଯେଉଁ ସମୟରେ ତୁମମାନେ ଏହାକୁ ସଂସ୍ଥାପିତ କରିଥାଅ, ଏହା ତାହାକୁ ହତ କରିଥାଏ। ଏହା ସର୍ବଦା ସେପରି କରିଆସିଅଛି, ଏହା ସବୁବେଳେ ସେପରି କରିବ, ଏହା ଆଉ କଦାପି ମୁଣ୍ଡ ଟେକିବ ନାହିଁ। ଏହା ତ ଇତିହାସରେ ଆଦୌ ଲକ୍ଷ୍ୟ କରାଯାଇ ନାହିଁ। ଏହି ଲାଓଦିକିଆ ମଣ୍ଡଳୀ ଯୁଗରେ ଖ୍ରୀଷ୍ଟ ଆପଣା ମଣ୍ଡଳୀରୁ ବାହାରେ ଥିଲେ, ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରି କରାଘାତ କରୁଛନ୍ତି। ସେମାନେ ଏହାକୁ ଆଦୌ ସହନ କରିପାରନ୍ତି ନାହିଁ, ସେମାନେ ଏହା ପ୍ରତି ଆଦୌ କର୍ଣ୍ଣପାତ କରିପାରନ୍ତି ନାହିଁ। ଯେଉଁ ସମୟ ମଧ୍ୟରେ ଆମମାନେ ବାସ କରୁଛୁ, ସମସ୍ୟାରେ ତହିଁରେ ଉପସ୍ଥିତ ହୋଇସାରିଛି, ସେ କଥା ଆମମାନେ ଲକ୍ଷ୍ୟ କରୁ। ସେଗୁଡାକ ପୂର୍ବେ ଯେପରି କାର୍ଯ୍ୟକାରୀ ହେଉଥିଲା, ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡାକ ଆଉ ସେହିପରି ଭାବରେ ଯେ କାର୍ଯ୍ୟକାରୀ ହେଉନାହିଁ, ସେ ପ୍ରକାର ବିଷୟକୁ ଆମମାନେ ଲକ୍ଷ୍ୟ କରିବା ଲାଗିଛୁ। ପ୍ରୀତଗଣ ପ୍ରୀତ ଅବସ୍ଥାରେ ଥାଇ ଘରକୁ ଫେରୁଛନ୍ତି, ଏହା ଯେ ପରମେଶ୍ୱର ଯୋଗୁଁ ସେପରି ତାହା ଆଦୌ ନୁହେଁ। ଲୋକମାନଙ୍କ ମଧ୍ୟରେ ଉଦ୍ଦୀପନାର ଅଭାବ ଯୋଗୁଁ ଏହା ସେପରି ଧାରଣା ଅଟେ। କୌଣସି ସ୍ଥାନରେ ଉଦ୍ଦୀପନାର ଆବେଗ ଆଦୌ ନାହିଁ, ସେମାନେ ବସି ପଡନ୍ତି, ଶୁଣନ୍ତି, କହନ୍ତି। ଅବଶ୍ୟ ତାହା ଯେ ଅତି ଚିତ୍ତାକର୍ଷକ ବିଷୟ ବସ୍ତୁ ଥିଲା ଏପରି ମୁଁ ଧାରଣା କରେ। ଆରେ ବା, ଦେଖନ୍ତୁ, ସେପରି ଧରଣର ବ୍ୟଗ୍ରତା ଆଉ ନାହିଁ। ଲୋକମାନଙ୍କ ମଧ୍ୟରେ ସେପରି କିଛି ଉତ୍ସାହ ମିଳେ ନାହିଁ ଯାହାକି ସେମାନଙ୍କ ମଧ୍ୟରେ ପରିଲକ୍ଷିତ ହେବା ଉଚିତ। ଏଠାରେ ଆର୍କାନ ଶାସ୍ତ୍ର 15 ବର୍ଷ ପୂର୍ବେ ଘଟଣାକୁ ମୁଁ ମନେ ପକାଏ। ଯେତେବେଳେ ଜେନିସ୍ ବରରେ ମୁଁ ଏକ ଛୋଟ କାଟର ଉପାସନା କରୁଥିଲି ଆଉ 15,000 ଦୂରତା ବିଶିଷ୍ଟ ସହରରୁ ପ୍ରାୟ 40,000 ସଂଖ୍ୟକ ଜନତା ସେହି ସହର ଆସି ଯୋଗଦାନ କରିବାକୁ ବ୍ୟଗ୍ରତା ପ୍ରକାଶ କରୁଥିଲେ। ସେମାନେ ତୁଳା ବୁଝାଇ ଟ୍ରକ ଗୁଡାକ ତଳେ ଶୟନ କରୁଥିଲେ, ପୁଣି ଅନ୍ୟାନ୍ୟ ସ୍ଥାନ ଗୁଡାକରେ ସେପରି ରହୁଥିଲେ। ନିଜ ରୋଗାଗ୍ରସ୍ତ ସନ୍ତାନ ମାନଙ୍କ ପରେ କାଗଜ ଖଣ୍ଡିଏ ଧରି ରହୁଥିଲେ, କେବଳ ଭିତରକୁ ପ୍ରବେଶ କରିବାକୁ ସେପରି କରୁଥିଲେ। ସେମାନେ ଆପଣାର ଆସନ ଗୁଡାକରେ ବସି ରହୁଥିଲେ, ପୁଣି ସ୍ଥାନକୁ ଛାଡିବା ନିମନ୍ତେ ଆଦୌ ଆଗ୍ରହ କରୁନଥିଲେ। ଦିନ ଓ ରାତି ଜାଗି ରହୁଥିଲେ, ନିଜ ସନ୍ତାନଗଣଙ୍କୁ ଜଙ୍ଘର ଖରଡ଼ା ମାଂସ ଆଣିବାକୁ ପଠାଇ ଦେଉଥିଲେ, କିମ୍ବା ବୋତଲ ଭରା ପାନୀୟ ଦ୍ରବ୍ୟ ଆଣିବାକୁ ପଠାଇ ଦେଉଥିଲେ, ଆଉ ଦିନ ରାତି ବାହାରେ ବସି ରହୁଥିଲେ, ଦିନ ପରେ ଦିନ ସେହି ସ୍ଥାନରେ ଅଟକି ରହୁଥିଲେ। ସେମାନଙ୍କ ହୃଦୟ ଗୁଡାକ ଅଗ୍ନିରେ ପ୍ରଜ୍ୱଳିତ ହେଉଥିଲା। କେବଳ ଏକ ସାମାନ୍ୟ କାର୍ଯ୍ୟକୁ ଈଶ୍ୱର କରିଥିଲେ, ତାହା ସେମାନଙ୍କୁ ଅଗ୍ନିରେ ଭରି ଯାଇଥିଲା, ଆଉ ସେମାନଙ୍କ ମଧ୍ୟରୁ ଶତାଧିକ ଲୋକ ଗ୍ରହଣଯୋଗ୍ୟ ହୋଇପାରିଥିଲେ। ଆଜି ରାତିରେ ସେ ସେହି ସମାନ ଈଶ୍ୱର ଅଟନ୍ତି। 15 ବର୍ଷ ପୂର୍ବେ ସେ ଯେପରି ଥିଲେ, ଆଜି ମଧ୍ୟ ସେପରି ଅଟନ୍ତି। ସେ ସ୍ୱର୍ଗ ଆଉ ପୃଥିବୀକୁ ଯେତେବେଳେ ସୃଷ୍ଟି କରିଥିଲେ, ସେହି ସମୟରେ ସେ ଯେଉଁ ପରିବେଶରେ ଥିଲେ, ଆଜି ରାତିରେ ସେ ସେହି ସମାନ ଈଶ୍ୱର ଅଟନ୍ତି। ତଥାପି ଏହା କିପରି ଧରଣ ବିଷୟ, ଆମେ ସମସ୍ତେ ଉତ୍ସାହିତ ହୋଇ ପଡିଥିଲୁ, ପୁଣି ଆମମାନଙ୍କର ସଂଗଠନ ଗୁଡାକୁ ଉନ୍ନତି କରାଇବାକୁ ଇଚ୍ଛା ପ୍ରକାଶ କରିଥିଲୁ, ଏହାକୁ ଗଠନ କରି ତୋଳିବାକୁ ତାହାକୁ ଗଠନ କରି ତୋଳିବାକୁ ଇଚ୍ଛା କରିଥିଲୁ, ପୁଣି ଜୋନି ଶିଶୁଙ୍କ ସହିତ ନିଜର ତୁଳନାକୁ ଅଧିକ କିଛି କହିବି ଦେଖାଇବା ଅଭିପ୍ରାୟରେ ନେଇ ଆମମାନେ ନିଜକୁ କିଛିଟା ଉନ୍ନତ ଆଉ ଆକର୍ଷଣୀୟ କରି ପ୍ରସ୍ତୁତ କରିବାକୁ ଚାହିଁଛୁ। ମେଥଡିଷ୍ଟମାନଙ୍କ ସହିତ ବ୍ୟାପ୍ଟିଷ୍ଟମାନଙ୍କ ସହିତ ପ୍ରେସବିଟେରିଆନମାନଙ୍କ ସହିତ ତୁଳନା କରି ଆକର୍ଷଣୀୟ କରି ପ୍ରସ୍ତୁତ କରିବାକୁ ଚାହୁଁଛୁ। ଆପଣମାନେ ସେମାନପରି ସେମାନଙ୍କର ସହଯୋଗୀ ଆଦୌ ନୁହନ୍ତି ନୁହେଁ ଆପଣମାନେ ସେପରି ଆଦୌ ନୁହନ୍ତି। ସେମାନେ ସଂସ୍ଥାୟୀ ପ୍ରଜାଗଣ ଅଟନ୍ତି, ଯାହାକି ଠିକ କଥା। ସେମାନଙ୍କ ବିରୁଦ୍ଧରେ କିଛି କହିବାର ନାହିଁ, କିନ୍ତୁ ସେପରି ଅବିଶ୍ୱାସୀ ଦଳ ଗୁଡାକ ସହିତ ଆପଣମାନେ ସ୍ୱୟଂକୁ ସେମାନଙ୍କ ସହିତ ମିଳିମିଶା କରିବା ଆଦୌ ଉଚିତ ନୁହେଁ। ସେପରି ଲୋକ ଗୁଡାକ ଯେଉଁମାନେ ତାହାର ଶକ୍ତିକୁ ଅଗ୍ରାହ୍ୟ କରନ୍ତି, ସେମାନଙ୍କ ପକ୍ଷ ସମର୍ଥନ କରିବାକୁ ଆପଣମାନଙ୍କର କାର୍ଯ୍ୟ ଆଦୌ ନୁହେଁ। ଆପଣମାନଙ୍କୁ ତ ଜଣା ଏହାର ସମସ୍ୟାଟି ଏପରି ଧରଣ ଅଟେ ବୋଲି ଆପଣମାନେ ଜାଣନ୍ତି। ଆପଣମାନେ ହଲିଉଡକୁ ରଙ୍ଗୀନ ଚଳଚ୍ଚିତ୍ର ଜଗତକୁ ଉପାସନାଳୟ ମଧ୍ୟରେ ବ୍ୟବସ୍ଥାପିତ କରିବାକୁ ଯତ୍ନ କରୁଛନ୍ତି। ଯେଉଁ ବିଷୟର କାର୍ଯ୍ୟଟିକୁ ଆପଣମାନଙ୍କ ନିହାତି ପକ୍ଷେ କରିବା ବାଞ୍ଛନୀୟ ତାହା ଏହି ଯେ ହଲିଉଡକୁ ଉପାସନାଳୟରୁ କାଢି ଭାରତକୁ ତଡ଼ିଦେବାର ଆବଶ୍ୟକ ରହିଛି। ବୁଝନ୍ତି ତ, ଆପଣମାନେ ନିଜର ଭବନଟିକୁ ଏପରି ସୁନ୍ଦର କରି ନିର୍ମାଣ କରିବାକୁ ଚେଷ୍ଟା କରୁଛନ୍ତି। ଆପଣମାନେ ନିଜର ସଂଗଠନକୁ ଏତେ ବିରାଟ କରି ପ୍ରସ୍ତୁତ କରିବାକୁ ଯତ୍ନ କରୁଛନ୍ତି ଯେ ତାହା ଲୋକମାନଙ୍କର ଧ୍ୟାନକୁ ସେ ଆଡ଼କୁ ଆକର୍ଷିତ କରୁଛି। ସେମାନଙ୍କ ଆଡ଼କୁ ଯିବାକୁ ଆମମାନେ ସକ୍ଷମ ହୋଇପାରିବା ନାହିଁ, ଅଧିକନ୍ତୁ ସେମାନଙ୍କୁ ଆମ୍ଭମାନଙ୍କ ତରଫକୁ ଆକର୍ଷିତ କରିବାକୁ ହିଁ ଅଛି। ସବୁକିଛି ବିଷୟ ଆକର୍ଷଣୀୟ ଅଟେ। ମନେ ରଖନ୍ତୁ, ଜାଗତିକ ବିଷୟବସ୍ତୁ ଦ୍ୱାରା ହଲିଉଡ ଜାକ ଚମକ ହୋଇ ଉଠିଥାଏ। ଯେତେବେଳେ ସୁସମାଚାରଟି ସରଳତାରେ ଚମକପ୍ରଦ ହୁଏ, ଚମକପ୍ରଦ ହେବା ଆଉ ଜାକ ଚମକ ହେବା ମଧ୍ୟରେ ଏକ ବିରାଟ ପ୍ରଭେଦ ରହିଛି। ସୁସମାଚାରଟି ସରଳତାରେ ଚମକପ୍ରଦ ହୁଏ, ପୁଣି ବିନମ୍ରତାରେ ଆଉ ବିନୟ ଭାବରେ ଆଉ ଶକ୍ତିରେ ତାହା ଚମକପ୍ରଦ ହୁଏ। ଯେତେବେଳେ କି ହଲିଉଡ ଜାକ ଚମକ ହୋଇ ଉଠେ ଆଉ ପ୍ରତ୍ୟେକ ଜଣ ଉତ୍ସାହିତ ହୋଇ ହର୍ଷଲାଦ କରୁଛନ୍ତି ଆଉ ଚିତ୍କାର କରୁଛନ୍ତି, ପୁଣି ସେ ଆଡ଼କୁ ଧାବମାନ ହେଉଛନ୍ତି। ବୁଝନ୍ତି ତ, ଆମେ ତାହାକୁ ଆଦୌ ଆବଶ୍ୟକ କରିନଥାଉ। ଆମେ ସେପରି ଧରଣର ଚମକପ୍ରଦ ଆଲୋକରେ ବାସ କରିବାକୁ ଚାହୁଁ। ସେ କହିଥିଲେ, ତୁମମାନେ ଜଗତର ଲବଣ, ଆଉ ଲବଣ ନିଜର ସ୍ୱାଦକୁ ଯଦି ହରାଏ ଏହା ସୁସମାଚାର ମଧ୍ୟରେ ନିହିତ ଥିବା ଶକ୍ତି ତାହା ହିଁ ଅଟେ। ଆମମାନଙ୍କ ଉପାସନାଳୟ ଗୁଡାକ ମଧ୍ୟରେ କିଛିଟା ବିଶେଷଣ ବିଷୟକୁ ସଞ୍ଚାଳିତ ହେବାର ଶକ୍ତିଟିକୁ ଆମମାନଙ୍କୁ ହାସଲ କରିବାକୁ ଅଛି, ଯଦ୍ୱାରା ମେଥଡିଷ୍ଟ ଗଣ, ବ୍ୟାପ୍ଟିଷ୍ଟ ଗଣ, ପ୍ରେସବିଟେରିଆନ ଗଣ, ପୁଣି ସେମାନଙ୍କ ପରି ଅନ୍ୟମାନେ ସୁଦ୍ଧା ଆସିବା ନିମନ୍ତେ ଆଗ୍ରହୀ ହେବେ। ଆମମାନଙ୍କୁ ଅଧିକ ପରିମାଣରେ ଲବଣାକ୍ତ ହେବାକୁ ଅଛି। ଲବଣ ତୁଷାର୍ତ କରିଥାଏ, ତୁଷାକୁ ସୃଷ୍ଟି କରିଥାଏ। ଏହା ସହିତ ଯଦି ସମ୍ପର୍କ ସ୍ଥାପନ କରାଯାଏ ତେବେ ଲବଣ ଲବଣାକ୍ତ କରି ପକାଏ ଆଉ ଆମମାନେ ଲାଭ କରିଥାଉ। ଆମମାନଙ୍କ ଶ୍ରେଷ୍ଠ ପଦାଧିକାରୀଗଣ ବ୍ୟାପ୍ଟିଷ୍ଟ ଆଉ ମେଥଡିଷ୍ଟ ମାନଙ୍କ ସହିତ ଆପଣଙ୍କୁ ତୁଳନାତ୍ମକ କରିବାକୁ ଯତ୍ନ କରନ୍ତି। ବିରାଟ ଭବନ ଗୁଡାକର ସହିତ, ପୁଣି ବିରାଟ ସ୍ଥାନ ଗୁଡାକ ସହିତ, ସୁଶିକ୍ଷିତ ଲୋକମାନଙ୍କ ଦ୍ୱାରା, ପୁଣି ସୁନାମଧନ୍ୟ ବିଦ୍ୟାଳୟ ଗୁଡିକ ସହିତ, ପ୍ରତିଷ୍ଠିତ ମହାବିଦ୍ୟାଳୟ ଗୁଡିକ ସହିତ, ତଥା ସେପରି ଧରଣର ଅନ୍ୟାନ୍ୟ ବିଷୟ ସବୁ ବସ୍ତୁ ଗୁଡାକର ସହିତ ନିଜକୁ ତୁଳନା କରି ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତି। ଆମମାନେ ଏକ ପ୍ରକାର ଅବ୍ୟବସ୍ଥା ମଧ୍ୟରେ ଥାଇ ବହୁ ଦୂରକୁ ଦୂରେଇ ଯାଇଛୁ, ପୁଣି ଏହି କ୍ଷେତ୍ରରେ ସମସ୍ୟାଟିଏ ଅବସ୍ଥାନ କରି ସାରିଅଛି। ତତ୍ପରେ ଆଧ୍ୟାତ୍ମିକ ବିଚାରଧାରାଟି ଚାରିଆଡ଼କୁ ଆଖି ପକାଇ ଦେଖେ ଆଉ କହିଥାଏ, ଏଠାରେ କ୍ଷଣବର ନିମନ୍ତେ ଅପେକ୍ଷା କରନ୍ତୁ। ଆମମାନେ ମଧ୍ୟରୁ ପ୍ରତ୍ୟେକ ଜଣକୁ ଏକତାବାଦୀ ସମ୍ମିଳନ ସହିତ ଅବଶ୍ୟ ସମ୍ପର୍କ ସ୍ଥାପନ କରି ରହିବାକୁ ଅଛି। ଆମମାନଙ୍କର ସମସ୍ତ ଦଳକୁ ତନ୍ମଧ୍ୟକୁ ଅଗ୍ରସର କରିବାକୁ ପଡିବ କି? ନିଶ୍ଚିତ ରୂପେ ତୁମମାନେ ଯାଉଅଛ, ପ୍ରକୃତରେ ତାହା ହିଁ ଅଟେ। ଆପଣ ଯଦି ହୋଇନଥାନ୍ତି ତେବେ ଆପଣମାନେ ଲକ୍ଷ୍ୟ କରି ରହନ୍ତୁ ଆଉ ଦେଖନ୍ତୁ ଆପଣମାନେ ପ୍ରକୃତରେ ସେପରି କରିବେ ତାହା ବାଇବଲ ପ୍ରକାଶ କରି କହିଥିଲା। ତତ୍ପରେ ଖ୍ରୀଷ୍ଟ ବାହାରକୁ ବିତାଡିତ ହେବେ, ପୋପଙ୍କର ଗସ୍ତ ପୂର୍ବେ ଚନ୍ଦ୍ର ସ୍ୱୟଂରୁ ଅନ୍ଧକାରାଚ୍ଛନ୍ନ ହୋଇପଡିଥିଲା। ରୋମରୁ ସର୍ବପ୍ରଥମ ଜଣକ ଯାଇଥିବା ସମୟରେ ସେଦିନ ରାତ୍ରି କାଳରେ ଆକାଶ ବକ୍ଷରେ ଦେଖାଯାଇଥିବା ଚିହ୍ନଟିକୁ ଦେଖାଉଥିଲି, ଆଦୌ ପୂର୍ବରୁ ସୂଚିତ କରାଯାଇନଥିଲା। ପ୍ରଭୁ କିପରି ଆଶ୍ଚର୍ଯ୍ୟଜନକ ଭାବେ ଏହି ଦିନମାନଙ୍କରେ ଘଟଣା ଗୁଡାକୁ କାର୍ଯ୍ୟକାରୀ କରୁଛନ୍ତି। ପୁଣି ଘୋର ଅନ୍ଧକାରରେ ଏହି ମହାନ ସମୟରେ ସେମାନେ ସେହି ସ୍ଥାନ ଯେତେବେଳେ ସମେତ ଥିଲେ, ଝଡ଼ ସୃଷ୍ଟି ହୋଇଥିଲା, ଜୀବନ ରକ୍ଷାର ସକଳ ପନ୍ଥା ହଜି ଯାଇଥିଲା। ତେଣୁ ତୁମ୍ଭମାନଙ୍କର ସଂଗଠନ ଗୁଡାକ ଯେତେବେଳେ ଏକତାବାଦୀ ସମ୍ମେଳନ ସହିତ ଯୋଗଦାନ କରିଥାଏ, ତତ୍ପରେ ତୁମମାନେ କି ପ୍ରକାର ଉଦ୍ୟମ କରିବାକୁ ଯାଉଛ? ସର୍ବଶେଷ ଆଶାଟି ଯେତେବେଳେ ନିରାଶରେ ପରିଣତ ହୋଇଯାଏ, ସେତେବେଳେ ଏହି ପୃଥିବୀ ପୃଷ୍ଠରେ ଆମେ ନିର୍ମାଣ କରିଥିବା ସେହି ସବୁ ବିରାଟ କାର୍ଯ୍ୟ ଗୁଡାକ ସହିତ କି ପ୍ରକାର ଘଟଣା ଘଟିବାକୁ ଯାଉଛି? ତଥାପି ଆପଣମାନଙ୍କୁ ଜଣା, ସେମାନେ ଚିତ୍କାର କରିବା ଅବସରରେ ଯେତେବେଳେ ପହଞ୍ଚିଥିଲେ ଆଉ ସକଳ ଆଶା ଯେତେବେଳେ ଲୋପ ପାଇସାରିଥିଲା, ସେମାନେ କୌଣସି ପ୍ରକାରର ଉଦ୍ଧାର ପାଇପାରିନଥିଲେ ଆଉ ଅଚାନକ ସେମାନେ ତାଙ୍କୁ ଆସୁଥିବା ଦେଖିଥିଲେ ପାଣି ଉପରେ ଚାଲି ଚାଲି ଆସୁଥିବା ଦେଖିଥିଲେ ଘୋର ଅନ୍ଧକାର ସମୟରେ ସେ ଚାଲି ଚାଲି ଆସୁଥିଲେ କି ପ୍ରକାର ଧରଣ ବିଷୟ ତାହା ଆପଣମାନେ ଜାଣନ୍ତି କି ସେମାନଙ୍କୁ ଯେତେବେଳେ ଛାଡ଼ିଥିଲେ ତାହା ଯେ ଘଟିବାକୁ ଯାଉଛି ସେ କଥା ସେ ଜାଣିଥିଲେ ତେଣୁ ସେହି ଅଞ୍ଚଳରେ ଅବସ୍ଥିତ ଥିବା ସବୁଠାରୁ ଉଚ୍ଚତମ ପାହାଡ଼ ଉପରକୁ ସେ ଚଢି ଯାଇଥିଲେ ଯେତେ ଉଚ୍ଚକୁ ଆପଣମାନେ ଚଢ଼ନ୍ତି ଅଧିକ ଦୂରବର୍ତ୍ତୀ ସ୍ଥାନକୁ ଆପଣମାନେ ସ୍ପଷ୍ଟ ଭାବରେ ଦେଖିପାରନ୍ତି ତେଣୁ ସେ ଉଚ୍ଚ ପାହାଡ଼କୁ ଚଢି ଯାଇଥିଲେ ଯେପରିକି ସେ ସେମାନଙ୍କୁ ଦେଖିପାରନ୍ତି ଆପଣମାନଙ୍କୁ ତାହା ଜଣା ତାହା ଯେ ଘଟିବାକୁ ଯାଉଛି ସେ କଥାକୁ ସେ ଜାଣିଥିଲେ ସେଇ ଦିନଟି ଯେ ଏଇ ବର୍ତ୍ତମାନ ସମୟ ସୁଦ୍ଧା ଉପସ୍ଥିତ ହେବ ସେ କଥାକୁ ସେ ପୂର୍ବଭାଷ କରି ଭାବାନୀ କରି କହିଥିଲେ ଛଦମର ଦିନମାନଙ୍କ ଯେପରି ଘଟିଥିଲା ମନୁଷ୍ୟ ପୁତ୍ର ଯେତେବେଳେ ପ୍ରଘଟ ହେବେ ତାହା ଠିକ ସେହିପରି ଘଟିବ ଏହି ବ୍ୟଭିଚାରୀ ଆଉ ଅଧାର୍ମିକ ବଂଶ ଚିହ୍ନଟିଏ ଅନ୍ୱେଷଣ କରିବେ ଏହା ଏକ ଚିହ୍ନକୁ ଧାରଣ କରି ରହିଥିବ ଆଉ ସେମାନେ ସେ ବିଷୟରେ ଯେପରି କରିଥିଲେ ଏହା ତାହାକୁ ତଦ୍ରୁପ ଅସ୍ୱୀକାର କରିବ ତଥାପି ଏହା ତ ପୁନରୁତ୍ଥାନର ଏକ ଚିହ୍ନ ହେବ ସେ ଅଦ୍ୟାବଧି ଜୀବିତ ଅଟନ୍ତି ସେ ଯେପରି କହିଥିଲେ ସେ ଯେପରି କରିଥିଲେ ତାହାକୁ ଠିକ ସେହିପରି ଭାବରେ ସଫଳ କରୁଛନ୍ତି ଆମମାନେ ଲକ୍ଷ୍ୟ କରିଥାଉ ଯେ ଏହି ଭୟାନକ ଘଡ଼ିରେ ସେହି ଶିଷ୍ୟଗଣ ଏକ ପ୍ରକାର ସମସ୍ୟାରେ ପତିତ ହୋଇଥିଲେ ସେ ଉପରକୁ ଚଢି ଯାଇଥିଲେ ଯେପରିକି ସେ ସେମାନଙ୍କୁ ଲକ୍ଷ୍ୟ କରିପାରନ୍ତି ସେଠାରେ ଏକ ପାହାଡ଼ ଉପରକୁ ସେ ଚଢି ଯାଇଥିଲେ ପୁଣି ସେମାନଙ୍କୁ ଲକ୍ଷ୍ୟ କରିବା ନିମନ୍ତେ ସେଠାରେ ସେ ବସି ରହିଥିଲେ ଆଉ ଏତେବେଳେ କୌଣସି ଏକ ପାହାଡ଼ ଉପରକୁ ସେ ବର୍ତ୍ତମାନ ଚଢି ନଥିଲେ ମାତ୍ର ସେ ତ କବର ଉଠିଥିଲେ ଶୂନ୍ୟମଣ୍ଡଳ ଉର୍ଦ୍ଧକୁ ଚଢି ଯାଇଥିଲେ ଚନ୍ଦ୍ର ତାରାଗଣ ଇତ୍ୟାଦି ଜ୍ୟୋତିର୍ମଣ୍ଡଳର ଉର୍ଦ୍ଧକୁ ଚାଲି ଯାଇଥିଲେ ସେତିକିଟା ଉପରକୁ ଚଢି ଯାଇଥିଲେ ଯେପରିକି ତତୋଧିକ ଉପରକୁ ଉପରୁ ଥାଇ ସେ ସର୍ବପ୍ରତି ଦୃଷ୍ଟିପାତ କରିପାରିଥିଲେ ଆଉ ସେଠାରେ ଉର୍ଦ୍ଧକୁ ଯାଇ ସେହି ସର୍ବୋଚ୍ଚ ସ୍ଥାନରେ ସେ ବସିଛନ୍ତି ଏତେବେଳେ ତାଙ୍କର ଦୃଷ୍ଟି ଘର ଚଟିଆମାନଙ୍କ ଉପରେ ରହିଛି ଆଉ ସେ ଯେ ଆମମାନଙ୍କୁ ଦେଖୁଛନ୍ତି ଆମମାନଙ୍କ ତତ୍ତ୍ୱ ନେଉଛନ୍ତି ତାହା ମୋତେ ଜଣା ସେ ଧ୍ୟାନ ଲଗାଇ ରହିଛନ୍ତି ଘୋର ଅନ୍ଧକାରର ଘଡ଼ିରେ ଆଉ ଠିକ ଏଠାରେ ସେହି ସମୟରେ ସକଳ ମଣ୍ଡଳୀ ପ୍ରସିଦ୍ଧ କାର୍ଯ୍ୟକ୍ରମ ଗୁଡାକରେ ଯେତେବେଳେ ଜଡିତ ହୋଇ ରହିଛନ୍ତି ପୁଣି ସେମାନେ ଏହି କାର୍ଯ୍ୟକ୍ରମକୁ ସେହି କାର୍ଯ୍ୟକ୍ରମକୁ କରିବାରେ ବ୍ୟସ୍ତ ଅଛନ୍ତି ପୁଣି ଅନ୍ୟାନ୍ୟ ସକଳ ସଂସ୍ଥା ଆଉ ମଣ୍ଡଳୀ ଗୁଡାକ ପରି ସେମାନେ ଯେତେବେଳେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଗୁଡାକରେ ଆବଦ୍ଧ ହୋଇ ସାରିଛନ୍ତି ସେତେବେଳେ ସେତେବେଳେ କଣ ସଂଗଠିତ ହୋଇଛି ଅନ୍ଧକାର ଏହି ପ୍ରକାର ଏକ ଘଡ଼ିରେ ଯେତେବେଳେ ଆଧ୍ୟାତ୍ମିକ ବିଚାରଧାରାରେ ଭରପୁର ଥିବା ପ୍ରତ୍ୟେକ ବ୍ୟକ୍ତି ଚକିତ ହୋଇ କହନ୍ତି କଣ କରିବାକୁ ଯାଉଛି ମୋର ସନ୍ତାନ ମାନଙ୍କର ଲକ୍ଷ୍ୟ କରନ୍ତୁ କେହି ଜଣେ ବ୍ୟକ୍ତି କହନ୍ତି ମୋର ପତ୍ନୀଙ୍କର ଲକ୍ଷ୍ୟ କରନ୍ତୁ ଏହାକୁ ଧ୍ୟାନ ଦେଇ ଦେଖନ୍ତୁ ଆଉ ସେମାନେ ରବିବାର ଦିନ ବାହାରକୁ ଯିବା ପାଇଁ ଦିଅନ୍ତି କିମ୍ବା ବୁଧବାର ଦିନ ଅତି ଶୀଘ୍ର ପ୍ରାର୍ଥନା ସଭାକୁ ଯିବାକୁ ଦିଅନ୍ତି ଯେପରି ସେମାନେ ସୁଶୀକୁ ଆମେ ପ୍ରେମ କରୁ ସେହି ଚଳଚ୍ଚିତ୍ରକୁ କିମ୍ବା ସେପରି ଧରଣର ଅନ୍ୟ କୌଣସି ଚଳଚ୍ଚିତ୍ରକୁ ଦୂରଦର୍ଶନ ଦେଖିପାରନ୍ତି ପରମେଶ୍ୱରଙ୍କଠାରୁ ଅଧିକ ଜଗତକୁ ପ୍ରେମ କରିବା ଲୋକ ଗୁଡାକ ଅଟନ୍ତି ସେମାନଙ୍କ ପରି ଆଚରଣ କରୁଅଛନ୍ତି ସେଦିନ ଜନୈକା ମହିଳାଙ୍କୁ ମୁଁ କହିଥିଲି ସେ ନିଜର ପରିଧେୟ ବସ୍ତ୍ରକୁ ଅତି ଚିପା କରି ପିନ୍ଧିଥିଲେ ମୁଁ କହିଥିଲି ହେ ଭଉଣୀ ସେପରି ପରିଧେୟ ବସ୍ତ୍ରଟି ଅତିଶୟ ଚିପା ଅଟେ ତୁମକୁ ସେପରି ଏକ କଥାକୁ କହିବା ପାଇଁ ଏହା ସମ୍ଭବତଃ ମୋ ନିମନ୍ତେ ଉଚିତ କଥା ହୋଇନପାରେ ତଥାପି ଏହା ସେପରି ଅଟେ ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି ଆଉ ଆପଣ ଏକ ବାଧାର କାରଣ ହେବେ ସେ କହିଥିଲେ ଆଚ୍ଛା ଭାଇ ବ୍ରହ୍ମ କଣ ଯେ କଥା ଆପଣ ଜାଣନ୍ତି କି ସେ କହିଥିଲେ ସେମାନେ କେବଳ ଏହି ଏକା ପ୍ରକାରର ବସ୍ତ୍ରକୁ ପ୍ରସ୍ତୁତ କରନ୍ତି ମୁଁ କହିଥିଲି ସେମାନେ ଅଦ୍ୟାବଧି ଜିନିଷପାତି ବିକ୍ରୟ କରନ୍ତି ଆଉ ସେମାନଙ୍କ ପାଖରେ ସିଲେଇ ମେସିନ୍ ଅଛି ତେଣୁ କ୍ଷମା ଦେବାର କୌଣସି କାରଣ ନାହିଁ ହଁ ସେପରି ହିଁ ଶୁଣନ୍ତୁ ହେ ମୋର ପ୍ରିୟ ବନ୍ଧୁଗଣ ମୋତେ ଆପଣମାନଙ୍କୁ କିଛି କଥା କହିବାକୁ ଦିଅନ୍ତୁ ଆପଣମାନଙ୍କୁ ଦୋଷାରୋପ କରି କହିବା ନିମନ୍ତେ ନୁହେଁ ଆଜ୍ଞା ସେପରି ଆଦୌ ନୁହେଁ ମୁଁ ତ ଆପଣମାନଙ୍କୁ ଭୟଙ୍କର ବିନାଶରୁ ରକ୍ଷା କରିବାକୁ ଯତ୍ନ କରୁଛି ଯେତେ ଦିନ ଧରି ସେହି ଆତ୍ମାଟି ଆପଣଙ୍କ ମଧ୍ୟରେ ରହିଛି ଆପଣମାନେ ଏହାକୁ କହିବାରେ ଲାଗିଥିବେ ତାହା ନିହାତି ସତ୍ୟ କଥା ଆପଣଙ୍କୁ ନିହାତି ପକ୍ଷେ ଏଥିରୁ ମୁକ୍ତ ହୋଇ ନୂତନ ରୂପେ ଜନ୍ମଗ୍ରହଣ କରିବାକୁ ଅଛି ସେହି ମନ୍ତବ୍ୟ ପରେ ଆପଣମାନେ ନିଜକୁ ଖାପ ଖୁଆଇ ପାରନ୍ତି ତଥାପି ଆପଣମାନଙ୍କୁ କିଛିଟା କହିବା ନିମନ୍ତେ ମୋତେ ସୁଯୋଗ ଦିଅନ୍ତୁ ବୁଝନ୍ତୁ ଆପଣମାନଙ୍କ ହୃଦୟଟି ଯେଉଁଠି ସେଠାରେ ମଧ୍ୟ ଆପଣମାନଙ୍କର ସମ୍ପଦ ରହିଛି ମୋତେ ଆପଣମାନଙ୍କୁ କହିବାକୁ ଦିଅନ୍ତୁ ହୋଇପାରେ ନିଜର ସ୍ୱାମୀଙ୍କ ଦୃଷ୍ଟିରେ ଆପଣ ସ୍ଥଳ ପଦ୍ମ ପରି ଅତି ନିର୍ମଳ ଥାଇପାରନ୍ତି ହୋଇପାରେ ସ୍ଥଳ ପଦ୍ମ ପରି ଆପଣ ଅତି ସ୍ୱଚ୍ଛ ଥାଇପାରନ୍ତି ହେ ଯୁବତୀ ନାରୀ ନିଜର ପୁରୁଷ ବନ୍ଧୁ ପ୍ରତି ଆପଣ ସେପରି ଥାଇପାରନ୍ତି ତଥାପି ବ୍ୟଭିଚାର କରିଥିବା ଯୋଗୁଁ ଦିନେ ନା ଦିନେ ତୁମେ ଯେ ଈଶ୍ୱରଙ୍କ ନିକଟରେ ପ୍ରତ୍ୟୁତ୍ତର ଦେବାକୁ ଯାଉଅଛ ଏହାକୁ ବୁଝିଥାଅ ତୁମେ ସେପରି ବସ୍ତ୍ରରେ ପରିଣତ ହୋଇଥିବା ଯୋଗୁଁ ଈଶ୍ୱରଙ୍କ ନିକଟରେ ଦୋଷୀ ଅଟ। ଯୀଶୁ କହିଥିଲେ ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ପୁଣି ଆପଣଙ୍କ ଉପରେ କୁଦୃଷ୍ଟି ପକାଇଥିବାରୁ ସେ ବ୍ୟକ୍ତିଟିକୁ ସେହି ପାପୀକୁ ଅବଶ୍ୟ ପ୍ରତ୍ୟୁତ୍ତର ଦେବାକୁ ପଡେ। ବ୍ୟଭିଚାର କେବଳ କରିଥିବାରୁ ସେପରି ଅଟେ, ମାତ୍ର କିଏ ତାହାକୁ ସେପରି କରିବାକୁ ପ୍ରବର୍ତ୍ତାଇଥିଲା? ଏହା ଉପରେ ବିଚାର କରି ଦେଖନ୍ତୁ। ଆପଣମାନେ ପେଣ୍ଟିକଷ୍ଟାଲ ନାରୀଗଣ, ଆପଣମାନେ ନିର୍ଲଜ୍ଜ ଅଟନ୍ତି, ବୁଝନ୍ତି ତ? ଆପଣମାନେ ଧିକ ଲଜ୍ଜିତ ଗଣ ଅଟନ୍ତି। ମୁଁ ତୁମମାନଙ୍କୁ ସ୍ନେହ କରେ, ସେଇ ହେତୁ ମୁଁ ତାହାକୁ ଏପରି କହୁଅଛି। ପ୍ରେମ ତାହା ସୁଧାରିବାର ବିଷୟ ଅଟେ, ତାହା ସୁଧାରକ ଅଟେ। ଆମେମାନେ ଏକ ଭୟଙ୍କର ସଂକଟ ମଧ୍ୟରେ ଅବସ୍ଥାନ କରିଅଛୁ, ପରିଧେୟ ବସ୍ତ୍ରର ଏକ ବଡ଼ ସଂକଟ ମଧ୍ୟରେ ପଡିଯାଇଛୁ। ଏହା ତ ଠିକ ସେପରି ଧରଣ ବିଷୟ ପରି, ପୁଣି ଜଗତ ପରି ଚାକଚକ୍ୟ ଭାବେ ଭୂଷିତ ହୋଇଥିବା ବିଷୟ ପରି ଅଟେ। ସେ କହିଥିଲେ ଜଗତ କେବଳ ତାହାର ବିଷୟ ଗୁଡାକ ପ୍ରତି ଆସକ୍ତ ନ ହୁଅ, ଯଦି ତୁମମାନେ ସେପରି କର୍ମ କର ତେବେ ଈଶ୍ୱରଙ୍କ ପ୍ରେମ ତୁମଠାରେ ନାହିଁ। ଆପଣମାନେ ଯେ ବିଭିନ୍ନ ପରଭାଷାରେ କେତେ କଥାବାର୍ତ୍ତା କରିଥିଲେ ତାହାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ତଳକୁ ଉପରକୁ ଏପରି କରି ଡିଆ ମାରନ୍ତି, ନାଚନ୍ତି, କେଶ କାଟି ପକାନ୍ତି, ସେପରି ଭାବେ କେଶ ଗୁଡାକ କାଟି ପକାନ୍ତି। ଆପଣମାନେ ପୁରୁଷମାନେ ଏଥିପାଇଁ ଅନୁମତି ଦିଅନ୍ତି। ଆପଣମାନଙ୍କ ନିଜସ୍ୱ ଫଳ ଗୁଡାକ କହିଥାଏ ଯେ ଆପଣମାନଙ୍କ ସ୍ଥିତିଟି କେଉଁଠାରେ, ତା ପ୍ରକୃତରେ ସତ୍ୟ କଥା ଅଟେ। ଏଥିରେ କୌଣସି ସନ୍ଦେହ କରିବାର କାରଣ ନାହିଁ, ବିଚଳିତ ହେବାର କୌଣସି ଉଦ୍ଦେଶ୍ୟ ନାହିଁ ଯେ ଆମେ ଥିବା ପରି ଏକ ବିରାଟ ସମସ୍ୟାରେ ଜଡିତ ହୋଇପଡିଛୁ। ତତ୍ପରେ ସାମ୍ୟବାଦର ଝଡ଼ଟି, ମଣ୍ଡଳୀକରଣର ପ୍ରଚଣ୍ଡ ଝଡ଼ଟି, ପୁଣି ଏକତାବାଦୀ ସଂସ୍ଥାର ଝଡ଼ଟି ସମସ୍ୟାକୁ ବହୁଳ ଭାବରେ ସୃଷ୍ଟି କରିଅଛି। ଏହା ଅଟେ, ଏହା ଯୋଗାଯୋଗ ରକ୍ଷା କରିବାର ଏକ ସମୟ, ଏହା ସଂଘବଦ୍ଧ ହେବାର ସମୟ ଅଟେ। ସକଳ ସଂଘ ଶ୍ରମିକଗଣଙ୍କୁ ସଂଘବଦ୍ଧ କରୁଛନ୍ତି, ଏହା ବିଷୟରେ ବିଚଳିତ କରୁଅଛନ୍ତି। ରାଷ୍ଟ୍ର ଗୁଡାକ ରାଷ୍ଟ୍ର ସଂଘକୁ ଲାଭ କରିଛନ୍ତି, ସେମାନେ ପରସ୍ପର ସହିତ ସଂଘବଦ୍ଧ ହେଉଛନ୍ତି। ମଣ୍ଡଳୀ ଗୁଡାକ ପରସ୍ପର ସହିତ ଏକାଠି ହୋଇ ସଂଘବଦ୍ଧ ହେଉଛନ୍ତି। ଏହି ସବୁ ବିଷୟ କାହାକୁ ପରିଚିତ କରାଉଛି? ଏହା ସେ କଥାକୁ ଦର୍ଶାଉଛି ଯେ ଖ୍ରୀଷ୍ଟ ପୁଣି ତାଙ୍କର କନ୍ୟା ଏକତ୍ରିତ ହେବାକୁ ପ୍ରସ୍ତୁତ ହେଉଛନ୍ତି, ଏହା ତାହା ହିଁ ପରିଚିତ କରାଉଛି। ଏହି ସବୁ ବିଷୟର ପ୍ରତିଛାୟା ବାସ୍ତବଟି ଯେ ଆଗମନ କରୁଅଛି ସେ ବିଷୟକୁ ଦର୍ଶାଉଛନ୍ତି। ଆମେମାନେ ଶେଷ କରିବାକୁ ଯିବା ସମୟରେ ଏହାକୁ ଧ୍ୟାନ ଦିଅନ୍ତୁ, ଯେହେତୁ ମୁଁ ଅଧିକ ବିଳମ୍ବ କରି ପକାଇଛି। ତତ୍ପରେ ଧ୍ୟାନ ଦିଅନ୍ତୁ, ସେହି ଭୀଷଣ ସମୟରେ ବଞ୍ଚିବାର ସବୁ ପ୍ରକାର ଆଶା ଯେତେବେଳେ ଲୋପ ପାଇସାରିଥିଲା, ସେମାନେ କେହି ଜଣେ ବ୍ୟକ୍ତିଙ୍କୁ ଆସୁଥିବାର ଦେଖିଥିଲେ, ଜଳ ଉପରେ ଚାଲି ଚାଲି ସେ ଆଡ଼କୁ ଆସୁଥିବାର ଦେଖିଥିଲେ। ପୁଣି ବିଷାଦପୂର୍ଣ୍ଣ ଅବସ୍ଥାର ସେ ବିଷୟଟିକୁ ଦେଖନ୍ତୁ, ଧ୍ୟାନର ସହିତ ଶୁଣନ୍ତୁ। କେବଳ ଗୋଟିଏ ମାତ୍ର ବିଷୟ ଯାହାକି ସେମାନଙ୍କୁ ସାହାଯ୍ୟ କରିପାରିଥାନ୍ତା, ସେମାନେ ସମସ୍ତେ ଭୀତତ୍ରସ୍ତ ଥିଲେ। ସେମାନେ କହିଲେ ଏହା ଭୂତ ପରି ମନେ ହେଉଛି, ଏହା ସେପରି ହୋଇପାରେ, ଏକ ପ୍ରେତ ଆତ୍ମାର ବିଷୟକୁ ତୁମମାନେ ଜାଣ, ତାହା ଯଦି ପୁନର୍ବାର ସମ୍ପାଦିତ ହୋଇନଥାଏ। ସେମାନେ ଏହା ବିଷୟରେ ଭୟଗ୍ରସ୍ତ ଥିଲେ, ସେମାନେ ଭାବିବାକ୍ୟ କହୁଥିବା ବିଷୟରେ ଭୀତ ଥିଲେ। ତୁମମାନେ ଶୟତାନର କୌଣସି ଏକ ଶକ୍ତିର ବିଷୟରେ ଭୟଭୀତ ଅଟ। ଯେତେବେଳେ ଏହା ଯେ ଏହି ସମୟରେ ଘଟିବ ସେ ପ୍ରକାର ଏକ ବାକ୍ୟକୁ ଯୀଶୁ ସ୍ୱୟଂ କହିଥିଲେ। କେବଳ ଜଣେ ମାତ୍ର ବ୍ୟକ୍ତି ଯିଏକି ଏମାନଙ୍କୁ ସାହାଯ୍ୟ କରିପାରନ୍ତି, ଆଉ ସେହି ଜଣକ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଅନ୍ୟ ଏକ ସଂସ୍ଥା ଆଦୌ ନୁହେଁ, ସେ ସମସ୍ତେ ସଂଘବଦ୍ଧ ହେଉଥିବା ଦଳଗୁଡିକ ନୁହନ୍ତି। ତାହା ତ ସେପରି ଧରଣର ଏକ ବିଷୟ ଯାହାକି ଏହାକୁ ପୂର୍ବରୁ ଅଧିକ ଜଘନ୍ୟ କରି ପକାଇଛି। କେବଳ ଜଣେ ବ୍ୟକ୍ତି ଯିଏକି ଆପଣମାନଙ୍କୁ ସାହାଯ୍ୟ କରିପାରନ୍ତି, ଆଉ ସେହି ଜଣକ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଯୁଗାନ୍ତର ଦିନମାନଙ୍କରେ ପୁନର୍ବାର ଆସିବା ପାଇଁ ସେ ଯେତେବେଳେ ପ୍ରତିଜ୍ଞା କରି କହିଥିଲେ, ଏହି ପ୍ରକାର ଅବସ୍ଥାର ସମୟରେ ପ୍ରତିଜ୍ଞା କରିଥିବା ଅନୁସାରେ ଏହାକୁ କରନ୍ତି, ଠିକ ସେହିପରି ଭାବରେ ଅର୍ଥାତ୍ ସେହି ସର୍ବପ୍ରଥମ ବିଜୟଟି ଅବ୍ରାହ୍ମଙ୍କ ନିକଟକୁ ଫେରିଆସିବା ପୂର୍ବେ, ଅବ୍ରାହ୍ମଙ୍କ ରାଜକୀୟ ବିଜୟଟି ଯୀଶୁ ଫେରିଆସିବା ପୂର୍ବେ ସେହି ସମାନ ଧରଣର ସଫଳୀକରଣ କର୍ମକୁ ଦେଖିବେ ବୋଲି କହିଥିଲେ। ପ୍ରତିଜ୍ଞିତ ପୁତ୍ରଙ୍କ ଆଗମନ ପୂର୍ବେ ପରମେଶ୍ୱର ସ୍ୱୟଂକୁ ମାନବ ଶରୀରରେ ପ୍ରକଟ କରିବେ, ପୁଣି ଯୀଶୁ କରିଥିବା ଅବିକ କର୍ମକୁ ସମ୍ପନ୍ନ କରିବେ। ସେ ଯେପରି କହିଥିଲେ ତଦ୍ରୂପ କର୍ମକୁ କରିବେ, ଯୁଗାନ୍ତ ସମୟରେ ସମ୍ପନ୍ନ ହେବ ବୋଲି ସେ ଯେପରି କହିଥିଲେ ସେ ପ୍ରକାର ଧରଣର କାର୍ଯ୍ୟଟି ତାହା ହେବ। ପୁଣି ଏଠାରେ ପରିଚିତ ଥିବା ସେହି ସବୁ ପ୍ରତିଜ୍ଞା ଯେ ସବୁକୁ ଆମମାନେ ଏକାଧିକ ଡର୍ଜନ ସମ୍ପନ୍ନ କରି ପରିଚିତ କରିପାରୁ, ଏଠାରେ ଠିକ ଆପଣମାନଙ୍କ ସମ୍ମୁଖରେ ପରିଚିତ କରାଇପାରୁ ଯାହା ସମ୍ପୂର୍ଣ୍ଣ ହେବାକୁ ଥିଲା ବୋଲି କୁହାଯାଉଛି। ଆଉ ମଣ୍ଡଳୀ ଗୁଡାକ ଯେଉଁମାନଙ୍କୁ ଯୁଦ୍ଧାସ୍ତ୍ର ଗୁଡିକୁ ବାହାରକୁ କାଢି ରଖିବା ଉଚିତ ଥିଲା, ଏହାକୁ ଲାଭ କରିବା ଉଦ୍ଦେଶ୍ୟରେ ସେଗୁଡାକ ସହିତ ସୁସଜ୍ଜିତ ରହିବାକୁ ଥିଲା, ସେମାନେ କହନ୍ତି ମୁଁ ତ ସେଘେନି କିଛି କାଂଶରେ ବିବ୍ରତ ଅଟେ। ବୁଝନ୍ତୁ, ଏହା ଆମମାନଙ୍କ ଦଳ ସହିତ ସମ୍ବନ୍ଧିତ ନୁହେଁ ଆଉ ସେମାନେ ଏହା ପାଇଁ ଟିକେ ଭୟଭୀତ ଅଟନ୍ତି କେବଳ ଜଣେ ମାତ୍ର ବ୍ୟକ୍ତି ଯିଏକି ଏମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ଆଣିପାରନ୍ତି ସେଇ ଜଣଙ୍କ ସ୍ୱୟଂରୁ ଖ୍ରୀଷ୍ଟ ଅଟନ୍ତି ପୁଣି ଏହା ଯେ ଭୟାର୍ତ୍ତର କାରଣ ଅଟେ ଏ ନିମନ୍ତେ ସେମାନେ ଭୀତ ଅଟନ୍ତି ଆରେ ହେ ମୁଁ କିଛି ହେଲେ ଜାଣିନାହିଁ ତାହା ସମ୍ଭବତଃ ଆଧ୍ୟାତ୍ମିକବାଦର ବିଷୟଟି ହୋଇପାରେ ଆପଣ ତାହାକୁ ବୁଝି ଦେଖନ୍ତୁ ଆଉ ମୁଁ ଏ ବିଷୟରେ କିଛି ହେଲେ ଜାଣେ ନାହିଁ କେବଳ ଗୋଟିଏ ମାତ୍ର ବିଷୟ ନିମନ୍ତେ ବିତତ୍ରସ୍ତ ଅବସ୍ଥା ଯାହାକି ସେମାନଙ୍କୁ ସାହାଯ୍ୟ କରିପାରେ ପୁଣି ସମସ୍ୟାର ସଙ୍କଟର ଘୋର ଅନ୍ଧକାର ସମୟରେ ସେହି ମନୋନୀତ ହୋଇଥିବା ମଣ୍ଡଳୀଟି ସେହି ଦଳଟି ଯେଉଁମାନେ ସେହି ନାମରେ ଏକତ୍ରିତ ହୋଇ ବସିଥିଲେ ତାହା ଯେ ଭୂତ ହୋଇପାରେ ଏପରି ଭାରି ଭୟ କରିଥିଲେ ସେମାନେ ତାହାର ବିରୁଦ୍ଧରେ ଯାଇ କିଛି କରିବାକୁ ଆଦୌ ସାହସ କରିନଥିଲେ ତତ୍ପରେ ସେହି ଚୀର ପରିଚିତ ମଧୁର ରବଟି ଭାସି ଆସିଥିଲା ଏ ତ ମୁଁ ଭୟ କର ନାହିଁ ସେ ବାକ୍ୟ ଅଟନ୍ତି ସେ ତାହା ଅଟନ୍ତି ନା ସେ ବଚନ ହେବା ବିନୁ ଅନ୍ୟ କିଛି ହୋଇପାରନ୍ତି ନାହିଁ ପରିବର୍ତ୍ତନ ହୁଅନ୍ତି ନାହିଁ ବର୍ତ୍ତମାନ ବଚନ କହୁଥିବା ବିଷୟକୁ ଆପଣମାନେ ଶୁଣିପାରନ୍ତି କି ଆଜି ରାତିରେ କହୁଥିବା ଶୁଣିପାରନ୍ତି କି ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ଏ ତ ମୁଁ ଭୟ କର ନାହିଁ ତାହା ଶୁଣନ୍ତି କି ଆସନ୍ତୁ ଆମ୍ଭେମାନେ ନିଜ ନିଜର ମସ୍ତକକୁ ଅବନତ କରିବା ସ୍ୱର୍ଗସ୍ଥ ପିତା ଏହି ସନ୍ଧ୍ୟା ବେଳାଟି ଅତିଶୟ ଉତ୍ତେଜନାପୂର୍ଣ୍ଣ ଅଟେ ସମୟର ବେଳା ଗୁଡିକ ଘୋର ତିମିରାଚ୍ଛନ୍ନ ଅଟେ ଏହା କୃପକାଳ ଧରଣ ବେଳା ଯେତେବେଳେ ବେଦି ନିକଟରୁ ଅଗ୍ନିଟି ନିର୍ଗତ ହୋଇଛି ଆପଣ କ୍ଷେତ୍ରର ପ୍ରତ୍ୟେକ ସ୍ଥାନରେ ସଂଗ୍ରହ କରୁଛନ୍ତି ଆପଣ ତ କହିଥିଲେ ସ୍ୱର୍ଗ ରାଜ୍ୟ ଏପରି ଜଣେ ଲୋକର ସଦୃଶ ଯିଏ ଜାଲ ନେଇ ସମୁଦ୍ର ଆଡକୁ ଯାଇଥିଲେ ସମୁଦ୍ରରେ ଜାଲ ପକାଇଥିଲେ ତତ୍ପରେ ସେ ତାହାକୁ ଟାଣି କୂଳକୁ ଆଣିଥିଲେ ସ୍ୱର୍ଗ ରାଜ୍ୟ ସେପରି ନମୁନା ସଦୃଶ ଥିଲା ହେ ଈଶ୍ୱର ଏକଦା ସେଇ ଶେଷ ମାଛଟି ଯାହାକି ସେଇ ଜଳ ମଧ୍ୟରେ ରହିଛି ଆପଣ କହିଥିଲେ ସେମାନେ ସବୁ ପ୍ରକାରର ପ୍ରାଣୀଙ୍କୁ ତହିଁରେ ଟାଣି ଆଣିଥିଲେ ସୁଷମାଚାର ସେଇ ଜାଲଟି ସବୁ ପ୍ରକାର ଲୋକଙ୍କୁ ଧରିଥାଏ ଏହା କଇଁଛ ଗୁଡାକୁ ଚିଙ୍ଗୁଡ଼ି ଗୁଡାକୁ ବୁଢ଼ିଆଣୀ ଗୁଡାକୁ ସର୍ପ ଗୁଡାକୁ ଛୋଟ ଛୋଟ ମାଛ ଗୁଡାକୁ ଧରିଥାଏ ଏହା ଯେ ଅଧିକ କଣ ଧରିଥାଏ ସେ କଥା ଆମମାନଙ୍କୁ ଅଜଣା ତଥାପି ତହିଁରେ କେତେକ ଉତ୍ତମ ମାଛ ଥିଲେ ଯେଉଁ ଗୁଡାକ ନିମନ୍ତେ ଆପଣ ତତ୍ପର ଥିଲେ ଆପଣ ତ ସେଇ ଜଳ କଟନ୍ତି ଯିଏକି ବିଚାର କରନ୍ତି ଏହା ସତ୍ତ୍ୱେ ଆମମାନେ ହୃଦବୋଧ କରିଥାଉ ଯେ ଯଥାଶୀଘ୍ର ସେଇ କଇଁଛ ଗୁଡାକ ସରୀସୃପ ଗୁଡାକ ଛୋଟ ମାଛ ଗୁଡାକ ପୁଣି ଅନ୍ୟାନ୍ୟ ଜଳଚର ପ୍ରାଣୀ ଗୁଡାକ ପଙ୍କିଳ ଗହ୍ୱର ମଧ୍ୟକୁ ପୁନର୍ବାର ଫେରିଥାନ୍ତି ଜଳ ମଧ୍ୟକୁ ନିକ୍ଷିପ୍ତ ହୁଅନ୍ତି କିନ୍ତୁ କୌଣସି ଏକ ଦିନ ସେଇ ସର୍ବଶେଷ ମାଛଟି ଯାହାକି ନିରୂପିତ ହୋଇଛି ପରିଚିତ ହେବା ନିମନ୍ତେ ପୂର୍ବରୁ ମନୀତ ହୋଇଛି ଶରୀରର ସେଇ ଶେଷ ଅଂଶଟି ସମୁଦ୍ର ମଧ୍ୟରୁ ଟଣା ହୋଇ ବାହାରକୁ କଢାଯିବ ଆପଣ ଲୁଥରଙ୍କ ଯୁଗରେ ପୁଣି ୱେସ୍ଲିଙ୍କ ସମୟରେ ଆଲେକ୍ଜାଣ୍ଡର କ୍ୟାମ୍ପବେଲ୍ ଜନ୍ ସ୍ମିଥ୍ କଲଭିନ୍ ନକ୍ସ ଫିନି ସନ୍କି ପୁଣି ସେମାନଙ୍କ ପରି ଅନେକ ଏମାନଙ୍କ ସମୟରେ ଜାଲଟିଏ ଫିଙ୍ଗିଥିଲେ ପୁଣି ପେଣ୍ଟିକଷ୍ଟର ଯୁଗରେ ଏଫ୍ ଏଫ୍ ବସ୍ୱର୍ଥଙ୍କୁ ପୁଣି ଫ୍ରଞ୍ଚମ୍ୟାନ୍ ଆଉ ସେମାନଙ୍କ ପରି ଅନେକ ମହାନ ବ୍ୟକ୍ତିଙ୍କ ସମୟରେ ଜାଲଟିଏ ପକାଇଥିଲେ ତତ୍ପରେ ବିଲି ସଣ୍ଡେଙ୍କ ସମୟରେ ଆଉ ଅନ୍ୟାନ୍ୟ ସକଳ ଯୁଗରେ ଆପଣ ଜାଳ ଗୁଡାକୁ ପକାଇଥିଲେ ପୁଣି ଅଦ୍ୟାବଧି ଆପଣ ସମୁଦ୍ର ବକ୍ଷକୁ ତନ୍ନ ତନ୍ନ କରି ଖୋଜୁଅଛନ୍ତି ହେ ପ୍ରଭୁ ଆଜି ରାତିରେ କେହି ଜଣେ ବ୍ୟକ୍ତି ଏଠାରେ ବସିଥିବା ଅବସ୍ଥାରେ ସେପରି ଅଛନ୍ତି କି ଏହା ଯଦି ସେପରି ହୋଇଥାଏ ତେବେ କୂପ ନିକଟସ୍ଥ ସେହି ସାଧାରଣ ନାରୀଙ୍କ ପରି ସେମାନେ ହୁଅନ୍ତୁ ଏପରିକି ତାହାର ବ୍ୟଭିଚାରିଣୀ ଜୀବନର ଅବସ୍ଥାରେ ଆପଣ ଯେ ସେ ମସିହ ଥିଲେ ତାହାକୁ ସେ ଚିହ୍ନି ପାରି ବୁଝିଥିଲେ ସେ ଉକ୍ତ ଚିହ୍ନଟିକୁ ଦେଖିପାରିଥିଲେ ଏହା ତାହା ହିଁ ଥିଲା ସେ ଏପରି କହିଥିଲେ ଆପଣ ଯେ ଜଣେ ଭାବାଦୀ ଅଟନ୍ତି ତାହା ମୁଁ ବୁଝୁଛି ସେଇ ଜଣକ ଯେ ମସିହ ହୋଇପାରନ୍ତି ଏ ବିଷୟ ତାଙ୍କ ମଧ୍ୟରେ କୌଣସି ପ୍ରକାରର ସନ୍ଦେହ ଧାରଣା ଆଦୌ ନଥିଲା ସେ ତ ଏପରି କହିଥିଲେ ଆମ୍ଭେମାନେ ଜଣେ ମସିହଙ୍କ ପାଇଁ ଅପେକ୍ଷା କରି ରହିଛୁ ଅନ୍ୟ ଅର୍ଥରେ ସେ ସେପରି କହିଥିଲେ ଆମମାନଙ୍କୁ ଜଣା ମସିହ ଯେତେବେଳେ ଆସିବେ ସେ ଏହିସବୁ କାର୍ଯ୍ୟ ଆମମାନଙ୍କୁ କରି ଦେଖାଇବେ ଏବଂ ଏହିସବୁ ଆମମାନଙ୍କୁ ଜଣାଇବେ ଆଉ ଆପଣ କହିଥିଲେ ସେ ଜଣଙ୍କ ମୁଁ ଏହା ତାହା ହିଁ ଅଟେ ପୁଣି ହେ ପ୍ରଭୁ ଆଜି ରାତିରେ ସେମାନଙ୍କୁ ତାହା ଲକ୍ଷ୍ୟ କରିବାକୁ ଦିଅନ୍ତୁ ଯେ ଏ ତ ମୁଁ ଭୟ ନ କର ଏହା ମୋର ପ୍ରତିଜ୍ଞା ଅଟେ ହେ ପ୍ରଭୁ ପୀଡିତଗଣଙ୍କୁ ସୁସ୍ଥ କରନ୍ତୁ ହଜିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରନ୍ତୁ କ୍ଷୀତମାନଙ୍କୁ ପରିତୃପ୍ତ କରନ୍ତୁ ଆଜି ରାତ୍ରିବେଳା ଆମମାନେ ଏହି ସ୍ଥାନରୁ ଯେତେବେଳେ ଚାଲିଯାଉ ପୁଣି ଆମମାନେ ଦୂରନ୍ତ ସ୍ଥାନକୁ ଯିବା ସମୟରେ ଆମମାନଙ୍କ ହୃଦୟରେ ଏପରି କହିପାରୁ ଠିକ ସମାନ ପରି ଯେଉଁମାନେ ଇମାୟୁରୁ ଫେରିଥିଲେ ଆପଣଙ୍କ ଐଶ୍ୱରିକ ଉପସ୍ଥିତି ସହିତ ଏହି ଭବନର ମଧ୍ୟରେ ଆଜି ରାତ୍ରିକ ସେ ଆମମାନଙ୍କ ସେବା ଯେପରି କରୁଥିଲେ ସେତେବେଳେ ଆମମାନଙ୍କ ହୃଦୟ କଣ ଉତ୍ତପ୍ତ ହେଉନଥିଲା? ଆପଣ ଯେ ସ୍ୱୟଂରୁ ସେଇ ଜଣକ ଥିଲେ ଏ କଥାକୁ ସେମାନେ କିପରି ବୁଝିଥିଲେ? ସେମାନେ ଆପଣଙ୍କୁ ଗୃହ ମଧ୍ୟକୁ ନିମନ୍ତ୍ରଣ କରିଥିଲେ, ତତ୍ପରେ ସେମାନଙ୍କର ଚକ୍ଷୁ ଖୋଲିଥିଲା। ଆଜି ରାତିରେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଭିତରକୁ ଆସିବା ନିମନ୍ତେ ଆପଣଙ୍କୁ ନିମନ୍ତ୍ରଣ ଦିଅନ୍ତି। ଏହାକୁ ଆମମାନେ ଯଦି ଅବୁଝା ରହୁ ତେବେ ଭିତରକୁ ଆସିବା ପାଇଁ ଆମେ ଆପଣଙ୍କୁ ନିମନ୍ତ୍ରଣ କରୁ, ଯେପରି ଭାବେ ହେଉ ପଛେ ସେପରି କରୁ। ସ୍ୱୟଂକୁ ପ୍ରଗଟ କରିବାକୁ ତାହା କେବଳ ଏକମାତ୍ର ପନ୍ଥା ଅଟେ। ପୁଣି ପୁନରୁତ୍ଥାନ ଉତ୍ତାରେ ଆପଣ ସ୍ୱୟଂକୁ ଯେପରି ଭାବରେ ପ୍ରକଟ କରିଥିଲେ ସେ ବିଷୟକୁ ଆମେ ଲକ୍ଷ୍ୟ କରୁ। ଆପଣଙ୍କର କୃଷାର୍ପଣ ସମୟ ପୂର୍ବେ ଆପଣ ଯେ ପ୍ରକାର କାର୍ଯ୍ୟ କରିଥିଲେ ସେ ଏକାଧନ କର୍ମକୁ ପୁନଶ୍ଚ କରିଥିଲେ। ହେ ପ୍ରଭୁ, ଏହି ରାତ୍ରବେଳା ଆପଣ ଆସନ୍ତୁ, କାରଣ ଆପଣ ଏପରି କହିଥିଲେ ଆପଣ କାଲି ଆଜି ଓ ଚିରଦିନ ସମାନ ଥିଲେ। ଆମମାନଙ୍କ ନିମନ୍ତେ ତାହା ପୁନର୍ବାର କାର୍ଯ୍ୟକାରୀ କରନ୍ତୁ, ଯେପରି କର୍ମକୁ ଏହି ଜଗତରେ ମାନବ ରୂପେ ହୋଇ ରହିଥିବା ସମୟରେ ଆପଣ ସେହି ଦିନ ମାନଙ୍କରେ କରିଥିଲେ। ସେମାନଙ୍କ ପରି ହୃଦୟରେ ଶାନ୍ତି ଲାଭ କରି ଆମମାନେ ସ୍ୱଗୃହକୁ ଯେପରି ଫେରିଯିବୁ, ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମମାନେ ପ୍ରାର୍ଥନା କରୁ, ଆମେନ। ଆଉ ଆଜିର ରାତ୍ରିବେଳା ଉପାସନାରେ ଏହା ଯେ ଭୀଷଣ ଗରମର ଅବସ୍ଥା ଅଟେ ସେ କଥା ମୋତେ ଜଣା। ତତ୍ପରେ ନିରୂପିତ ସମୟରୁ 20 ମିନିଟ ଆହୁରି ସମୟ ଆମମାନଙ୍କ ପାଖରେ ଅଛି। ମୁଁ ଯେଉଁ କାର୍ଯ୍ୟକୁ କରିଥାଏ ତାହାର ବାଧା ସୃଷ୍ଟି କରିବାକୁ କିମ୍ବା ତାହାକୁ ସ୍ଥଗିତ ରଖିବାକୁ ମୁଁ ସକ୍ଷମ ହୋଇ ନପାରେ। ମୁଁ କୌଣସି ଏକ ଶକ୍ତି ଦ୍ୱାରା ସର୍ବଦା ନିୟନ୍ତ୍ରିତ ଅଟେ। ମୋର ଜୀବନ ଯାକ ମୁଁ ସର୍ବଦା ସେପରି ହୋଇଆସିଅଛି, ପୁଣି ଏହା ସବୁବେଳେ ଉଚିତ ବୋଲି ବିବେଚିତ ହୋଇଆସିଛି। ଯାହା କିଛି ବାଇବଲରେ ଥିଲା ତଦ୍ଭିନ୍ନ ଅନ୍ୟ କୌଣସି ବିଷୟ ମୋତେ କିଛି କହିନାହିଁ। ମୁଁ ଏହାକୁ ସ୍ଥଗିତ କରି ନପାରେ। ଏହାର ପରିପ୍ରେକ୍ଷୀରେ ମୁଁ ଅନ୍ୟ କିଛି କର୍ମ କରି ନପାରେ, ଯେପରି ଭାବେ ହେଉ ପଛେ ଏହା କେବଳ ସମ୍ପାଦିତ ହୋଇଥାଏ। ପୁଣି ମୁଁ ଏଥିରେ ନିଶ୍ଚିତ ଯେ ଯଦି ମୁଁ ଆଜ୍ଞାକାରୀ ହୁଏ ତେବେ ଏପରି କେହି ଜଣେ ଅବଶ୍ୟ ଅଛନ୍ତି ଯେ କି ଏହାକୁ ଆବଶ୍ୟକ କରନ୍ତି, ତେଣୁ ମୋତେ ବିଶ୍ୱାସଯୋଗ୍ୟ ହୋଇ ରହିବାକୁ ପଡିବ। ତତ୍ପରେ ସେହି ଯୋଗ୍ୟ ଦିନରେ ମୁଁ ସେପରି ଜଣେ ବ୍ୟକ୍ତି ହେବାକୁ ଚାହେଁ ଯେପରିକି ଶ୍ରେଷ୍ଠ ସାଧୁ ପାଉଲ କହିଥିଲେ, ମୁଁ କୌଣସି ବ୍ୟକ୍ତିର ରକ୍ତପାତ ଦୋଷରେ ଦାୟୀ ନୁହେଁ। ଆରେ ବା, ମୁଁ ଆପଣମାନଙ୍କୁ ସତ୍ୟ କଥା କହିବାକୁ ଚାହେଁ, ମୁଁ ଯେପରି ଅଟେ ସେ ପ୍ରକାର ନୁହେଁ। ମୁଁ ଆପଣମାନଙ୍କୁ ସ୍ନେହ କରେ। ଯଦି ଆପଣଙ୍କ ସହିତ ଜଣେ ଶିଶୁ ବାଳକ ଥାନ୍ତା, ହେ ନାରୀ, ସେ ବିଷୟଟିର ଉପରେ ବିଚାର କରନ୍ତୁ। ଆପଣ ସେହି ଭଉଣୀ ଅଟନ୍ତି ଯିଏକି ଅଧାକାଟା କେଶ ପୁଣି ଅନ୍ୟାନ୍ୟ ଅଶୋଭନୀୟ ଆଚରଣ ସହିତ ଥିବା କାରଣରୁ କିଛି କ୍ଷଣ ପରେ ମୁଁ ଆପଣଙ୍କୁ କଟୁ ସମାଲୋଚନା କରିଥିଲି। ଯଦି ଆପଣଙ୍କର ଏକ ଶିଶୁପୁତ୍ର ଥାନ୍ତା ପୁଣି ବାହାରେ ସଡକ ଉପରେ ବସିଥାନ୍ତା ଆଉ ଆପଣ ଆସି ଅତି କଅଁଳିଆ ସହରେ କହିଥାନ୍ତେ, ଜୁନିୟର, ପ୍ରିୟ ଜୁନିୟର, ତୁମକୁ ଭିତରକୁ ଚାଲି ଆସିବାଟା ଉତ୍ତମ ବିଷୟ ଥିଲା, ଏହା ସେପରି ହୋଇପାରେ, ମୁଁ ସେ ବିଷୟରେ ତ ଅଜଣା ହୋଇପାରେ, ସେମାନେ ତୁମ ଚତୁର୍ଦ୍ଦକୁ ଘେରି ବୁଲି ଚଳାଇ ନେବେ, ତେବେ ତ ସେଇ ଶିଶୁ ସନ୍ତାନଟିକୁ ଆପଣ ଆଦୌ ସ୍ନେହ କରୁନାହାନ୍ତି, ତାହା ସତ୍ୟ କଥା। ଆପଣ ସେଇ ଆଡ଼କୁ ବାହାରି ଚାଲିଯିବେ, ପୁଣି ସେ ଦଲଦଲ ମଧ୍ୟରେ ଆପଣ ତାହାକୁ ଅଥବା ଧସି ଯିବାକୁ ଦେବେ, ନତୁବା ତାହାକୁ ଭିତରକୁ ଆସିବାକୁ ଦେବେ, ତାହା ସତ୍ୟ କଥା। ତାହେଲେ ଆପଣ ତାହାକୁ ପ୍ରକୃତରେ ସ୍ନେହ କରନ୍ତି। ସୁସମାଚାରର ବିଷୟବସ୍ତୁ ତାହା ହିଁ ଅଟେ। ଈଶ୍ୱର ଆପଣମାନଙ୍କୁ ସ୍ନେହ କରନ୍ତି, କାରଣ ଯେଉଁମାନଙ୍କୁ ସେ ପ୍ରେମ କରନ୍ତି ସେ ସେମାନଙ୍କୁ ପ୍ରହାର କରନ୍ତି ଓ ଶାସନ କରନ୍ତି। ପ୍ରତ୍ୟେକ ସନ୍ତାନ ଯେଉଁମାନେ ତାହାଙ୍କ ନିକଟବର୍ତ୍ତୀ ହୁଅନ୍ତି ସେମାନଙ୍କୁ ଅନୁଯୋଗ କରନ୍ତି। ଆପଣମାନେ ପ୍ରହାରକୁ ଯଦି ସହି ପାରିନଥାନ୍ତି ଆପଣମାନେ ସେ କ୍ଷେତ୍ରରେ ଦୂରେଇ ଯାଆନ୍ତି, ପୁଣି ଏଥିପାଇଁ କ୍ରୋଧ ପ୍ରକାଶ କରନ୍ତି, ତେଣୁକରି ଆପଣମାନେ ଯାରଦ ସନ୍ତାନ ହୋଇଥାନ୍ତି କିନ୍ତୁ ଈଶ୍ୱରଙ୍କ ସନ୍ତାନ ହୋଇନଥାନ୍ତି। ସୁତରାଂ କେବଳ ମନେ ରଖନ୍ତୁ, ଏହା ତ କେବଳ ବାକ୍ୟର ବିଷୟବସ୍ତୁ ଅଟେ। ତତ୍ପରେ ତାଙ୍କ ଆଡ଼ୁ କେବଳ ବାକ୍ୟଟିଏ, ଏକମାତ୍ର ବାକ୍ୟ। ମୋର ସମ୍ପୂର୍ଣ୍ଣ ଜୀବନ କାଳରେ କୋଟି କୋଟି ସଂଖ୍ୟକ ବାକ୍ୟ କହି ପାରିଥିବା ଅବସ୍ଥାରୁ ସୁଦ୍ଧା ଅଧିକା ହେବାର ବିଷୟଟିକୁ ପରିଚିତ କରାଇବ, ଏହା ତ ତାଙ୍କରି ଅଟେ। ତାଙ୍କର ପ୍ରତିଜ୍ଞାଟିକୁ ଆମମାନେ ଜାଣୁ, ସେ ସଫଳ କରିବା ଉଦ୍ଦେଶ୍ୟରେ ଯେ ପ୍ରତିଜ୍ଞା କରିଥିଲେ ସେ କଥାକୁ ଆମମାନେ ଜାଣୁ, ତେଣୁ ତାହା ଯେ ସେପରି ଅବା ଅନ୍ୟ କିଛି ସେ ବିଷୟକୁ ମୁଁ ଜାଣେ ନାହିଁ କରିଥିଲେ, ତହିଁରୁ ଆମମାନେ ହେବୁ। ସେ କାର୍ଡ ଗୁଡାକୁ ପୁନର୍ବାର ବଣ୍ଟନ କଲେ କି? କାର୍ଡ ଗୁଡାକୁ ଯଦି ଆପଣମାନେ ବଣ୍ଟନ କରିଥିଲେ କି, ତାହା କେଉଁ ସଂଖ୍ୟକ କାର୍ଡ ଅଟେ? ଯେ ସବୁକିଛି ଉତ୍ତମ, ସବୁକିଛି ଉତ୍ତମ। ସମୟକୁ ବଞ୍ଚାଇବାକୁ ଯାଇ ଆସନ୍ତୁ ପ୍ରଥମ ନମ୍ବରରୁ ଆମମାନେ ଆରମ୍ଭ କରିବା। ତତ୍ପରେ ସେମାନେ ଭବନର ସର୍ବତ୍ର ସମବତ ଉପସ୍ଥିତ ଥାଇପାରନ୍ତି, ଯେ ର ଏକ ନମ୍ବର ବିଶିଷ୍ଟ ସଂଖ୍ୟା। ତତ୍ପରେ ଆମେମାନେ କିଛିଟା ସମସ୍ୟାକୁ ଲାଭ କରିଛୁ, ଏକଦା ଆମେମାନେ ସେଠାରୁ ଆରମ୍ଭ କରିଥିଲୁ, ଏହି ସଂଖ୍ୟାରୁ ବଳକା ସମୟରେ କିଛିଟା ଆଗପଛ କରି ଆରମ୍ଭ କରିଥିଲୁ, ପୁଣି ବିଭିନ୍ନ ଦିଗରୁ ଆରମ୍ଭ କରିଥିଲୁ, ତଥାପି ସେହି ସ୍ଥାନ ପ୍ରତ୍ୟେକ ଦିଗରୁ ଆମମାନେ समस्या गुड़िक जड़ित थिलु तथापि प्रत्येक व्यक्ति जे माने एई स्थान को आसंती प्रत्येक दिन आसंती धाड़ी मध्य को आसी उपस्थित को सेमान पाखरे सुजोग रहिछि ता से प्रकार अर्थ को प्रकाश करि न थाए जे तो आपण माने एई स्थान रे आसंती एई उपासना रे उपस्थित केते जन व्यक्ति से विषय को जानंती एठारे जते जन व्यक्ति आरोग्यता लाभ करिथिले तनु अधिक संख्या को व्यक्ति से समवेत मंडली मध्य रे जे सुस्थता लाभ करिथिले से कथा केते जन जानंती निश्चित रूपे आपने जानते बुझंतु खंडे प्रार्थनार कार्ड लोक मान स्थान को केवल अक्लेश आसवाई सुविधा दिए से मध्य पवित्र आत्मा को अवस्थापित कराए जेहेतु से निम्ते आपने अभ्यस्त अटंती कि आम मान को वर्तमान सेपरी अवश्य करने दरकार ना आम मैंने प्रार्थनार कार्ड गुडाक छाड़ पार जेपरिकी गत रात आम मैंने गत रात आम मान पाखे प्रार्थना कार्ड सुविधा नथिला जे माने खंडे प्रार्थना कार्ड को सुद्धा पाइ नथिले सेमानक मध्य को पवित्र आत्मा अक्लेश रे प्रवेश करथिले मु एपरि अनेक किछि घटना को देखि छी जा विषय रे मु कोनोसी कथा आदो प्रकाश करी नथिली जेतु ता सेपरि थिला अथवा नुहे से विषय को मु जानि नथिली ता अद्यावधि सेमान परे कला बादल को छाई रखि छी पुनि मु ता को साधारण भाबे सेपरि होया को मु तो जानी नथिली सेमानक डाकिबा जको अधिक किछि प्रकार को आगो करबो नै से जहाँ किछि कहंती ता सठिक अटे तेरु से जहाँ किछि कहंती ता को कान पाती सुनंतु ता जे संख्या विशिष्ट कार्ड थिला आपन सेपरि कहिथिले कि जे रो एक नंबर किए से कारखानी को पाई छंती आपन निजर हाथ ऊपर को उठांतु हे पुत्र तुम्हें निश्चित रूपे भ्रांत रे अछ निश्चित रूपे किछि ना किछि ओहो मु अतिशय दुखित आ सभा पछरे कांथ निकट सेतारे उपस्थित असंती हे नारी एही स्थान को चली आसंतु से माने से काल गुड़ा को अबाध रे एही स्थान को नै आसंतु से माने भाई बॉर्डर्स किबा बिली केई एले जने सेपरि करंतु बहुदा से माने उभय आपण मान सामने से कार्ड गुडा को फेंटी दियंती तत्पर आपण मान से कार्ड गुडा को बांटी दियंती आपण माने जे कार्ड को चाहि थांती से गुडा को बांटी दियंती आमे माने तो जानि नथाउ से गुडा तो केवल एई खंडिक संभवतः पांच नंबर विशिष्ट कार्ड खंडिक थाई पारे आउ से अन्य खंडिक सात नंबर विशिष्ट कार्ड अटे एई खंडिक पंद्रह नंबर विशिष्ट कार्ड अटे आउ से खंडिक पंचानबे संख्या कार्ड अटे मैंने किसी हेले से विषय जानि नथाउ तत्परे आउ पुनः मुझे उपस्थित हुए मु तो केवल यह मोहर अंतकरण जे कोनसी स्थान रे अवस्थान कर रही थाए मु सही स्थान डाकी थाए ताजे सही स्थान थाए से पर किसी विषय को भ्रक्षेप करना थाए हाँ तो केवल यदि मु से पर कहे समय समय धाड़ी मध्य केते जन जे अछंती ताहा को मु खणी पकाए पुनी धाड़ी रे थिबा लोक को मध्य रे मु ताहा को बांटी दिए आउ उत्तर टी को लाभ कर थाए बुझंती तो आउ तत्परे जदि मु सेपरि न करे काहे कि मु तो मोर मस्तिष्क को सर्वप्रथमे जेउ संख्याटी आसी थाए ताकु डाकी थाए एक नंबर संख्या जे दुई नंबर नंबर दुई नंबर तीन नंबर चार नंबर पांच नंबर छ सात आठ नौ दस सेमान आसवाक दियंतु बुझंतु एक दुई तीन चार पांच छ सात आठ नौ दस ता उत्तम विषय अटे ताही उपयुक्त मार्ग अटे उपयुक्त भावे व्यवस्थित होई आसंतु अपेक्षा करंतु जने कोनसी अन्य दिग दे अग्रसर करंती एक दुई तीन चार पांच छ सात आठ नौ ता हाँ उत्तम विषय पुणि स्थान रे ता दस संख्या अटे उत्तम विषय एगार बार तेर चौद पंदर ता अधिका पांचटी संख्यक काल गुड़ाक अटे एक दुई तीन चार पांच भल ताते उत्तम विषय अटे षोह सतर अठर उन्नीस कोड़े एक दुई तीन चार मु केवल चारि खंड कार्ड को देखुअछि कोड़े कोड़े संख्यक कार्ड धारी उत्तर देइथिले कि भल कथा कोड़े एकाथर के बहुत संख्यक लोक को ठिया हो रही अवस्था से आसल विषय को आम मैंने आद इच्छा कर नाउ तत्पर यही दल टी सहित पुंखानुपुख रूपे आम मैंने संपर्क स्थापन कर जदि रहा इच्छा करू पुणी यह अपेक्षाकृत अधिक जदि न हुए तेरे अधिक किसी डाकवाई आम मैंने अग्रसर हेबू आम मैंने आद डाकी ନଥାଉ ହୋଇପାରେ ଆମମାନେ ଆସନ୍ତୁ କିଛିଟା ଅଧିକ ସଂଖ୍ୟକ ଡାକି କାହାକୁ ଡାକିବା ଏବଂ ସେପରି ଡାକିବାକୁ ଯତ୍ନ କରିବା ଆସନ୍ତୁ ଅଧିକ ପାଞ୍ଚଟି ଡାକିବାକୁ ଯତ୍ନ କରିବା ଯେର ଏକୋଇଶରୁ ପଚିଶ ସଂଖ୍ୟାକୁ ଡାକିବା ଯଦି ଆପଣମାନେ ଇଚ୍ଛା କରନ୍ତି ଯେ ସେମାନଙ୍କୁ ଠିଆ ହୋଇ ପଡ଼ିବାକୁ ଦିଅନ୍ତୁ ଏକୋଇଶରୁ ପଚିଶ ଏକ ଦୁଇ ତିନି ସେହି ସଭା ପଛରେ ପଛ ଧାଡ଼ିରେ ଚତୁର୍ଥ ଜଣକ ଅଛନ୍ତି ଏକ ଦୁଇ ତିନି ଚାରି ତାହା ପଞ୍ଚମଟି ଅଟେ ଭଲ କଥା ଆସନ୍ତୁ ଏଇଠାରେ ଆମେମାନେ ବର୍ତ୍ତମାନ ସ୍ଥଗିତ ହୋଇପଡ଼ିବା ଏଠାରେ ଧାଡ଼ି ମଧ୍ୟରେ ପଚିଶ ଜଣ ଉପସ୍ଥିତ ଅଛନ୍ତି ଆଉ ସେମାନେ ଏହି ସ୍ଥାନରେ ଧାଡ଼ି ବାନ୍ଧି ଠିଆ ହୋଇଅଛନ୍ତି ବର୍ତ୍ତମାନ ଏକ ସମର୍ଥନ ବିଷୟକୁ ମୁଁ ଆପଣମାନଙ୍କୁ ପଚାରିବାକୁ ଯାଉଛି ଆପଣମାନେ ମୋତେ ନିଜର ଏକାଗ୍ରତାକୁ ପ୍ରଦାନ କରିବେ କି ଈଶ୍ୱରଙ୍କୁ ନିଜର ଏକାଗ୍ରତା ପୂର୍ବକ ଧ୍ୟାନକୁ ପ୍ରଦାନ କରନ୍ତୁ କେବଳ ପରବର୍ତ୍ତୀ ପନ୍ଦରରୁ ଷୋହଳ ମିନିଟ୍ ସମୟ ପାଇଁ ପ୍ରଦାନ କରନ୍ତୁ ଆପଣମାନେ ସେପରି କରିପାରିବେ କି ଆପଣମାନେ ଏହାକୁ ସେପରି କରିବେ କି ନିଜର ହୃଦୟକୁ ଖୋଲି ପକାଇବେ କି ମୁଁ ଯେ କଣ କହିଛି ସେ କଥାକୁ ଏତେବେଳେ ମନେ ପକାନ୍ତୁ ଏହାକୁ ଆପଣମାନଙ୍କ ପିଠି ପଛରେ ପକାଇ ଦିଅନ୍ତୁ ପକାଇ ଦେବାକୁ ଆଦୌ ସୁଯୋଗ ନ ଦିଅନ୍ତୁ ପୁରାତନ ପ୍ରବାଦ ଯେପରି ରହିଛି ଏକ ବତକର ଉପରେ ପାଣି ଢାଳିଦେବା ନ୍ୟାୟ ବୃଥା ପ୍ରୟାସ ଆଦୌ ନ କରନ୍ତୁ ଏହାକୁ ସେପରି ଆଦୌ କରନ୍ତୁ ନାହିଁ ଏହାକୁ ବିଚାର କରି ଦେଖନ୍ତୁ ଯାହା କିଛି ବିଷୟ ଧର୍ମଶାସ୍ତ୍ରରେ ଉଲ୍ଲେଖ ନାହିଁ ସେପରି ଧରଣର କଦର୍ଥ ବାକ୍ୟଟିଏ ମୁଁ ଯଦି ଆପଣମାନଙ୍କୁ କହେ ପୁଣି କୌଣସି ଏକ ସମୟ ନିମିତ୍ତ ଏକ ପ୍ରତିଜ୍ଞା କଥାକୁ କହିଥାଏ ତେବେ ଏହି ସ୍ଥାନରେ ଉପସ୍ଥିତ ଥିବା ସଞ୍ଚାଳକଙ୍କୁ ସାକ୍ଷାତ କରିବା ନିମନ୍ତେ ଆପଣମାନେ ବାଧ୍ୟ ଅଟନ୍ତି ତତ୍ପରେ ଆସି ସେ ବିଷୟ ମୋତେ ସୂଚିତ କରିବାକୁ ବାଧ୍ୟ ଅଟନ୍ତି ତାହା ନିହାତି ପକ୍ଷେ ସତ୍ୟ କଥା ବଚନ ମଧ୍ୟରେ ଯାହା କିଛି ରହିଛି ତଦ୍ଭିନ୍ନ ଅନ୍ୟ କୌଣସି ବିଷୟକୁ ମୁଁ ଆଦୌ ଶିକ୍ଷା ଦିଏ ନାହିଁ ପୁଣି ସେହି ବାକ୍ୟ ସହିତ ମୁଁ ଯଦି ଯଥୋଚିତ ରୂପେ ସୁସ୍ଥିର ହୋଇ ରହେ ଆଉ ତାହା ଯେ ଉଚିତ ପ୍ରକାର ମାର୍ଗ ମୁଁ ଯଦି ସେ ପ୍ରକାର ବିଷୟକୁ କହେ ତତ୍ପରେ ଈଶ୍ୱର ଏହା ବାଇବଲରେ ରହିଛି ଯାହା କିଛି ବିଷୟ ବାଇବଲରେ ନାହିଁ ସେ ପ୍ରକାର ଧରଣର ବିଷୟକୁ ପ୍ରଭୁଙ୍କ ଯଦି ମୋତେ କହିଥିଲେ ତେବେ ଏହା ଈଶ୍ୱରଙ୍କ ଦୂତଙ୍କ ଆଡୁ ଆଦୌ ସେପରି ପ୍ରେରିତ ହୋଇନଥିଲା ତାହା ହିଁ ସତ୍ୟ କଥା ଯାହା କିଛି ବିଷୟ ଧର୍ମଶାସ୍ତ୍ର ବାଇବଲ ନଥିଲା ସେପରି ଧରଣର କୌଣସି ଏକ ବଚନ ସେ ମୋତେ କଦାପି କହିନଥିଲେ ଆଉ ଆପଣମାନେ ସେଥିର ସାକ୍ଷୀ ସ୍ୱରୂପ ଅଟନ୍ତି ଯାହା କିଛି ବିଷୟ ଧର୍ମଶାସ୍ତ୍ର ବାଇବଲରେ ନଥିଲା ସେପରି ଧର କୌଣସି ଏକ ବଚନ ସେ ମୋତେ କଦାପି କହିନଥିଲେ ଆଉ ଆପଣମାନେ ସେଥିର ସାକ୍ଷୀ ସ୍ୱରୂପ ଅଟନ୍ତି ଶତ ଶତ ହଜାର ହଜାର ଲକ୍ଷାଧିକ ଜନତାଙ୍କ ସମ୍ମୁଖରେ ସେ କୌଣସି ଗୋଟିଏ ହେଲେ କଥା ମୋତେ କଦାପି କହିନାହାନ୍ତି ପୁଣି ଜଗତର ବିଭିନ୍ନ ଭାଷାବାଦୀମାନଙ୍କ ମଧ୍ୟରେ ସେପରି କହିନାହାନ୍ତି ଯାହା ଭ୍ରାନ୍ତ ଧରଣ ବିଷୟ କିମ୍ବା ଯାହା ଆଦୌ ସଫଳ ହୋଇନଥିଲା ସେପରି ଧରଣ କୌଣସି କଥାକୁ ସେ କଦାପି କହିନାହାନ୍ତି ଶୁଣନ୍ତୁ ସଞ୍ଚାଳକ ମହାଶୟଙ୍କୁ ପୁଣି ଅନ୍ୟମାନଙ୍କୁ ପଚାରନ୍ତୁ ସେପରି ଧରଣର କଥାକୁ ଆପଣମାନେ ସମସ୍ତେ ଏଠାରେ ଦେଖନ୍ତି ତାହା ସମର୍ଥନ ବିଷୟ ଅଟେ ହେ ଭାତୃଗଣ ତାହା ଯଥୋଚିତ ବିଷୟ ଅଟେ ନା କିପରି ବାହାରେ ସେହି ସ୍ଥାନରେ ପୁଣି ବାହାରେ ସେହି ବ୍ୟକ୍ତିଗଣ ସେହି ବ୍ୟକ୍ତିଗତ ଜୀବନରେ ଯେଉଁ କ୍ଷେତ୍ରରେ ସେ କହନ୍ତି ସେହି ସ୍ଥାନକୁ ଯାଅ ପୁଣି ଏହାକୁ ଲକ୍ଷ୍ୟ କର ତତ୍ପରେ ଏହା ସଂଗଠିତ ହେବ ସେହି ସ୍ଥାନରେ ଠିକ ଏହି ସ୍ଥାନରେ ତାହାକୁ ଯେତେବେଳେ ପ୍ରକାଶ କର ଏହା କେବଳ ଲଗାତାର ରୂପେ ସବୁ ସମୟରେ ଦେଖନ୍ତୁ ବର୍ଷ ମଧ୍ୟରେ ଆଉ ବାହାରେ ପ୍ରକାଶ କରନ୍ତୁ ଜନସମାଗମର ଲୋକମାନେ କେବଳ ଛୋଟକାଟ ବିଷୟ ଗୁଡାକୁ ଲକ୍ଷ୍ୟ କରନ୍ତି ତଥାପି ଏତେବେଳେ ଆପଣମାନେ କେବଳ ଭକ୍ତିଭାବ ବହନ୍ତୁ ବର୍ତ୍ତମାନ ଏହି ପ୍ରାର୍ଥନା ଧାଡ଼ିରେ ଉପସ୍ଥିତ ଥିବା ସମସ୍ତେ ଏଠାରେ ସମସ୍ତେ ଅପରିଚିତ ଅଟନ୍ତି କି ଆପଣମାନେ ଯଦି ସେପରି ଅଟନ୍ତି ତେବେ ନିଜ ନିଜର ହାତ ଉପରକୁ ଉଠାନ୍ତୁ ଭଲ କଥା ଏଠାରେ ଉପସ୍ଥିତ ଥିବା କେତେଜଣ ବ୍ୟକ୍ତି ବାହାରୁ ଅଟନ୍ତି ଜାଣନ୍ତି ଯେ ଆପଣମାନଙ୍କ ସମ୍ବନ୍ଧରେ ମୁଁ କିଛି କଥା ଆଦୌ ଜାଣେ ନାହିଁ ନିଜ ନିଜର ହାତ ଉପରକୁ ଉଠାନ୍ତୁ ବର୍ତ୍ତମାନ ଧନ୍ୟବାଦ ଆପଣ ଯେ କେଉଁ ସ୍ଥାନରୁ ଅଟନ୍ତି ତାହା ମୁଁ ଜାଣେ ନାହିଁ ଆଉ ମୁଁ ସେପରି ବିଷୟକୁ ଭୃକ୍ଷେପ କରେ ନାହିଁ ଆପଣ ଯଦି ବାଲକୋନିରେ ବସିଥାନ୍ତି ପଛ ପାଖର କାନ୍ଥ ନିକଟରେ ଉପସ୍ଥିତ ଥାନ୍ତି ଏହି ସ୍ଥାନ ନିକଟରେ ଥାନ୍ତି ଯେ କେଉଁ ସ୍ଥାନରେ ଆପଣମାନେ ଉପସ୍ଥିତ ଥାନ୍ତି ମୁଁ ଜାଣେ ନାହିଁ ତତ୍ପରେ ଏହା ତ ଆପଣମାନଙ୍କର ଉପକାର ନିମନ୍ତେ ସେପରି ଅଟେ ଏହା ଆପଣମାନଙ୍କର ସାହାଯ୍ୟ ପାଇଁ ଅଟେ ବୁଝନ୍ତୁ ଏହା ଆପଣମାନଙ୍କର ହିତ ଉଦ୍ଦେଶ୍ୟ ଅଟେ ତେବେ ତ ମୋ ସହିତ କଥାବାର୍ତ୍ତା କରୁଥିବା ବାଳକଟି ମୋର ଶିଶୁ ନାତିଆ ଅଟେ ଏପରି ମୁଁ ବିଚାର କରିଥିଲି ତଥାପି ଏହା ସେପରି କିଛି ନଥିଲା ଆଜି ରାତିରେ ଏହି ଆଳୟର କୌଣସି ଏକ ସ୍ଥାନରେ ମୋର ଶିଶୁ ନାତିଆଟିକୁ ମୁଁ ଦେଖିଥିଲି ସେହି ଜଣକ ତାହାରି ପରି ଉଚ୍ଚତା ବିଶିଷ୍ଟ ଅଟେ ଆଉ ମୁଁ ବିଚାର କରିଥିଲି ସେହି ଜଣକ শিশু পাওল লা সে যে মঞ্চ উপরে ঠিয়া হওয়া পুঁ মো প্রচার করা আশায়ী সে বিষয় সে মতো সর্বদা কুলা উপস্থিত হওয়া কুলা পুঁ সে অদ্যাবধি দুই বর্ষর বালকটি সুদ্ধা হয়ে না সেই শিশু বালকটি তার মাতা যে খোঁজুছি এপর মু বিচার করে সুতরাং মনে রাখতু মু আপন মানুষ সাহায্য করা যত্ন করুছি মু যে সেপরি করুছি ঈশ্বর সে কথা জাণতি বুঝতি তো মু আপন মানুষ সাহায্য করা চেষ্টা করুছি এতবে ধ্যান দিয়ন্তু মু কিছুটা সাহায্য পাওয়া ইচ্ছা করে সেদি চাহান্তি আমমান মধ্যে আসিপারন্তি পুনি এ বিষয়টির উপরে বিচার করন্তু যীশু খ্রিস্টঙ্কর স্বতঃ ব্যক্তিত্ব মাংসময় শরীরে থাই আমমান মধ্যে কার্য করুছন্তি যুগান্ত সময়ে সফল করে বলি সে যেপরি প্রতিজ্ঞা করে কইছিলে তাহাই সফল করুছন্তি সে বিষয়কু সে যে প্রতিজ্ঞা করে কইছিলে এ কথা কত জন ব্যক্তি জানান্তি এহা সদমরে যেপরি ভাবে ঘটিছিলা ঠিক সেইপরি যেতবে দূত জনক আপনার পছকু বুলাই বসিছিলে আও তাহাকু দেখাইছিলে সেই জনক স্বয়ং রূপ পরমেশ্বর ছিলে সেই জনক যে ঈশ্বর ছিলে এ কথা আপনার মানে বিশ্বাস করতে কি সে জনক যে স্বয়ং ঈশ্বর ছিলে এ কথা কত জন বিশ্বাস করতে সুনিশ্চিত রূপে এহা সে ছিলে সে যে তাহাই ছিলে এ কথা বাইবল কহি অছি আর সে ছিলে যীশু এ বিষয়কে উদ্ধৃত করে কহিছিলে বর্তমান ধ্যান দিয়ন্তু সেই স্থানে প্রার্থনার কার্ড ন পাই যে মানে উপস্থিত অছন্তি এহা সেমানক পাই আপনার মানে মো পাই কিছু করন্তু বলি মু ইচ্ছা করে আপনার যে কোনসি জায়গায় বসে থাকতো না কাহিকি এপরি করন্তু পুনি মনে রাখন্তু এ বিষয় গুড়াকু স্মরণে রাখি থাকতো ধ্যান দিয়ন্তু আপনার মানে যে সুস্থ হয়ে সারিছন্তি সে কথাকু সেই জনক আপনার যেতবে কহন্তি কিংবা কোন যে আপনার করিবা কো অছি সে কথাকু নির্দেশ দে কহন্তি তাহাকু লক্ষ্য করন্তু এহা যে কোন কহন্তি তাহাকু লক্ষ্য করন্তু এহা আপন যদি ব্যক্তিগত রূপে কেবল কহন্তি এ তাহা আপনার বিশ্বাসকু বড়াইবা উদ্দেশ্যে সেপরি অটে তৎপরে আপনার বিশ্বাস যেতবে কোনসি এক নিশ্চিত বিন্দুরে আসি স্থিরীকৃত হুয়ে আপনার অগ্রসরে বাহারি আসন্তি পুনি ঈশ্বরঙ্কু গ্রহণ করন্তি এহা মোহর নিমিত্ত আদৌ নুহে যেহেতু স্বর্গবাসী পিতা সে কথাকু জানন্তি এখানে সামনে বসে রহিথিবা ধারিত্র মধ্যকু মু নজর পকাই দেখে যেউন জনকু মু চিহ্নে সেই ব্যক্তি মু এখানে আদৌ দেখে নাহি এই সম্পূর্ণ জনসমাগম মধ্যে কেবল দুই তিন জনকে ব্যতীত মু অন্য কাহারিকু দেখি পারে নাহি তৎপরে ঠিক এই সময়ে কেই জনে পরি নাহান্তি যাহাঙ্কু মু দেখাই পারে বলি মু কই পারে কিছুক্ষণ পূর্বে এখানে উপস্থিত থিবা এডমন ওয়েনকু মু চিহ্নে মু তাঙ্কু দেখিছি বলি বিচার করিছিলি আও মু হরাইছিলি যদি মু ভুল করু নথায়ে চিনিথিবা কৌশি এক ব্যক্তিঙ্কু মু দেখে সেই জনক জনে পুরুষ ও তাঙ্কর স্ত্রী অটন্তি পুনি ফ্রিজিঙ্গর নামনি সেমানঙ্কর সান ঝিয়টি অটে ওহাইরু আগন্তুক অটন্তি সেই জনক অটন্তি তো আপন ভাই ফ্রিজিঙ্গর অটন্তি কি আপন সেই স্থানে কিছুটা নিকটে বসিছন্তি যে স্থানে মোর বন্ধু ভাই আর ভৌণী ফ্রিজিঙ্গর ওহিয়ারু আগন্তুক মোর বন্ধুগণ উপস্থিত অছন্তি তৎপরে সেই স্থানের অনতি দূরে পথরে সেই অন্য স্থানে বসিছন্তি সে অটন্তি এখানে সেই কোণে মু তাঙ্কু উপস্থিত হওয়া দেখে সে জনে বৃদ্ধ ব্যক্তি অটন্তি 92 বয়সরে পদার্পণ করিয়াকু যাউছন্তি সে উইলিয়াম ডচ নামরে জনাশুনা অটন্তি সে পুরি তাঙ্কর পত্নী অছন্তি সে জনে সেবিকা নর্স অটন্তি ওহাইওর বাসিন্দা উইলিয়াম ডচ সে মোর জনে ঘনিষ্ঠ বন্ধু অটন্তি অনেক দিন বিতি নাহি আর সেতবে সে 91 বর্ষ বয়স্ক ছিলে হৃদযন্ত্র নিরস্ত ব্যাধিরে পুরাপুরি আক্রান্ত হইছিলে হৃদযন্ত্র ব্যাধিরে আক্রান্ত হইছিলে তাঙ্কর পত্নী মতে ডকাইছিলে সে সেতবে মৃত্যুমুখী পায়াছিলে আর তাঙ্কর পত্নী মতে তুরন্ত আসিবাকু অনুরোধ করি ডকাইছিলে আর সেপরি এক ক্ষেত্রে সে মোহর কেতেক অন্তরঙ্গ বন্ধু ছিলে তাহা এহার পরিচয় দিয়ে আর সে পরিচিত হয়ে আসিছন্তি তাঙ্কু দেখিবা পাই মোহর যিবা পথরে মু অত্যন্ত চিন্তিত হয়ে পড়িছিলি মু ঠিয়া হয়ে পড়িছিলি আর মোহর গাড়ির টকটিয়ে বিগড়ি যাইছিলা মোহর টায়ার কু কেতেক স্থানরে কাটি পকাইছিলা তৎপরে টেক্সাস কর কৌশি এক স্টেশন কু মু যাইছিলি কিছু গ্যাস ভরিছিলি এগুড়াক বাহারি যাইছিলা তাকে পরীক্ষা করে দেখিছিলি আর মু উপরকু চাহি দেখিছিলি পুনি ভাই ডচঙ্কু মোহর উপাসনালয়কু চালি চালি আসুথিবার পুনি মোহর হাতরে হাত মিলাই করবন্ধন করুথিবার মু দেখিছিলি মু কহিছিলি পরমেশ্বরঙ্কর স্তুতিবাদ হেউ তৎপরে এ আড়কু মু ফেরি চাহিছিলি আর রাস্তা উপরে চালি করি সে আড়কু আসুথিবার মু দেখিছিলি পুনি মোহর হস্তকু করবর্ধন করিছিলি মু তাঙ্ক পাখকু যাইছিলি জনৈক যুবক জিহুদিঙ্কু তাঙ্ক চিকিৎসকঙ্কু মু দেখিছিলি কিমা জনে মধ্যম বয়স্ক ব্যক্তিঙ্কু জিহুদি ব্যক্তিঙ্কু দেখিছিলি আউ মু କହିଥିଲି ଆହେ ଚିକିତ୍ସକ ମହାଶୟ ତାଙ୍କ ସମ୍ବନ୍ଧରେ ଆପଣଙ୍କ ମତାମତ କଣ? ସେ କହିଥିଲେ ସଂଗ୍ରାମ କରିବାର ବଳ ବୟସକୁ ସୁଦ୍ଧା ସେ ହାସଲ କରିନାହାନ୍ତି। କହିଥିଲେ ସେ ଅମ୍ଳଜାନ ବାସ୍ପୁର ଚିକିତ୍ସାଧୀନ ଅଟନ୍ତି। କହିଥିଲେ ଠିକ ସେପରି ଅବସ୍ଥାରେ ଥାଏ ସେ ମୃତ୍ୟୁବରଣ କରିବେ। ଆଉ ସେପରି ମଧ୍ୟ କହିଥିଲେ ମନେ ରଖନ୍ତୁ ସେ 91 ବର୍ଷ ବୟସ ଅଟନ୍ତି। ମୁଁ କହିଥିଲି ମହାଶୟ ହଁ ତାହା ହିଁ ଅଟେ। କହିଥିଲି ଏହା ପୁରାପୁରି ଭାବେ ହୃଦଯନ୍ତ ପ୍ରକ୍ରିୟାର ସଫଳତା ଅଟେ। ଏହା ପ୍ରକୃତରେ ହୃଦଯନ୍ତ ପ୍ରକ୍ରିୟାର ବିଫଳତା ଅଟେ, କିଛି ଉପକାର କରାଯାଇ ନ ପାରେ। କହିଥିଲେ ଏହା ଚିର ବିଦାୟ ନେବାର ସମୟ ଅଟେ। ତତ୍ପରେ ମୁଁ କହିଥିଲି ମହାଶୟ ହଁ ତଥାପି ନୁହେଁ, ଯାଦବ ମୃତ୍ୟୁବରଣ କରୁନାହାନ୍ତି, ତାହା ହିଁ ସବୁକିଛି ବିଷୟ। ମୁଁ ଭିତରକୁ ପଶିଥିଲି, ମୋର ହାତକୁ ଶିବିର ଉପରେ ଥୋଇଥିଲି। ମୁଁ କହିଥିଲି ଭାଇ ଡଜ୍ ଆପଣ ମୋ କଥାକୁ ଶୁଣିପାରନ୍ତି କି? ସେ ମୋ ଆଡ଼କୁ ଚାହିଁ ଦେଖିଥିଲେ। ବର୍ତ୍ତମାନ ବାସ୍ତବରେ ତାଙ୍କରି ନାମରେ ରହିଛି ସେ ଜର୍ମାନ ଦେଶୀୟ ଡଚ୍ ଅଟନ୍ତି। ଆଉ ମୁଁ କେବଳ ସାଧାରଣ ରୂପେ ତାହାଙ୍କୁ ଡଚ୍ ବୋଲି ଉଚ୍ଚାରଣ କରିଥାଏ, ବୁଝନ୍ତୁ। ଆଉ ମୁଁ ଶିବିର ଉପରେ ମୋର ହସ୍ତଗତ କେବଳ ରଖିଥିଲି। ତତ୍ପରେ ମୁଁ କହିଥିଲି ଭାଇ ଡଚ୍ ଆପଣ ମୋତେ ଶୁଣୁଛନ୍ତି କି? ସେ କହିଥିଲେ ହଁ। ମୁଁ କହିଲି ଆପଣ ଆଦୌ ମୃତ୍ୟୁବରଣ କରୁନାହାନ୍ତି, ଆପଣ ଯେ ଆଦୌ ମରୁନାହାନ୍ତି ସେ କଥାକୁ ମୁଁ ଦେଖିସାରିଛି। ସେଇଦିନରୁ ଏକ ସପ୍ତାହ ପରେ ମୋର ଆରାଧନାଳୟରେ ଠିଆ ହୋଇ ରହିଥିବା ଅବସରରେ ଭାଇ ଡଚ୍ଙ୍କ ବ୍ୟତୀତ ଆଉ କିଏ ଆରାଧନାଳୟ ମଧ୍ୟ ଦେଇ ଚାଲିଚାଲି ଆସିଥିଲେ। ମୁଁ ଉପାସନାକୁ ଛାଡ଼ି ବାହାରକୁ ଚାଲିଗଲି, ପୁଣି ନଦୀଙ୍କ ଆଡ଼କୁ ଆଗେଇ ଗଲି, ଭୋଜନ କରିବା ନିମନ୍ତେ ଏକ ଭୋଜନାଳୟକୁ ଚାଲିଗଲି, ପୁଣି ମୋଟର ଯାନରୁ ମୁଁ ଯେତେବେଳେ ବାହାରିଲି ଆଉ ମୁଖ୍ୟ ସଡ଼କ ଦେଇ ଚାଲିବାରେ ଲାଗିଲି, ସେଠାକୁ ଭାଇ ଡଚ୍ ଆପଣଙ୍କ ହାତକୁ କାଢି ନିକଟକୁ ଆସିଲେ। ସେହି ଦର୍ଶନ ଗୁଡାକ କଦାପି ଅସଫଳ ହୋଇନଥିଲା। ତତ୍ପରେ 91 ବର୍ଷ ବୟସ୍କ ବୃଦ୍ଧ ବ୍ୟକ୍ତି ଜଣକ ଆଉ ମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତି ସେଠାରେ ସ୍ଥିତ କାଲିଫର୍ଣ୍ଣିଆରେ ଉପସ୍ଥିତ ଥିଲେ। ସେଠାରେ ବସି ରହିଥିବା ଭାଇ ଡଚ୍ ଆପଣ ନିଜର ହସ୍ତକୁ ଉପରକୁ ଉଠାଇବେ କି, ଯେପରିକି ବର୍ତ୍ତମାନ ସମୟର ଜଣେ ପ୍ରକୃତ ସିପାହୀଙ୍କୁ ମଣ୍ଡଳୀ ଦେଖିବ। ଏଠାରେ ଠିକ ଏହି ସ୍ଥାନରେ 91 ବର୍ଷର ଜଣେ ବୃଦ୍ଧ ବ୍ୟକ୍ତି ବସିଛନ୍ତି ଆଉ ପ୍ରତ୍ୟେକ ଉପାସନାକୁ ଯାଇ ଉପସ୍ଥିତ ହେଉଛନ୍ତି। ଆରାଧନାଳୟରେ ମୁଁ ଉପସ୍ଥିତ ଥିବା ସମୟରେ ଏକ କ୍ଷୁଦ୍ର ସମାଚାରକୁ ମୋ ଦ୍ୱାରା ଶୁଣିବା ନିମନ୍ତେ ପ୍ରତ୍ୟେକ ଶତ ଶତ ମାଇଲ ଗାଡ଼ି ଚଲାଇ ଆସନ୍ତି ଆଉ ଫେରିଯାନ୍ତି। ହେ ପରମେଶ୍ୱର, ଏହା ସନ୍ଧ୍ୟାକାଳର ଦୀପ୍ତି ହେବାର ସଫଳତା ଅଟେ। ମୁଁ କହିଥିଲି ସେଦିନ ତାଙ୍କ ସହିତ କଥାବାର୍ତ୍ତା କରୁଥିବା ଅବସରରେ ମୁଁ ତାଙ୍କୁ ଏପରି କହିଥିଲି, ଭାଇ ଡଚ୍ ମୁଁ ଆପଣ ନିମନ୍ତେ କଣ କରିପାରିବି? ଭାଇ ବର୍ନାମ କେବଳ ଗୋଟିଏ ମାତ୍ର ଅନୁରୋଧ, ସେ ଯେତେବେଳେ ଆସନ୍ତି ମୁଁ ତାଙ୍କର ସହିତ ଯିବାକୁ ଇଚ୍ଛା କରେ। କହିଥିଲି ଆଦୌ ଚିନ୍ତିତ ନ ହୁଅନ୍ତୁ, ତାହା ନିଶ୍ଚିତ ରୂପେ ସୁରକ୍ଷିତ ଅଟେ। ପୁଣି ସେହି ବ୍ୟକ୍ତି ଜଣଙ୍କ ଭିତରକୁ ଆସିଥିଲେ, ବାପ୍ତିତ ହୋଇଥିଲେ ଓ ଆସିଥିଲେ, ତତ୍ପରେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ପୁଣି ଅନ୍ୟାନ୍ୟ ବିଷୟକୁ ଲାଭ କରିଥିଲେ। ପ୍ରକୃତରେ ଖ୍ରୀଷ୍ଟଙ୍କ ଜଣେ ଅତି ବିଚକ୍ଷଣ ସେବକଟିଏ ସେ ଅଟନ୍ତି। ବର୍ତ୍ତମାନ ଅତି ସଦ୍ଭକ୍ତିର ସହିତ ମୁଁ ପ୍ରତ୍ୟେକ ଜଣଙ୍କୁ ପଚାରିବାକୁ ଯାଉଛି, ଆପଣମାନେ ସମସ୍ତେ ଏ ଆଡ଼କୁ ଦେଖନ୍ତୁ, ପୁଣି ପ୍ରାର୍ଥନା କରନ୍ତୁ। ଏଠାରେ ଉପସ୍ଥିତ ଥିବା କେତେ ଜଣ ଶିକ୍ଷକ ଜାଣନ୍ତି ଯେ ସେ ଜଣେ ମହାଯାଜକ ଅଟନ୍ତି ବୋଲି? ଠିକ ଏତିକି ବେଳେ ସେହି ମହାଯାଜକ ଅଟନ୍ତି ଯିଏକି ଆମମାନଙ୍କର ସକଳ ଦୁର୍ବଳତାକୁ ଅନୁଭବ କରିବା ନିମନ୍ତେ ସ୍ପର୍ଶ କରାଯାଇପାରନ୍ତି। ଭଲ କଥା ସେ ଯଦି କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି, ତତ୍ପରେ ସେ ସମାନ ଅପରିବର୍ତ୍ତିତ ମହାଯାଜକ ହୋଇଥାନ୍ତି, ତେବେ ସେହି ଅପରିବର୍ତ୍ତନୀୟ ଢଙ୍ଗରେ ସେ କାର୍ଯ୍ୟ ସମ୍ପାଦନ କରିବେ। କେବଳ ସେ ହିଁ ଅଟନ୍ତି, ତାଙ୍କ ଶରୀରଟି ସେହି ସ୍ଥାନରେ ପରମେଶ୍ୱରଙ୍କ ରାଜସିଂହାସନ ଉପରେ ଅବସ୍ଥାନ ରହିଛି। କେତେ ଜଣ ବ୍ୟକ୍ତି ସେ କଥାକୁ ଜାଣନ୍ତି? ଯୀଶୁଖ୍ରୀଷ୍ଟଙ୍କ ଶରୀରଟି ଈଶ୍ୱରଙ୍କ ରାଜସିଂହାସନ ଉପରେ ଅବସ୍ଥାନ କରି ରହିଛି, ତଥାପି ଆପଣଙ୍କୁ ପ୍ରକଟ କରିବା ଉଦ୍ଦେଶ୍ୟରେ ସେ ଆମ ଶରୀରକୁ ବ୍ୟବହାର କରନ୍ତି, ଯେ ପ୍ରକାର ଭାବେ କରିବା ନିମନ୍ତେ ସେ ପ୍ରତିଜ୍ଞା କରି କହିଥିଲେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି ତୁମମାନେ ମଧ୍ୟ ସେହିସବୁ କରିବ। ମୁଁ ଆପଣମାନଙ୍କୁ ଧୀର ସ୍ଥିର ହୋଇ ବସିବାକୁ, ସଦ୍ଭକ୍ତି ଭାବ ବହିବାକୁ, ଲକ୍ଷ୍ୟ କରିବାକୁ, ପୁଣି ପ୍ରାର୍ଥନା କରିବାକୁ ଅନୁରୋଧ କରିବାକୁ ଯାଉଛି। ଏତେବେଳେ ହେ ସ୍ୱର୍ଗବାସୀ ପିତା, ଏ ବିଷୟରେ ମୁଁ ଜାଣିଥିବା ନ୍ୟାୟ ମୋତେ ଯେତେ ଅଧିକ ରୂପେ ଭକ୍ତିଭାବକୁ ପ୍ରକାଶ କରିବା ଆବଶ୍ୟକ ଅଛି, ମୁଁ ସେତିକିଟା ଭକ୍ତିଭାବକୁ ପ୍ରକାଶ କରିବାକୁ ଯତ୍ନ କରିଛି। ହେ ପ୍ରଭୁ, ଆପଣଙ୍କ ଆଡୁ କେବଳ ପଦଟିଏ ବଚନ, ତତ୍ପରେ ଏହି ମଣ୍ଡଳୀର ମଧ୍ୟ ଦେଇ ଅତି ଧୀର ଆଉ ଶାନ୍ତରବଟି ପ୍ରଭାବିତ ହେଉ, ପୁଣି କହନ୍ତୁ ଏ ତ ମୁଁ ଭୟ କର ନାହିଁ ପିତା, ହେ ତାହା ଶୁଣିବାକୁ ଅନୁଗ୍ରହ ଦାନ କରନ୍ତୁ। ଆଜିର ରାତ୍ରିକାଳୀନ ଅବସରରେ ଯେ ବଚନଟି ଆପଣଙ୍କ ବଚନର ସୁନିଶ୍ଚୟତାର ମଧ୍ୟରେ ପ୍ରସାରିତ ହୋଇଛି, ତାହାରି ସହିତ ମୁଁ ସ୍ୱୟଂକୁ ସମର୍ପଣ କରୁଅଛି। ଆପଣଙ୍କୁ ଏହା ଯେ ନିଶ୍ଚିତ ରୂପେ କରିବା ଆବଶ୍ୟକ ରହିଛି ତାହା ନୁହେଁ। ତଥାପି ଏହାକୁ ଆପଣ ସମ୍ପୂର୍ଣ୍ଣ କରିବେ କିମ୍ବା କରିଥିବା ନାୟ ଆପଣ ଏହାକୁ ସମ୍ପାଦନ କରିବେ। ଯେହେତୁ ସଫଳତା ନିମନ୍ତେ ଆପଣ ପ୍ରତିଜ୍ଞା କରିଥିଲେ ଯେ ସେ ଆପଣ ଅଟନ୍ତି, ମୁଁ ନିବେଦନ କରେ ଯେ ଯୀଶୁଖ୍ରୀଷ୍ଟ ନାମରେ ଆପଣ ଏହାକୁ ସମ୍ପାଦନ କରିବେ। ଆମେନ। ଆଉ ପ୍ରତ୍ୟେକ ଜଣ ପ୍ରକୃତରେ ଅତିଶୟ ଭକ୍ତିଭାବ ହୁଅନ୍ତୁ, ଅତିଶୟ ଭକ୍ତିଭାବ ହୁଅନ୍ତୁ। ଆପଣମାନେ କିପରି ଭାବରେ ଏହାକୁ ସମ୍ପନ୍ନ କରିବେ? ଆମମାନେ ଯେତେବେଳେ ଆଗକୁ ବଢୁ, ମୁଁ ଆପଣମାନଙ୍କୁ ଧର୍ମଶାସ୍ତ୍ର ଅଧ୍ୟାଂଶକୁ ପ୍ରଦାନ କରିବି। ଯଦି ଈଶ୍ୱର ସେପରି କରନ୍ତି ମୁଁ କିଛି ଜାଣେ ନାହିଁ, ତଥାପି କେବଳ ବୁଝନ୍ତୁ ମୁଁ ସେହିପରି ଭାବରେ ପ୍ରଚାର କରି ଆସୁଅଛି। ତାହା ତ ଅନ୍ୟ ଏକ ପ୍ରକାରର ଅଭିଷେକ ଅଟେ, ଏହା ଭିନ୍ନ ଧରଣର ଏକ ଅଭିଷେକ ଅଟେ। ତାହା ତ କେବଳ ଏକ ଅଭିଷେକ ଥିଲା, ତାହା ତ କେବଳ ଅନ୍ୟ ଏକ ବିଷୟ ଅଟେ। ଆପଣଙ୍କ ମଧ୍ୟରୁ ଜୀବନର ସତ୍ତାକୁ କେବଳ ହରଣ କରିବା ବିଷୟ ଅଟେ। ପୁଣି ଏଠାରେ ଦଣ୍ଡାୟମାନ ଥିବା ମହିଳା ଜଣକ, ମୋର ଜୀବନର ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ମୁଁ ପୂର୍ବେ ଏହାକୁ ଆଦୌ ଦେଖିନାହିଁ। ଆପଣ ଜଣେ ଅପରିଚିତ ଅଟନ୍ତି କି? ମୁଁ ବିଶ୍ୱାସ କରେ ଯେ ଆପଣ କିଛି ସମୟ ପୂର୍ବେ କହିଥିଲେ ମୁଁ ଆପଣଙ୍କୁ ଆଦୌ ଚିହ୍ନି ନଥିଲି। ଈଶ୍ୱର ଆପଣଙ୍କୁ ଚିହ୍ନନ୍ତି, ସେ ମୋତେ ମଧ୍ୟ ଚିହ୍ନନ୍ତି। ଏଠାରେ ଯେଉଁ କାରଣବଶତଃ ଆମମାନେ ଉଭୟ ଠିଆ ହୋଇଅଛୁ ତାହା ଆପଣ ବୁଝନ୍ତି କି? ବିଚାର ଦିନରେ ଆମମାନଙ୍କୁ ନିଶ୍ଚିତ ରୂପେ ପ୍ରତ୍ୟୁତ୍ତର ଦେବାକୁ ହିଁ ଅଛି, ସେ କଥାକୁ ଆପଣ ବୁଝନ୍ତି କି? ଆପଣ ସେ ବିଷୟ ଭଲ ଭାବେ ପରିଚିତ ଅଟନ୍ତି ନା? ଆମେ ବର୍ତ୍ତମାନ ଯେ କଣ କରିଥାଉ ସେ କଥାକୁ ଆପଣଙ୍କୁ ଜଣା, ସେହି ସ୍ଥାନରେ ଈଶ୍ୱର ଆମମାନଙ୍କୁ ପ୍ରତ୍ୟୁତ୍ତର ଦେବା ସପକ୍ଷରେ ଦାୟୀ କରିବେ ତା ଆପଣଙ୍କୁ ଜଣା କି? ଏକ ବିଶେଷ ପ୍ରକାର ଉଦ୍ଦେଶ୍ୟରେ ମୁଁ ଆପଣଙ୍କୁ କେବଳ କହୁଅଛି, ଆପଣ ଯେ କଣ କରୁଅଛନ୍ତି ସେ ବିଷୟକୁ ଯଦି ଈଶ୍ୱର ମୋତେ ପ୍ରଘଟ କରିଦିଅନ୍ତି, ଆପଣଙ୍କ ଚିନ୍ତାଧାରା ଯେ କଣ ଅଛି କିମ୍ବା ସେପରି ଧରଣର ଅନ୍ୟ କିଛି ବିଷୟ ଯଦି ରହିଛି ସେ କଥା ଯଦି ପ୍ରକାଶ କରିଦିଅନ୍ତି, ତେବେ ଆପଣ ତାହାକୁ ବିଶ୍ୱାସ କରିବେ କି? ଆପଣଙ୍କୁ ନିଶ୍ଚିତ ରୂପେ ତାହାକୁ ବିଶ୍ୱାସ କରିବାକୁ ହିଁ ପଡିବ। ଆପଣ ସେପରି କରିବେ ନାହିଁ କି? ସେହି ସ୍ଥାନରେ ଉପସ୍ଥିତ ଥିବା ମଣ୍ଡଳୀର ସଦସ୍ୟଗଣ, ଆପଣମାନେ ସଭାସଦଗଣ, ଏହାକୁ ସମସ୍ତେ ବିଶ୍ୱାସ କରିବେ କି? ରୂପ ନିକଟରେ ଠିଆ ହୋଇଥିବା ସେ ନାରୀଙ୍କ ସମକକ୍ଷରେ ଆମମାନେ ସମସ୍ତେ ପ୍ରକୃତରେ ସେହିପରି ଦଣ୍ଡାୟମାନ ଅଟୁ, ପୁଣି ଆମମାନଙ୍କ ପ୍ରଭୁଙ୍କ ପରି ମଧ୍ୟ ଦଣ୍ଡାୟମାନ ଅଟୁ। ଜଣେ ପୁରୁଷ ଆଉ ଜଣେ ନାରୀ ଜୀବନରେ ପ୍ରଥମ ଥର ପାଇଁ ଦେଖା ସାକ୍ଷାତ କରୁଛନ୍ତି, ବୁଝନ୍ତି ତ? ଏହି ସ୍ଥାନରେ ଆମମାନେ ସାକ୍ଷାତ କରିବା ପାଇଁ ଦଣ୍ଡାୟମାନ ଅଟୁ, ତାହା ଯୌହନ ଚତୁର୍ଥ ଅଧ୍ୟାୟର ବିଷୟ। ତେଣୁ ପବିତ୍ର ଆତ୍ମା ଯଦି ଏପରି କହିବେ, କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ନିମନ୍ତେ ଆପଣ ଏହି ସ୍ଥାନ ଉପସ୍ଥିତ ଥାନ୍ତି, ଆପଣ ଯଦି ପୀଡିତ ଥାନ୍ତି, ତାହା ଯଦି ପାରିବାରିକ ସମସ୍ୟା ଥାଏ, ତାହା ଯଦି ଆର୍ଥିକ ସମସ୍ୟା ଥାଏ, ତାହା ଯେକୌଣସି ପ୍ରକାରର ସମସ୍ୟା ଅଟେ ନା କାହିଁକି, ସେ ବିଷୟରେ ମୋର କୌଣସି ଧାରଣା ନାହିଁ, ମାତ୍ର ସେ ତାହା ଜାଣନ୍ତି। ତଥାପି ଯାହା କିଛି ବିଚାର ଚିନ୍ତାଧାରା ଆପଣଙ୍କ ହୃଦୟ ମଧ୍ୟରେ ରହିଛି ସେସବୁକୁ ସେ ଉନ୍ମୋଚନ କରିପାରନ୍ତି। ସେ ତ ବଚନ ଅଟନ୍ତି, ମୁଁ କରି ନ ପାରେ, ମୁଁ ଜଣେ ସାଧାରଣ ମଣିଷ। ଆପଣ କିଛିଟା ପରିମାଣରେ କେବଳ ବିଚଳିତ ଅଟନ୍ତି, ଏହାକୁ କାର୍ଯ୍ୟକାରୀ କରୁଥିବାର କାରଣଟି ତାହା ହିଁ ଅଟେ। ଆପଣମାନେ ବୁଝନ୍ତୁ, ଆପଣଙ୍କ ସକଳ ସମସ୍ୟାରୁ ତାହା ଅନ୍ୟତମ, ତାହା ବିଚଳିତ ଭାବର ଦୁର୍ବଳତା ଅଟେ, ତାହା ହିଁ ସତ୍ୟ କଥା। ତତ୍ପରେ ଆପଣଙ୍କଠାରେ ମଧୁମେହ ରୋଗଟି ମଧ୍ୟ ରହିଛି, ଆପଣ ମଧ୍ୟରେ ରହିଥିବା ଅନ୍ୟ ଗୋଟିଏ ସମସ୍ୟା ତାହା ହିଁ ଅଟେ। ଅନେକ ଗୁଡିଏ ରୋଗ ବ୍ୟାଧିର ସମସ୍ୟା, ଅନେକ ଗୁଡିଏ ଦୁର୍ବଳତାର ବିଷୟ କେବଳ ସେଗୁଡାକ ଅଟନ୍ତି, ତାହା ସତ୍ୟ କଥା ଅଟେ ନା? ତାହା ଯଦି ସତ୍ୟ କଥା ହୋଇଥାଏ, ତେବେ ନିଜ ହାତକୁ ଉପରକୁ ଉଠାଇ ସ୍ୱୀକୃତି ପ୍ରଦାନ କରନ୍ତୁ, ବୁଝନ୍ତି ତ? ସେ ଯେ ଆପଣଙ୍କୁ ସୁସ୍ଥ କରିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ସେପରି କରନ୍ତି କି? ପୁଣି ଆପଣଙ୍କର ବିଚଳିତ ଭାବର ଦୁର୍ବଳତା ତାହା ଆପଣଙ୍କର ବାର୍ଦ୍ଧକ୍ୟତାର କାରଣ ଯୋଗୁଁ ହିଁ ଅଟେ, ବୁଝନ୍ତୁ। ମାତ୍ର ସେହି ସବୁ ତୁମକୁ ଯେତେବେଳେ ଛାଡି ପଳାଇବ, ତତ୍ପରେ ମୁଁ ବିଶ୍ୱାସ କରେ ଯେ ବିଶ୍ୱାସ ଦ୍ୱାରା ଆମେ କାଲବରୀ ଆଡ଼କୁ ଅଗ୍ରସର କରିବୁ। ରକ୍ତର ଏକ ପ୍ରକାର ବଦଳୀକରଣର ପ୍ରକ୍ରିୟା ତାହା ହିଁ ଅଟେ, ପ୍ରକୃତରେ ତାହା ହିଁ ସେହି କାର୍ଯ୍ୟଟି ଅଟେ ଯାହାକି ସେ ସାଧନ କରିଥିଲେ। ତାଙ୍କର ସମସ୍ୟାଟି ଯେ କଣ ଥିଲା ସେ ବିଷୟରେ କୂପ ନିକଟସ୍ଥ ଉକ୍ତ ନାରୀଙ୍କୁ ସେ କହିଥିଲେ। ତାଙ୍କର ତ ଏକାଧିକ ପତି ଥିଲେ, ଆପଣଙ୍କର ସମସ୍ୟାରେ ଯେ କଣ ଥିଲା ତାହା ଯେ ବିଚଳିତ ଭାବର ଦୁର୍ବଳତା ଥିଲା ଏପରି ମୁଁ ବିଚାର କରେ। ତତ୍ପରେ ଆପଣଙ୍କର ମଧ୍ୟରେ ଆହୁରି ଦୁଇ ତିନୋଟି ଅଧିକ ଭୁଲ ଭଟକା ବିଷୟ ମଧ୍ୟ ରହିଛି, ତାହା ଉପଯୁକ୍ତ ବିଷୟ, ଏହା ସେପରି ଅଟେ ନା? ତାହା ସମାନ ବିଷୟ। ତତ୍ପରେ ସେ ଯେତେବେଳେ ଶ୍ରୀମନଙ୍କ ପାଖକୁ ଆସିଥିଲେ, ସେ ଯେ କିଏ ଥିଲେ ସେ କଥାକୁ ସେ ତାଙ୍କୁ କହିଥିଲେ। ଆପଣଙ୍କ ନାମ ଯେ କଣ ସେ କଥାକୁ ଈଶ୍ୱର ଯେ ମୋତେ କହିଦେଇ ପାରନ୍ତି, ଏହା ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କୁ ଅଧିକ ବିଶ୍ୱାସ କରିବାକୁ ଏହା উৎসাহিত করব কি এয়া সেপরি করব কি শ্রীমতী স্ট্রং স্টাউট আপনার বিশ্বাস করবে কি ফেরি যাতু পুনি বিশ্বাস করতু পুনি আপন এয়া পুরাপুরি সুস্থ হয়ে সারিছি আমেন আসন্তু আপন বিশ্বাস করন্তি আপনার পাই মু মধ্যে জনে অপরিচিত অটে মু আপনাকে চিহ্নে নাহি ঈশ্বর আপনাকে চিহ্নন্তি আপনার সমস্যাটি যে কোন অটে সে কথা পরমেশ্বর মো ঠায় যে প্রকট করে পারন্তি এয়াকু আপন বিশ্বাস করন্তি কি সে যদি সেপরি করন্তি তবে তো প্রভু ঈশ্বর গৌরবান্বিত হবে তা সত্য কথা অটে না সুতরাং আদৌ চিন্তিত হয়ে পড়ন্তু নাহি দেখন্তু সে বিষয়টি তাঁকরি কার্য অটে তাহি যাহাকু আপন অনুভব করন্তি উত্তম বিষয় আপন মধ্যে বিচলিত বিচারর দুর্বলতার মানসিক বিচলিতা ব্যাধিরে গ্রস্ত অটন্তি পুনি সহজরে ভাঙ্গি পড়ন্তি তৎপরে আন্তরিক দুর্বলতার আপন পীড়িত অটন্তি আপনার যকৃতরে কিছুটা বিশেষ ধরনের কষ্টপূর্ণ ব্যাধি রয়েছে পুনি আপন রক্তশূন্যতার ব্যাধিরে আক্রান্ত অটন্তি তা সত্য কথা অটে না আপন কিছু লাভ করেছিলেন এখানে কেহি জনে ব্যক্তি উপস্থিত হেউথিবার দৃশ্যটি প্রকাশ কু আউথা পরি বিষয় পরিচিত করাছি পরমেশ্বর যে আপনার সুস্থ করে পারন্তি তা আপনার বিশ্বাস করতে কি আপনার পত্নী কু মধ্যে সুস্থ করে পারন্তি তাঙ্কু আরোগ্য করে দেওয়া দেবে না আপনার বিচার করতে যে পেটর যন্ত্রণাটি ভালো হয়ে যাব তৎপরে সে সুস্থ হয়ে যাবে তা সেই ব্যাধিটি জনে সে যন্ত্রণা লাভ করুছন্তি যাতু আপনার হস্তকু তাঙ্ক উপরে থই দিয়ন্তু তাঙ্কু এপরি ভাবরে কহন্তু পুনি তাহা তাঙ্কু ছাড়ি পলাইব মু আপনার পাই জনে অপরিচিত ব্যক্তি অটে যীশুখ্রিস্ট আম উভয়ঙ্কু চিহ্নন্তি সে সেপরি চিহ্নন্তি না পরমেশ্বর আপনার সুস্থ করে দে পারন্তি সে কথা আপনার বিশ্বাস করতে কি যাহা আপনার মধ্যে কষ্ট রয়েছে সে কথা প্রভু যীশু মতে যদি প্রকট করে দেবে আপন সেপরি অটন্তি তাহা আপনার হৃদযন্ত্রে রয়েছে সে যে আপনার সুস্থ করে দেবে এয়াকু আপনার বিশ্বাস করতে কি আপনার মধ্যে কিছুটা সমস্যা ছিল আপনার গলগণ্ঠের ব্যাধিটি ছিল তা গোটিয়ে কষ্ট তৎপরে অন্য প্রকার ব্যাধিটি আপনার মূত্রাশয়কু অলসরর ব্যাধিটি সংক্রামিত করেছে মানে তাহা তো সেই কথাটি যাহাকু আপনার চিকিৎসক কহিলে পুনি অন্য এক বিষয় এপরি অটে সে তাহার অস্ত্রোপচার করা চাহান্তি তা প্রকৃতরে সত কথা তা নিরাট সত কথা অটে না সে যে তাহাকু অতিক্রম করে পারন্তি এয়াকু আপন বিশ্বাস করন্তি কি তাহাঙ্ক উপরে আপনার বিশ্বাস অছি সে কথাকু আপন বিচার করন্তি কি পুনি এয়াকু করুথিবা ব্যক্তি জনক যে মু নুহে সে কথা আপনার জনা আপন বিশ্বাস করন্তি কি ভাল কথা ফেরি যাতু আপনার যেপর বিশ্বাস কলে সেইপরি আপনার প্রতি সফল হেউ মু ধারণা করে আমে মানে উভয়ে পরস্পরর অপরিচিত অটু প্রভু পরমেশ্বর আম উভয়ঙ্কু চিহ্নন্তি যাহা কিছু বিষয় তুমকু সাহায্য করিব সে সবকু প্রকট করিবাকু সে যে সক্ষম অটন্তি সে কথা তুমি বিশ্বাস কর কি তুমে সে পরি করিবে বলি বিশ্বাস কর কি মু কহু অছি সুনিশ্চিত তা অতি উত্তম তা অতিশয় শ্রেষ্ঠ বিষয় পুনি আপনার মধ্যে একাধিক সমস্যার বিষয় রয়েছে অনেক গুড়িয়ে সমস্যার বিষয় পুনি রোগ ব্যাধি মধ্যে রয়েছে পুনি কফ পরি রোগ রয়েছে আউ তুমে এর আদৌ মুক্ত হয়ে পার না পুনি তুমে প্রকৃতরে বিচলিত না অট আউ তাহা প্রকৃতরে সঠিক বিষয় অটে তৎপরে আপনার হৃদয়ে এক বড় ধরনের বোঝ রয়েছে আউ সেই বোঝটি কৌশি অন্য ব্যক্তি নিমন্তে অটে যে কি তোমার পুত্র সে কৌশি এক সমস্যায় জড়িত গোটিয়ে সমস্যা কিছুটা পারিবারিক সমস্যা অটে সে পুনি তাঙ্কর পত্নী সর্বদা কলহরত আউ সেপরি করে চালিছন্তি আউ আপন এথিপাই অতিশয় ভারগ্রস্ত অটন্তি তাহি সত্য কথা অটে সুতরাং আপন এতে নিজের সর্বান্তর সহিত বিশ্বাস করন্তু আউ সেই সব সুস্থ হইজিব পুনি অপসরিজিব আপন বর্তমান বিশ্বাস করন্তু প্রভু আপনার বহু রূপে আশীর্বাদ করন্তু মহাশয় আপন কিপরি অছন্তি মু আপন পাই জনে অপরিচিত ব্যক্তি পুনি আপন মো পাই অপরিচিত অটন্তি পুনি এয়া অটে এয়া হই আসুছি এয়া আরম্ভ হই অছি কেতেক দর্শনকু মু বর্তমান দেখুছি এপরি বোধ হেউছি যেপরিকি গোলাকার পিণ্ড পরি কৌশি বস্তু সমস্ত গ্রহকু পরিভ্রমণ করুছন্তি পুনি আলোক প্রদান করুছন্তি ବୁଝନ୍ତି ତ ତଥାପି କେଉଁ କାରଣ ବଶତଃ ଆପଣ ଯେ ଏଠାରେ ଠିଆ ହୋଇ ଅଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାକୁ ମୋ ନିକଟରେ ଯେ ପ୍ରକାଶ କରିଦେଇ ପାରନ୍ତି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ସେ ସେପରି କରିବେ ଏ ଆପଣ ବିଶ୍ୱାସ କରନ୍ତି କି ମୁଁ ମଧ୍ୟ ତାହାକୁ ବିଶ୍ୱାସ କରେ ମୁଁ କେବଳ ଆପଣଙ୍କୁ ଲକ୍ଷ୍ୟ କରି କହୁଅଛି ଆପଣଙ୍କ ଆତ୍ମା ସହିତ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ସେପରି କରୁଛି ପ୍ରକୃତରେ ମୁଁ ଯାହା କରୁଛି କେବଳ ଏହା ନିମନ୍ତେ ହିଁ ଅଟେ ଦେଖନ୍ତୁ ମୁଁ ଆପଣଙ୍କୁ ଆଦୌ ଚିହ୍ନେ ନାହିଁ ତେଣୁ ମୋହର ବ୍ୟତୀତ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଏହାକୁ ସମ୍ପନ୍ନ କରୁଛନ୍ତି ମୋତେ ସ୍ୱୟଂରୁ ଆପଣଙ୍କୁ ପୁରାପୁରି ଭାବରେ ଏପରି ଦୂରେଇ ଦେବାକୁ ଅଛି ଯେପରିକି ସେ ସ୍ୱୟଂରୁ ଏହାକୁ ସଫଳ କରନ୍ତି ଆପଣ ସେ କଥାକୁ ବୁଝନ୍ତି କି ବର୍ତ୍ତମାନ ଅନ୍ୟ ଏକ ବିଷୟ ଆପଣ ଅତିଶୟ ରୂପେ ବିଚଳିତ ମନୋବସ୍ଥାର ବ୍ୟାଧିରେ ରୋଗାଗ୍ରସ୍ତ ଅଟନ୍ତି ଅବିଚଳିତ ଅବସ୍ଥା ସେହି ବ୍ୟାଧିଟି କିଛି ଦିନ ପୂର୍ବରୁ ହୋଇ ଆସିଅଛି ତାହା ହିଁ ସତ୍ୟ କଥା ଆଉ ବିଚଳିତ ଅବସ୍ଥାର ଏହି ଦଶାଟି ଆପଣଙ୍କୁ ଉଚ୍ଚ ରକ୍ତଚାପରେ ସୁଦ୍ଧା ପୀଡିତ କରିଦେଇଛି ମଧ୍ୟ ଆପଣଙ୍କୁ ହୃଦରୋଗର ଆକସ୍ମିକ ଆକ୍ରମଣ ସୁଦ୍ଧା ହୋଇଥିଲା ଏହା ତାହା ହିଁ ଅଟେ ଏପରି ମଧ୍ୟ ଆପଣ ଜଣେ ସୁସମାଚାର ପ୍ରଚାରକ ହୋଇ ଆସିଛନ୍ତି ନତୁବା ଆପଣ ଜଣେ ପ୍ରଚାରକ ଅଟନ୍ତି ଏତେବେଳେ ଆପଣ ଜଣେ ପ୍ରଚାରକ ଅଟନ୍ତି ଆପଣଙ୍କୁ ପ୍ରଚାର ମଞ୍ଚ ଉପରେ ଠିଆ ହୋଇଥିବାର ମୁଁ ଦର୍ଶନରେ ଦେଖୁଅଛି ତେବେ ତ ଈଶ୍ୱରଙ୍କଠାରେ ବିଶ୍ୱାସ ରଖନ୍ତୁ ଆଉ ଭୟଗ୍ରସ୍ତ ଅବସ୍ଥାରେ ସେ ବ୍ୟାଧିଟି ଆପଣଙ୍କୁ ପରିତ୍ୟାଗ କରିବ ପ୍ରତ୍ୟେକ ପ୍ରଚାରଙ୍କର ସମସ୍ୟା ତାହା ହିଁ ଅଟେ ଆପଣ ପୁରାପୁରି ସୁସ୍ଥ ହୋଇଯିବେ ଆପଣଙ୍କର ପ୍ରଚାର ମଞ୍ଚ ଉପରକୁ ଫେରି ଯାଆନ୍ତୁ ପୁଣି ଈଶ୍ୱରଙ୍କ ଆଜ୍ଞାକାରୀ ହୁଅନ୍ତୁ ଆଉ ଈଶ୍ୱରଙ୍କଠାରେ ସେ ବଚନ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱସ୍ତ ହୋଇ ରହିଥାନ୍ତୁ ସେଠାରେ ଚୌକିରେ ବସିଥିବା ବ୍ୟକ୍ତି ଜଣକ ଆପଣଙ୍କ ପିଠିର ଯନ୍ତ୍ରଣାଟି ଯେ ଦୂରେଇ ଯାଇଛି ସୁସ୍ଥ ହୋଇଯାଇଛି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଆପଣ ଏହାକୁ ବିଶ୍ୱାସ କରନ୍ତି କି ଭଲ କଥା ମହାଶୟ ତେବେ ହେ ପ୍ରଭୁ ଧନ୍ୟବାଦ ଏପରି କହୁଥିବା ଦ୍ୱାରା ଆଗେଇ ଯାଆନ୍ତୁ ହେ ଭଦ୍ରେ ଆସନ୍ତୁ ଆପଣ କିପରି ଅନୁଭବ କରନ୍ତି ତାଙ୍କର ସେବକ ବୋଲି କହି ଆପଣ ମୋତେ ବିଶ୍ୱାସ କରନ୍ତି କି ଭଲ କଥା ଭଲ କଥା ନାରୀ ସୁଲଭ ସେହି ସମସ୍ୟାଟି ସ୍ତ୍ରୀ ଜନିତ ରୋଗଟି ଯେ ଆପଣଙ୍କର ଭଲ ହୋଇଯିବ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଆପଣ ବିଶ୍ୱାସ କରନ୍ତି ତେବେ ହେ ପ୍ରଭୁ ଆପଣଙ୍କର ଅଶେଷ ଧନ୍ୟବାଦ ଏପରି କହି ଆଗକୁ ବଢି ଚାଲନ୍ତୁ ଯକୃତ ଜନିତ ସମସ୍ୟା ପିଠିର ଯନ୍ତ୍ରଣା ଆପଣଙ୍କ ପଛ ପାଖରେ କିଛି ଯନ୍ତ୍ରଣା ରହିଛି ସେହି ସବୁରୁ ଈଶ୍ୱର ଯେ ଆପଣଙ୍କୁ ଆରୋଗ୍ୟ କରିଦେବେ ପୁଣି ଆପଣଙ୍କୁ ଭଲ କରିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଆପଣ ତେବେ କରନ୍ତି ନା ସେ ଯେ ଆପଣଙ୍କୁ ସୁସ୍ଥ କରିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଭଲ କଥା ନିଜର ସୁସ୍ଥତାକୁ ଗ୍ରହଣ କରନ୍ତୁ ହେ ଭଦ୍ରା ଆସନ୍ତୁ ଆପଣଙ୍କ ପାଇଁ ମୁଁ ଜଣେ ଅପରିଚିତ ବ୍ୟକ୍ତି ଅଟେ ଯଦି ମୁଁ ତୁମ୍ଭ ସହିତ ଆଦୌ କିଛି କଥାବାର୍ତ୍ତା କରିନଥିଲି ତେବେ ପୀଡିତମାନଙ୍କୁ ସୁସ୍ଥ କରିବାକୁ ତାଙ୍କର ଉପସ୍ଥିତି ଯେ ଏଠାରେ ରହିଛି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଆପଣ କରିବେ କି ଭଲ କଥା ଆପଣ ଯଦି ସେପରି କରନ୍ତି ଆପଣଙ୍କ ପେଟର ଯନ୍ତ୍ରଣାଟି ଭଲ ହୋଇଯିବ ଆପଣଙ୍କୁ ମୁଁ କହିସାରିଛି ଆପଣ ବୁଝନ୍ତୁ ଏହା ଅଟେ ଏହା ସୁସ୍ଥ ହୋଇସାରିଛି ବୁଝନ୍ତୁ ମୁଁ ଆପଣଙ୍କୁ କହିଥିଲି ମହାଶୟ ଆପଣ କିପରି ଅନୁଭବ କରନ୍ତି ହୃଦୟ ମଧ୍ୟରେ ଈଶ୍ୱର ବାସ କରନ୍ତି ପୁଣି ଆପଣଙ୍କ ହୃତ୍ପିଣ୍ଡଟି ଅତିଶୟ ଖରାପ ଅଟେ ସେ କଥାକୁ ବିଳମ୍ବରେ ଦର୍ଶନ ପ୍ରକାଶିତ କରାଯାଇଛି ସେ ଯେ ଏହାକୁ ସୁସ୍ଥ କରିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ତେବେ ସୁସ୍ଥାନକୁ ଫେରି ଯାଆନ୍ତୁ ପୁଣି ଏହାକୁ ବିଶ୍ୱାସ କରନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣ ବିଶ୍ୱାସ କରନ୍ତି ସେ ଏହାକୁ ସଫଳ କରିବେ ଭଲ କରିଦେବେ ଆପଣ ଅତିଶୟ ବିବ୍ରତ ଅଟନ୍ତି ପେଟର ଯନ୍ତ୍ରଣା ପାଇଁ ଏହା ଆପଣଙ୍କ ଠାରେ ଦେଖାଯାଇଛି ତାହା ଅନ୍ତର ଘ୍ୟାର ବ୍ୟାଧି ଅଟେ ଭୋଜନ କଲା ଉତ୍ତରେ ଏହା ଆପଣଙ୍କୁ ବ୍ୟଥିତ କରି ପକାଏ ଏହା ଯେ ଏତେବେଳେ ସୁସ୍ଥ ହୋଇସାରିଛି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଯାଆନ୍ତୁ ନିଜ ଭୋଜନ ନିମନ୍ତେ କିଛି ଖାଦ୍ୟ କିଣି ଆଣନ୍ତୁ ଠିଆ ହେବା ପାଇଁ ଆପଣଙ୍କ ନିମନ୍ତେ କିଛିଟା କଷ୍ଟସାଧ୍ୟ ବ୍ୟାପାର ପିଠିର ଯନ୍ତ୍ରଣାଟି ଆପଣଙ୍କୁ ଅତିଶୟ ରୂପେ ଭାରାକ୍ରାନ୍ତ କରୁଛି ଆପଣ ଏହାକୁ ଯଦି ବିଶ୍ୱାସ କରନ୍ତି ତେବେ ଏହା ଆଉ କଦାପି ଆପଣଙ୍କୁ ଭାରଗ୍ରସ୍ତ କରିବ ନାହିଁ ଆପଣ କରିବେ କି ଭଲ କଥା ବଢି ଚାଲନ୍ତୁ ଆଉ ପ୍ରଭୁ ଯୀଶୁ ଆପଣଙ୍କୁ ପୁରାପୁରି ଭାବରେ ସୁସ୍ଥ କରି ପକାନ୍ତୁ ଆପଣଙ୍କ ଭିତରେ ଏପରି କଣ ଅଛି ଯାହା ପାଇଁ ଆପଣ ଏତେ ବିବ୍ରତ ଅଟନ୍ତି କେବଳ ଏପରି କହି ଅଗ୍ରସର ହୁଅନ୍ତୁ ଯେ ଆଉ କଦାପି କୌଣସି ପ୍ରକାରେ ବିବ୍ରତ ହେବି ନାହିଁ ଆଉ ଆପଣ କଦାପି ସେପରି ହେବେ ନାହିଁ ଫେରି ଯାଆନ୍ତୁ ପୁଣି ବିଶ୍ୱାସ କରନ୍ତୁ ମହାଶୟ ଅତି ଉତ୍ତମ ବିଷୟ ଅଟେ ହେ ଭଦ୍ରା ଆସନ୍ତୁ ପୁଣି ସେ ଇଥିଓପିଆର ନାରୀ ଜଣକ ପୁରା ଶ୍ୱେତକାୟ ବ୍ୟକ୍ତି ଜଣକ ଠିକ ସେପରି ଧରଣର ହୋଇ ଭେଟୁଛନ୍ତି ଯେପରିକି ଯୀଶୁଙ୍କ ସମୟରେ ସେପରି ଧର ଭେଟଟିଏ ହୋଇଥିଲା ଦକ୍ଷିଣ ଦେଶର ଅଞ୍ଚଳରେ ସେମାନେ ଯେପରି ଲାଭ କରି ରହିଛନ୍ତି ଠିକ ସେପରି ଧରଣର ବର୍ଣ୍ଣ ବୈଷମ୍ୟତା ସେମାନଙ୍କ ମଧ୍ୟରେ ସୁଧା ଥିଲା, ତଥାପି ତାହା କେତେବେଳେ ଆମମାନ ମଧ୍ୟରେ ଦେଖାଯାଏ ନାହିଁ। ପ୍ରତ୍ୟେକ ବ୍ୟକ୍ତି ବିଶେଷ ଯେ ଈଶ୍ୱରଙ୍କ ସନ୍ତାନ ଅଟନ୍ତି, ସେ କଥାକୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ ଦେଖାଇ ଦେବାରେ ସକ୍ଷମ ହୋଇଥିଲେ। ବୁଝନ୍ତୁ, ସେ କ୍ଷେତ୍ରରେ କୌଣସି ଭେଦାଭେଦ ଭାବ ନାହିଁ। ସେ ଜଣେ ଜିହୁଦୀ ଥିଲେ କିମ୍ବା ଅନ୍ୟ ଜଣଙ୍କ ସମରୀୟ ଥିଲେ, ସେଥିରେ କିଛି ଭିନ୍ନତା ରହି ନାହିଁ। ତତ୍ପରେ ଈଶ୍ୱର ଆପଣ ଯଦି ସହାୟତା ନ କରନ୍ତି, ତେବେ ସେଇ ବାତରକଟି ଅତି ଶୀଘ୍ର ଆପଣଙ୍କୁ ବିକଳାଙ୍ଗ କରି ପକାଇବ। ତଥାପି ସେ ଯେ ଆପଣଙ୍କୁ ସୁସ୍ଥ କରିଦେବେ, ସେ ଯେ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି, ତାହାକୁ ଆପଣ ବିଶ୍ୱାସ କରନ୍ତି କି? ଠିକ ସେହିପରି ଧରଣର ବିଶ୍ୱାସ ଅଟେ ଯାହାକୁ ସେ ନାରୀ ଜଣକ କରିଥିଲେ। ସ୍ୱସ୍ଥାନକୁ ଫେରି ଯାଆନ୍ତୁ। ପୁଣି ପ୍ରଭୁ ଯେ ଆପଣଙ୍କ ପ୍ରତି କିପରି ମହତ କର୍ମକୁ କରିଛନ୍ତି, ସେ କଥାକୁ ନିଜର ଲୋକମାନଙ୍କ ମଧ୍ୟରେ ସାକ୍ଷ୍ୟଦାନ କରି କହନ୍ତୁ। ଉତ୍ତମ ବିଷୟ। ବର୍ତ୍ତମାନ ଜଣେ ଚିକିତ୍ସା ବିଶେଷଜ୍ଞ ଏଠାରେ ଅଛନ୍ତି, ଆପଣଙ୍କ ଛୁରୀକୁ ସଞ୍ଚାଳନ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। କେବଳ କ୍ଷଣଭର ପାଇଁ, ସେହି ମହିଳାଙ୍କ ଉଦ୍ଦେଶ୍ୟରେ ତାହା ନଥିଲା। ଏତେବେଳେ କିଛି କ୍ଷଣ ନିମନ୍ତେ କେବଳ ବର୍ତ୍ତମାନ ପ୍ରତ୍ୟେକ ଜଣ ଭକ୍ତିଭାବ ବହନ୍ତୁ। ସହାୟତା ଅଟେ କିଛି ବ୍ୟତିକ୍ରମ ଘଟାଇବାକୁ ଚେଷ୍ଟା କରିଥିଲା। ତାହା ଏପରି ଅଟେ, ସେହି ସ୍ଥାନରେ ରହିଛି ଫୁଲା ଘା ତାହା ଆପଣମାନଙ୍କ ମଧ୍ୟରୁ ଉଭୟଙ୍କ ଠାରେ ରହିଛି। ତାହା ସତ୍ୟ କଥା, ଆପଣଙ୍କଠାରେ ଫୁଲାଘା ରହିଛି, ତାଙ୍କର ମଧ୍ୟ ସେହି ଫୁଲାଘା ରହିଛି। ତତ୍ପରେ ପରସ୍ପରଠାରୁ ସାହାଯ୍ୟ ଭିକ୍ଷା କରିବା ଉଦ୍ଦେଶ୍ୟରେ ସେହି ଶୈତାନ ଚିତ୍କାର କରୁଅଛି, ଆଉ ପବିତ୍ରାତ୍ମା ସୁଦ୍ଧା ଚିତ୍କାର କରୁଅଛନ୍ତି। କାହାକୁ ଆପଣମାନେ ବିଶ୍ୱାସ କରିବାକୁ ତତ୍ପର ହେଉଛନ୍ତି ତାଙ୍କୁ କି? ଭଲ କଥା, ହେ ନାରୀ, ସେ ଖଟ ଉପରୁ ଉଠି ବାହାରି ଆସନ୍ତୁ। ସେଇ ରୋଗୀ ବହନକାରୀ ଶଯ୍ୟାରେ ଉଠି ଆସନ୍ତୁ, ସେଥିରେ ଉଠି ପଡନ୍ତୁ, ପୁଣି ବିଶ୍ୱାସ କରନ୍ତୁ, ଯାଆନ୍ତୁ ବର୍ତ୍ତମାନ ତାଙ୍କଠାରେ ବିଶ୍ୱାସ କରନ୍ତୁ। ଆମେନ୍। ଆପଣ ବିଶ୍ୱାସ କରନ୍ତି କି ସବୁକିଛି ବିଷୟ ସମ୍ଭବ ଅଟେ? ଆପଣ ବିଶ୍ୱାସ କରନ୍ତି କି ମଣ୍ଡଳୀ ମଧ୍ୟରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ସେପରି କରନ୍ତି କି? ଆସନ୍ତୁ, ଆମେ ମାନେ ସମସ୍ତେ ଠିଆ ହୋଇପଡ଼ିବା। ଏହାକୁ କରିବା ନିମନ୍ତେ ବର୍ତ୍ତମାନ ସୁଅବସର ଅଟେ। ପ୍ରତ୍ୟେକ ବ୍ୟକ୍ତି କରନ୍ତୁ, ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଏହି ଅବସରରେ ଠିଆ ହୋଇ ପଡନ୍ତୁ, ଈଶ୍ୱରଙ୍କୁ ଗୌରବ ପ୍ରଦାନ କରନ୍ତୁ, ନିଜ ନିଜ ହାତକୁ ଉପରକୁ ଉଠାନ୍ତୁ। ହେ ପ୍ରଭୁ ଯୀଶୁ, ଆପଣଙ୍କର ଅଶେଷ ଧନ୍ୟବାଦ। ଆପଣଙ୍କର ମହାନତା ନିମନ୍ତେ, ପୁଣି ପ୍ରୀତମାନଙ୍କ ନିମନ୍ତେ, ଆପଣଙ୍କର ସୁସ୍ଥକାରୀ କାର୍ଯ୍ୟ ପାଇଁ ଆମମାନେ ଆପଣଙ୍କର ମହିମା କୀର୍ତ୍ତନ କରୁ।